Ah. हरे 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 राम हरे राम
আজি পবিত্র বামন দ্বাদশী তিথি এবং আজি অবশ্য আমার হচ্ছে একাদশী তিথি পার্শ্বদা একাদশী আসন্তকালে বামন দ্বাদশী কিন্তু যেহেতু এ লাগালাগি দুইটি উপবাস করা যায় না সেই বামন দ্বাদশী আজি দুইটি যাক পালন করা যাচ্ছে একাদশী এবং দ্বাদশী কারণ লাগালাগি দুই দিন জন উপবাস করার কথা নয় সেই বামন দ্বাদশী মধ্যে আজ পালন করা যাচ্ছে সেই উপলক্ষে আমি ভগবান বামনদেব কথা কিছু কহ গতকাল কিছু কে বামনদেব কথা আপনার নথাই পারেন সেটি আমি সংক্ষেপে কহ যে বামনদেব ভগবান শরেশি ভগবান মধ্যে স্মরণা করেন স্মরণা আমি তাকে কৌলে দ্বিতীয় সরয়তা অশ্বী ভগবত গীতার দশ অধ্যায়ে ভগবান কেছেন স্মরণাকারী ভিতরে মুখ দ্বিত যুগ যেমনি সবু চালনা করা যায় যেমনি পাণ্ডব মানে চালনা করি কৌরব মানে যুগের জিতি গেলে শকুনি ওটা কাঠি পকাউলে চালনা করি পাণ্ডব মানুষ জিতি গেলে এবং পাণ্ডব বার বর্ষ কাল বনবাস করা গোটে বর্ষ অজ্ঞানবাস করা এইভাবে ভাবে যেতে চলনা যেতে চলনাকারী জিনিস অছি তা ভিতরে ভগবান কোথাও মুহূর্তে দ্বিতম চলতা অশ্মি চলতা চলনা ভিতরে মুহূর্তে দ্বিতম তেমন ভগবান দরকার পড়লে মধ্য চলনা করতে কেক চলনা করতে না যেহেতু যদি ঠিক ঠিক কথা কে যেহেতু অন্য মানে গ্রহণ করবে না যেহেতু দরকার পড়লে ভগবান চলনা করা পড়ে জীবন কল্যাণ যেকোন কার্য করা মধ্যে ভগবান পশ্চাৎপদ হচ্ছে সাধারণ লোক মানে ভগবান যে কর্ম সব রয়েছে ভগবত গীতার ভগবান কেছেন জন্ম কর্ম চলছে দিব্যম এবং যে রয়েছে কর্তব্য তত্ত্বা দেহ পুনর্জন্ম নয় মহানুতি ভগবানের যে জন্ম বা যে কর্ম সব রয়েছে এসব সাধারণ ব্যক্তি ভাই নয় ইয়ে হচ্ছে দ্বিতীয় তেমন আপনি তত্ত্বরে বুঝবাকে পড়ে তত্ত্বরে না বুঝলে আমার পতন হয়ে যাবে আমি ঠিক ভাবে জানিপারি না ভগবান কেছেন যে সবুকিছি যজ্ঞার মু হচ্ছি উপভোগকারী এবং এইটা যদি জন তত্ত্বরে ন বুঝিপার অহম হি সবিতা জ্ঞান ভক্তা নতুমান অভিজানাদি তত্ত্বে না স্তবন্তে যদি আমি ভগবান কথা তত্ত্বরে ন জাঁবা তাহলে আমার পতন হয়ে যাবে তেমন ভগবান কী ছলনা কলে সেই সে প্রশ্নটি পচারছেন পরিকেত মহারাজ এই প্রশ্নটি পচারছেন ভাগবত অষ্টম ছন্দ পনেরো অধ্যায়ে যে বড় পবিত্র নুহে তসমাত বলি অজাতক ভূতেশ্বর কৃপণ লব্ধা কোপি পবন্ধন্তম ভগবান যে কেউ অনেক পূর্ণ সে পুরো কী তিন পাদ ভূমি মাগিলে বলিকে যাইলে তিন পাদ ভূমি কী মাগিলে এবং সি হচ্ছে সবুকিছির মালিক ভূতেশ্বর এবং কৃপণগড় কৃপণগড় ব্যক্তি বলে সি তাঁর যদিও তিন পা ভূমি প্রাপ্ত হয়ে বিলভূমি প্রাপ্ত হলে কিন্তু তাকে পুরো বন্ধন কলে এবং ইয়ে যদিও তাঁর তিন পা ভূমি মাগিলে এবং বড়ি সে তিন পা ভূমি প্রদান করছেন কিন্তু পুরো কাহিঁ বাঁধিলে তাঁর কোণ দোষ নাই বন্ধন চাপে অনাগত তাঁর কোণ দোষ নাই ଏଠି ଆମେ ଗତକାଲି କହିଥିଲେ ସେମାନେ ଆମେ ସଂକ୍ଷେପରେ କହିଥାନ୍ତି। ତେଣୁ ଏଇ ଯେଉଁ ପ୍ରଶ୍ନଟି ପଚାରିଲେ ପରିକିତ ମହାରାଜ ଶ୍ରୀଗୁରୁ ଗୋସ୍ୱାମୀ ସେ ପ୍ରଶ୍ନର ଉତ୍ତରରେ ଅଷ୍ଟମ ସ୍କନ୍ଧ 15 ଅଧ୍ୟାୟରୁ 23 ଅଧ୍ୟାୟ ଏଇ 9 ଅଧ୍ୟାୟରେ ଏ ଭଗବାନ ବାମଦେବଙ୍କ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ବାମଦେବ ଯେଉଁ ବଳି ମହାରାଜ ଯିଏକି ଥିଲେ ଅସୁରମାନଙ୍କର ମୁଖ୍ୟ, ସେ ଯେତେବେଳେ ଦେବତାମାନଙ୍କ ଦ୍ୱାରା ମୃତ୍ୟୁବରଣ କରିଥିଲେ ସେତେବେଳେ ତାଙ୍କର ଶୁକ୍ରାଚାର୍ଯ୍ୟ ଗୁରୁଦେବ ତାଙ୍କୁ ଜୀବନ ଦାନ କରିଥିଲେ। ତାଙ୍କ ପାଖରେ ରହିଛି ମୃତ୍ୟୁ ସଞ୍ଜୟନୀ ମନ୍ତ୍ର, ତେଣୁ ମୃତ୍ୟୁ ସଞ୍ଜୟନୀ ମନ୍ତ୍ର ଦେଇକି ପ୍ରଦାନ କରି ସେ ତାଙ୍କୁ ଜୀବନ ଦାନ କରିଥିଲେ ଏବଂ ତାଙ୍କୁ ସେ ଏତେ ଶକ୍ତି ପ୍ରଦାନ କଲେ ବିଶ୍ୱଜିତ ନାମକ ଯଜ୍ଞ କରିକିରି ସେ ଯଜ୍ଞରୁ ସବୁ ରଥ ଘୋଡ଼ା ଆଉ ବିଭିନ୍ନ ପ୍ରକାର ଯେଉଁ ଯୁଦ୍ଧ କରିବାର ସାମଗ୍ରୀ ଏସବୁ ସେଇ ଯଜ୍ଞରୁ ସବୁ ବାହାରିଲା ଏବଂ ସେସବୁ ପ୍ରଦାନ କରି ଶୁକ୍ରାଚାର୍ଯ୍ୟ ବଳିକୁ ପ୍ରଦାନ କରିଛି ଏବଂ ସେସବୁ ଦ୍ୱାରା ସେଇ ଏସବୁ ଯଜ୍ଞର ଏଇ ଯୁଦ୍ଧର ସାମଗ୍ରୀ ପ୍ରାପ୍ତ ହୋଇକରି ସେ ଯୁଦ୍ଧ କରିବା ପାଇଁ ସ୍ୱର୍ଗର ରାଜ୍ୟ ଜୟ କରିବା ପାଇଁ ସେ ପ୍ରସ୍ତୁତ ହେଲେ ଏବଂ ସେହି ସମୟରେ ତାଙ୍କର ଯେ ପିତାମହ ତାଙ୍କର ଯେ ଅଜା ହେବେ ସେ ତାଙ୍କୁ ଗୋଟେ ଅମ୍ଳାନ ଫୁଲ ମାଳା ଗୋଟେ ଦେଇଛନ୍ତି ଅମ୍ଳାନ ପୁଷ୍ପର ମାଳା ଏବଂ ତାଙ୍କର ଗୁରୁଦେବ ଶୁକ୍ରାଚାର୍ଯ୍ୟ ତାଙ୍କୁ ଗୋଟେ ଶଙ୍ଖ ଜଳ ପ୍ରଦାନ କରିଛନ୍ତି। ତେଣୁ ସେସବୁ ନେଇକିରି ସେସବୁ ଗ୍ରହଣ କରିକିରି ବଳି ମହାରାଜ ଏବଂ ତାଙ୍କର ଯେତେ ସବୁ ସେନାପତିମାନେ ଅଛନ୍ତି ସେ ସେନାପତିମାନଙ୍କ ସହିତ ସିଏ ଏଇ ସ୍ୱର୍ଗରେ ପହଞ୍ଚିଯାଇଛି। ସ୍ୱର୍ଗରେ କେମିତି ଗଲେ ସେ ରଥରେ, ସେ ରଥ ରହିଛି ସେ ରଥରେ ଆଜିକାଲି ଆମେ ସେଟାକୁ ବିଶ୍ୱାସ କରିପାରୁନେ କିନ୍ତୁ ଏସବୁ ରହିଛି ଯେଉଁମାନେ ତାଙ୍କର ମାନେ ସେ ଯେ ଉନ୍ନତ ସ୍ତରରେ ଯେଉଁମାନେ ଅଛନ୍ତି ସେମାନେ ସେସବୁ ଯାଇପାରିବେ ବିଭିନ୍ନ ସ୍ଥାନକୁ ଯାଇପାରିବେ। ନାରଦମୁନିର ରଥ ଦରକାର ହେଉନି, ସେ ନିଜେ ଯେଉଁଠି ଚାହେଁ ସେଠି ଯାଇପାରିବେ। ଯେକୌଣସି ଆମର ରୁଦ୍ର ଜଗତରେ ଯେଉଁ ରହିଛି ଯେଉଁ ସେଠି ବ୍ରହ୍ମାଣ୍ଡ ରହିଛି ସବୁଠି ସେ ନାରଦମୁନି ଯାତାୟତ କରୁଛନ୍ତି। ଏମିତିକି ରୁଦ୍ର ଜଗତ ଉର୍ଦ୍ଧ୍ୱରେ ଏ ଜଗତ ମଧ୍ୟ ନାରଦମୁନି ଯାଇପାରୁଛନ୍ତି। ସେ ସାଥି ସବୁ ରହିଛି ବିଭିନ୍ନ ପ୍ରକାର ଯୋଗ ସିଦ୍ଧି ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେମାନେ ସେସବୁ ଯାଇପାରିବେ। ତେଣୁ ବଳି ମହାରାଜ ଯାଇ ପହଞ୍ଚନ୍ତି ସ୍ୱର୍ଗରେ ଏବଂ ଶଙ୍ଖନାଥ କରିଛନ୍ତି ସ୍ୱର୍ଗର ବର୍ଣ୍ଣନା କାଲି ଆମେ କହିଥିଲେ ସ୍ୱର୍ଗରେ କିନ୍ତୁ ସବୁ ବହୁତ ଐଶ୍ୱର୍ଯ୍ୟ ସବୁ ରହିଛି, ସବୁ ସୁନାରେ ନିର୍ମାଣ ସବୁ କାଠ କବାଟ ଇତ୍ୟାଦି ସବୁ ସୁନାରେ ନିର୍ମାଣ ହୋଇଛି, ଝରକା ଇତ୍ୟାଦି ସବୁ ସୁନାରେ ନିର୍ମାଣ ହୋଇଛି ଏବଂ ସେଠିକାର ଯେଉଁ ଉପବନ ବନ ଉଦ୍ୟାନ ସବୁ ରହିଛି ସବୁ ଯେଉଁ ରହିଛି କଳ୍ପବୃକ୍ଷ କଳ୍ପବୃକ୍ଷ ସବୁ ରହିଛି ସବୁ ବୃକ୍ଷରେ ଭରା ହେଇଛି ବୃକ୍ଷ ଫଳ ଏବଂ ପୁଷ୍ପରେ ସବୁ ଭରା ହେଇକି ରହିଛି ସେ ବୃକ୍ଷ ସବୁ କଳ୍ପବୃକ୍ଷ। ଏହିଭଳି ଭାବରେ ବହୁତ ଐଶ୍ୱର୍ଯ୍ୟ ସ୍ୱର୍ଗଲୋକରେ ଅଛନ୍ତି ଏବଂ ସେଠିକାର ଯେଉଁ ଅଛନ୍ତି ଯୁବକମାନେ ବା ଦେବତାମାନେ ବା ଦେବୀମାନେ ଅପ୍ସରାମାନେ ଏମାନେ ସବୁ ସବୁବେଳେ ଯୁବକ ବା ଯୁବତୀ ଅବସ୍ଥାରେ ଅଛନ୍ତି, ତାଙ୍କର ବୃଦ୍ଧ ଅବସ୍ଥା ନାହିଁ, ସେ ତାଙ୍କର ରୋଗ ନାହିଁ, ତାଙ୍କର ବୃଦ୍ଧ ଅବସ୍ଥା ନାହିଁ, ତାଙ୍କର ବହୁତ ବର୍ଷ ଆୟୁଷ ରହିଛି ସେଥିପାଇଁ ସେମାନଙ୍କୁ ଅମରା ବୋଲି କହିହେଉଛି। ଅମର ବର୍ଷରେ ଦେବତାମାନଙ୍କର ଗୋଟେ ନାମ ହେଉଛି ଅମରା ନିର୍ଜରା, ତାଙ୍କର ଜରା ନାହିଁ, ସେମାନେ ହେଉଛନ୍ତି ଦେବତା। ଏହିଭଳି ଭାବରେ ଦେବତାମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଅମର ବର୍ଷରେ। ଏହିଭଳି ଭାବରେ ଏତେ ଐଶ୍ୱର୍ଯ୍ୟରେ ଥାଇକି ମଧ୍ୟ ଯେତେବେଳେ ବଳି ମହାରାଜ ଶଙ୍ଖନାଥ କରିଦେଇଛନ୍ତି ସେତେବେଳେ ତାଙ୍କର ଭୟ କରିଦେଇଛନ୍ତି, ଇନ୍ଦ୍ର ସବୁବେଳେ ଭୟ କରିଥାନ୍ତି କାରଣ ଅସୁରମାନେ କେତେବେଳେ ତାଙ୍କ ଉପରେ ଆକ୍ରମଣ କରିବେ ସେଥିପାଇଁ ଇନ୍ଦ୍ର ସବୁବେଳେ ଭୟରେ ରହିଛନ୍ତି। ଯଦି ଏତେ ଐଶ୍ୱର୍ଯ୍ୟ ରହିଛି କିନ୍ତୁ ତଥାପି ତାଙ୍କର ଭୟ ରହିଛି, ସେଥିପାଇଁ ଆମ ଭାଗବତ କୁହାଯାଇଛି ଇନ୍ଦ୍ରାରି ବ୍ୟାକୁଳ ଲୋକଙ୍କୁ ଲୋଡ଼ାଇଛି ଯୋଗୁଯୋଗେ। ଯେତେବେଳେ ଇନ୍ଦ୍ର ତାଙ୍କର ଅରି ବା ତାଙ୍କର ଯେଉଁ ଶତ୍ରୁ ଅଛନ୍ତି ଅସୁରମାନ ହଂସମାନଙ୍କ ଦ୍ୱାରା ଯେତେବେଳେ ପରାଜିତ ହେଇଯାଆନ୍ତି ଇନ୍ଦ୍ରାରି ବ୍ୟାକୁଳ ବ୍ୟାକୁଳ ହେଇଯାଆନ୍ତି ସେ, ତେଣୁ ସେହି ସମୟରେ ସେ ଭଗବାନଙ୍କର ଧ୍ୟାନ କରନ୍ତି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ। ଯାହାର ଯେତେବେଳେ ଦୁଃଖ ଆସିବ ଯଦି ସେ ଭଗବାନଙ୍କ ଶରଣରେ ଯିବେ ତାହେଲେ ଭଗବାନ ତାଙ୍କୁ ରକ୍ଷା କରିବେ। ତେଣୁ ଦେବତାମାନେ ଏଙ୍କ ଭିତରେ ମୁଖ୍ୟ ହେଉଛନ୍ତି ଦେବତାମାନଙ୍କର ଯିଏ ରାଜା ଇନ୍ଦ୍ର, ଇନ୍ଦ୍ରଦେବ ମଧ୍ୟ ସେହିଭଳି ଭାବରେ ଯେତେବେଳେ ଦୁଃଖ ବା ଯେତେବେଳେ ଦୁଃଖ କଷ୍ଟ ଆସେ ବିପଦ ଆସେ ସେ ସମସ୍ତେ भगवान का शरण ज्ञान, तेणु भगवान प्रति समय आसिक रक्षा कर मृड़ी जुगे जुगे रक्षा करते प्रति जुगे आसन भगवान तेणु ये गोटे जुगे सत्य जुगे ये घटना होता जो कि भगवान बामन देव पर आस इंद्र एवं अन्य देवता मान वायु वरुण एम सब देवलोक देवता मान मुख्य देवता मान भयभत हो बृहस्पति को गुरुदेव बृहस्पति पाक जा पचारे बलि महाराज एत तेजिया सम्मुखीन हो पारन तेनाली कौन कर तार कारण कौन ये तेज कमी से पाइले आम हत्या कर देखू से मृत्युवरण करते बलि महाराज पूर्व तेणु शुक्राचार्य शक्ति यही बलि महाराज शक्ति प्राप्त होता गुरु बृहस्पति देवता तेणु बर्तमान सहित युद्ध कुछ करहबन तुम बर्तमान काल को प्रतीक्षा कर तुम तक सहित युद्ध करेणु से देवता मानर स्त्री मान सहित छा मान सहित सब लुचिक पड़े बलि महाराज देखिए लुचिक पड़े रही क्षमता रही जेकोसी उपाय अशरीर रूप में जापर शरीर परिवर्तन करें जानते जो गौतम गौतम अहल्या 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 प्रति अहल्या सुंदर देखा कहीं इंद्र तक प्रति आकर्षित हो तेणु थे जो गौतम अहल्या प्रति गौतम गौतम जो जा गौतम मन जाऊँ करने सका से समय इंद्र कौन कले ना गौतम रूप धरिकी आसना ये सब जानते आप अल्लाह पत्र जाइए भगवान रामचंद्र जाद दे पी अल्लाह को उद्धार कर तेणु देवता मान से शक्ति रही सब विभिन्न छद्म बेस जेकोसी कार्य करेंगे छद्म बेस धारण करेंगे तेणु से छद्म बेस पड़े तेनाली महाराज जो शंखना करके अपेक्षा कर देखिले कि आसुना तेणु से कबाट को भांगिक खोल भितर प्रवेश कले तो देखा कहीं ना तेणु से स्वर्ग राज्य को अधिकार कर स्वर्ग शासन से आरंभ कले स्वर्ग जे राजा हो त्रिलोक राजा अधिपति इंद्र जेत स्वर्ग राजा होती से चौदह भुवन जो रही चौदह भुवन को शासन कर बलि महाराज स्वर्गर राज्य अधिकार करोक को शासन कले सुंदर भाव शासन किंतु देवता मान माता जो अदिति से बहुत मन दुख तर कुत्र पुत्र मैंने पुत्रबोध मैंने सब लुचिक रही बहुत कष्ट रही जानक सी बहुत कष्ट पाँच मन दुख रही तेनालीर स्वामी जो कश्यपनी से जाकिन समय आश्रम जा भगवान नाम भगवान समाज में भगवान ध्यान में से रत रही था तो मधुर मधुर से आसान सतर जन स्त्री अच्छा विभिन्न स्थान में स्त्री मैंने अच्छा तेनालीराम किसी दिन पर किसी मस पर जोबले कश्यप मुनि आज पहुँचे अदिति गृह से देखिए अदिति बहुत मंदिर अच्छा गृह सब सुनसान कौन कार्य किसी हो भाव में मंदिर अच्छा तेनाली जाना पाइले यही भाव में बलि महाराज स्वर्ग राज्य आक्रमण करके स्वर्ग राज्य को अधिकार कर इंद्रवादी देवता मैंने सब लुचिक तेणु से प्रथम अदिति की बहुत ज्ञान उपदेश देखते तुम्हें ये मोहग्रस्त होती रोच तुम पुत्र तुम पति तुम पर सब हूँ ये सब मोहर कार्य ये अनेक ज्ञान देने जेहेतु अदिति से ज्ञान से प्राप्त हो पारे से अदिति से भगवान आराधना करने उपदेष पुरुष भगवंत जनातन सर्वभूत गुणवास वासुदेव जगद्गुरु अकाम सर्वकाम व मुक्त काम उदारदी तीव्रेण भक्तिगे न जगेत पुरुष जार कौन सी कामना न था जार सब किसी कामना था अकाम सर्वकाम जो मैंने मोक्ष काम मुक्ति पाया चाहते मुक्त जगतरु से भगवान आराधना करेंगे तेल समस्त सबकि कामना तुरंत हो पार अकाम सर्वकाम व मुक्त काम दी तीव्रेण भक्ति योग जदिक पुरुष पूरा भगवान को ये भाव में आराधना कले समस्त जहाँ जहाँ आवश्यकता अच्छे सब पूरण हो पार तेणु कश्यप मुनि जो कहे ଅଦିତି କହିପାରେ ମୁଁ ଭଗବାନ କେମିତି ଆରାଧନା କରିବି। ତେଣୁ ସେ ବୟୋଗତ ନାମ ଗୋଟେ ଭଗବାନଙ୍କର ଆରାଧନା ବିଧି ଗୋଟେ କାହିଁକି ବର୍ଣ୍ଣନା କରେ। ପୟୋବ୍ରତ ମାନେ ପୟୋ କହିଲେ କ୍ଷୀର, କ୍ଷୀରରେ ସେଇ ପୂଜାଟି ହେଉଛି। କ୍ଷୀରରେ ପୂଜା ବାର ଦିନ ଧରିକି ଏଇଟା ପୂଜା ହେଉଛି। ଫାଗୁନ ମାସ ଶୁକ୍ଳପକ୍ଷ ପ୍ରତିଫଳ ତିଥିରୁ ଆରମ୍ଭ କରିକି ଦ୍ୱାଦଶ ପର୍ଯ୍ୟନ୍ତ ଏଇ ଇଏଟି ହୁଏ, ଏଇ ଯେଉଁ ପୟୋବ୍ରତଟି ଅନୁଷ୍ଠିତ ହୁଏ। ତେଣୁ ଯେଉଁମାନଙ୍କର କୌଣସି ପୁତ୍ର ନାହାନ୍ତି ସେମାନେ ମଧ୍ୟ ଏଇ ପୟୋବ୍ରତଟି କରିପାରିବେ, ପୁତ୍ର କାମନା ଉଦ୍ଦେଶ୍ୟରେ ଏଇ ପୟୋବ୍ରତଟି କରିପାରିବେ। କଲେ ସେ ଏଇଭଳି ଭାବରେ ତା ସବୁ ନିୟମ ରହିଛି, ବହୁତ ପ୍ରକାର ନିୟମ ରହିଛି, ଆମେ ଏତେ ଆଲୋଚନା କରିପାରିବାନି, କିନ୍ତୁ ଭଗବାନଙ୍କୁ ସ୍ତୁତି କରିବାକୁ ପଡ଼ିବ। ଓଂ ନମୋ ଭଗବତେ ବାସୁଦେବାୟ ଏ ଦ୍ୱାଦଶ ମନ୍ତ୍ରରେ ଭଗବାନଙ୍କୁ ଆବାହନ କରିବାକୁ ପଡ଼ିବ, ତାଙ୍କୁ ବିଭିନ୍ନ ପ୍ରକାର ପୂଜା ଆସନ ଦେବାକୁ ପଡ଼ିବ, ତାଙ୍କୁ ଅର୍ଘ୍ୟ ଦେବାକୁ ପଡ଼ିବ, ପାଦ ଯମ ଏଇଭଳି ଭାବରେ ସବୁକିଛି ତାଙ୍କୁ ଦେଇକି ପୂଜା କରିବାକୁ ପଡ଼ିବ ଏବଂ କ୍ଷୀରରେ ତାଙ୍କୁ ସବୁ ଉପାସନା କରିବାକୁ ପଡ଼ିବ। କ୍ଷୀରରେ ପ୍ରସ୍ତୁତ କ୍ଷୀରି ଇତ୍ୟାଦି ସବୁ ନେଇକି ତାଙ୍କୁ ଭୋଗ ଲଗାଇବାକୁ ପଡ଼ିବ ଏବଂ ଯେଉଁମାନେ ଆସିବେ ବ୍ରାହ୍ମଣମାନଙ୍କର ସବୁ ସେଇ ପ୍ରସାଦ ଦେବାକୁ ପଡ଼ିବ। ଏଇଭଳି ଭାବରେ ସେ ସେ ପୟୋବ୍ରତଟି ରହିଛି। ତେଣୁ ଏହି ପୟୋବ୍ରତଟି ଯେତେବେଳେ କହିଲେ କଷ୍ଟପୁନି ଅଭିଜିଙ୍କୁ, ସେତେବେଳେ ସେ ଅଭିଜି ସେଇଭଳି ଭାବରେ ଭଗବାନଙ୍କର ଆରାଧନା କରିଛନ୍ତି। ଦଶ ଦିନ ଧରିକି ଏ ଫାଗୁନ ମାସର ଶୁକ୍ଳପକ୍ଷ ପ୍ରତିପଦ ଭିତରୁ ଦ୍ୱାଦଶ ତିଥି ଏ ବାର ଦିନ ଧରିକି ସେ ଭଗବାନଙ୍କର ପୟୋବ୍ରତ ଉପାସନା କରିଛନ୍ତି। ଉପାସନା କରିବା ପରେ ତ୍ରୟୋଦଶୀ ଦିନ ଭଗବାନ ବିଷ୍ଣୁ ଆବିର୍ଭାବ ହୋଇଛନ୍ତି। ଭଗବାନ ବିଷ୍ଣୁ ଚତୁର୍ଭୁଜ ଏ ଶଙ୍କ ଚକ୍ର ଗଦା ପର୍ଯ୍ୟନ୍ତ ଧରିକି ବିଷ୍ଣୁ ଆବିର୍ଭାବ ହୋଇଛନ୍ତି। ସେ ଯେଉଁ ପ୍ରତି ପୂଜା କରୁଥିଲେ ସେଇ ମୂର୍ତ୍ତିରୁ ସେ ଆବିର୍ଭାବ ହୋଇଛନ୍ତି। ତେଣୁ ଯେତେବେଳେ ଦେଖିଲେ ଭଗବାନ ସ୍ୱୟଂ ଆବିର୍ଭାବ ହୋଇଛନ୍ତି ସେତେବେଳେ ଅଦିତି ବହୁତ ଆନନ୍ଦିତ ହୋଇଯାଇଛନ୍ତି ଏବଂ ଭଗବାନଙ୍କୁ ବିଭିନ୍ନ ପ୍ରକାର ଉପାସନା ସବୁ କରୁଛନ୍ତି, ବିଭିନ୍ନ ପ୍ରକାର ସ୍ତୁତି ସବୁ କରୁଛନ୍ତି ଏବଂ ସ୍ତୁତି କରିସାରିଲା ପରେ ଭଗବାନ କହୁଛନ୍ତି ଯେ ହେ ମାତା, ମୁଁ ଜାଣିଛି ତୁମେ କ'ଣ ପାଇଁ ମୋର ଆରାଧନା କରିଥିଲ, କିନ୍ତୁ ବର୍ତ୍ତମାନ ପ୍ରାୟ ଅଧୁନାତେ ସୁରଦୁଃଖନାଥ ଅପାରଣ୍ୟା ଇତି ଦେବୀ ମତ। କିନ୍ତୁ ବର୍ତ୍ତମାନ ଯଦି ତୁମେ ଚାହୁଁଛ ଏ ବଳି କେମିତି ସ୍ୱର୍ଗରୁ ବିଦା ହେବେ, କିନ୍ତୁ ତାଙ୍କ ସହିତ ବର୍ତ୍ତମାନ ତାଙ୍କୁ ଆମେ ପରାସ୍ତ କରିପାରିବା, ଯୁଦ୍ଧ କରିପାରିବା ନାହିଁ, ପ୍ରାୟ ସେମାନଙ୍କ ଅପାରଣ୍ୟ ତାଙ୍କ ସହିତ ଯୁଦ୍ଧ କରିପାରିବା ନାହିଁ। କାହିଁକି ନା ଯେହେତୁ ସେମାନେ ଯେତେ ଅନୁକୂଳେଶ୍ୱର ବିପ୍ରବୃତ୍ତା ନ ବିକ୍ରମ ସ୍ତ୍ର ସୁଖମ ଗଦାତି, ଯେହେତୁ ତାଙ୍କ ପ୍ରତି ଅନୁକୂଳ ବର୍ତ୍ତମାନ ସମୟ ଅନୁକୂଳ ଅଛି ଏବଂ କାଳ ଅନୁକୂଳ ଅଛି, ତାଙ୍କର ଗୁରୁଦେବ ତାଙ୍କ ପ୍ରତି ଅନୁକୂଳ ଅଛନ୍ତି, ବ୍ରାହ୍ମଣମାନେ ତାଙ୍କ ପ୍ରତି ଅନୁକୂଳ ଅଛନ୍ତି, ତେଣୁ ତାଙ୍କ ସହିତ ଆଉ ଯୁଦ୍ଧ କରିହେବନି। କିନ୍ତୁ ମୁଁ ଚେଷ୍ଟା କରିବି, ଯେହେତୁ ତୁମେ ମୋତେ ଆରାଧନା କରିଛ, ଭଗବାନଙ୍କର ଆରାଧନା କେବେ ହେଲେ ନିଷ୍ଫଳ ହେବନି। ଭଗବାନଙ୍କର ଅମଗା ଭଗବତ ଭକ୍ତି, ଭଗବାନଙ୍କର ଭକ୍ତି ହେଉଛି ଅମଗ, ସେ ନିଷ୍ଫଳ ହେବନି। ଆମେ ଭଗବାନଙ୍କ ଭକ୍ତି ଛାଡ଼ିକି ଆଉ ଯାହା ସବୁ କରିବା ସବୁକିଛି ବ୍ୟର୍ଥ ହୋଇଯିବ। ପରାଭବ ତାବତ ଅବୋଧ ଜାତ ଯାବତ୍ ନ ଜିଜ୍ଞାସ ଆତ୍ମ ତତ୍ତ୍ୱ ଯାବତୀୟ ତାବତ ଇଜନ ମନ ଦେଇ କର୍ମାତ୍ମକ ଜ୍ଞାନ ଶରୀର ବନ୍ଧ। ଆମେ ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ କିଛି କରୁନେ ଆଉ ଯାହା ସବୁ କରୁଛେ ସେ ସବୁ ବିଫଳ ହୋଇଯିବ। ପରାଭବ ତାବତ ଅବୋଧ ଜାତ, ତେଣୁ ଭଗବାନ ଉଦ୍ଦେଶ୍ୟରେ ଯାହା ଆମେ କରିବା ନିହ ଅଭିକ୍ରମଣ ଆସୁଛି ପ୍ରତ୍ୟବାୟ ନବିତେ ସର୍ବମତୀ ଧର୍ମସ୍ୟ ତ୍ରାୟତେ ମହତୋ ଭୟା। ଆମେ ଯଦି ଭଗବାନ ଯଦି କିଛି କାର୍ଯ୍ୟ କରିଛେ, କିଛି ସେବା କରିଛେ, ଇଏ ଏଇ ଚେଷ୍ଟାରେ ଆମେ କିଛି ନାଶ ହେବ, ନିହ ଅଭିକ୍ରମଣ ଆସୁଛି ପ୍ରତ୍ୟବାୟ ନବିତେ ଆମେ ଯାହା କରିଛେ ଆଜି କିଛି 5% ସେବା କରିଛେ ଭଗବାନଙ୍କୁ, ଯେଉଁ ପ୍ରୀତି ହେବା ପାଇଁ ଭଗବାନ ପୂର୍ଣ୍ଣ ଆମ ଉପରେ ସାଟିସ୍ଫାଏ ହେବା ପାଇଁ ପୂର୍ଣ୍ଣ ସନ୍ତୋଷ ହେବା ପାଇଁ ଯଦି 100% ଦରକାର ଆମର ଚେଷ୍ଟା, ତା ଦେହରୁ ଆମେ 5% ଆଜି କରିଛୁ, କିନ୍ତୁ ସେ 5% କରି ଆମର ଶରୀର ନଷ୍ଟ ହୋଇଗଲା, ଆମେ ମୃତ୍ୟୁବରଣ କଲେ, କିନ୍ତୁ ସେ ନଷ୍ଟ ହେଲା ତା ପରଜନ୍ମରେ ପୁଣି ସେଇଠି ଆରମ୍ଭ କରାଯିବ। ନେହାଭିକମନା ଆସ ପ୍ରତ୍ୟବାୟ ନବିତ୍ୟତି ସ୍ୱଳ୍ପମତୀୟ ସେ ଧର୍ମସ୍ୟ ପ୍ରାୟତି ମହତୋ ଭୟା। ଯଦି ଅଳ୍ପ କିଛି ଆମେ କରିଥିବା ସେ ଆମେ ବହୁତ ବଡ଼ ବିପଦକୁ ରକ୍ଷା କରିପାରିବା। ଯେମିତି ଅଜାଣିଲା ଅଜାଣିଲା କେବଳ ଭଗବାନଙ୍କର ନାମ ନେଇଛି ନାରାୟଣ ବୋଲି କହିଛି, ଏ ନାରାୟଣ ନାମ ନେଇକି ପୁଅକୁ ଲକ୍ଷ୍ୟ କରି ସେ ନାରାୟଣ ନାମ ନେଇଛନ୍ତି, କିନ୍ତୁ ଭଗବାନ ତାଙ୍କର ବିଷ୍ଣୁ ଦୂତମାନଙ୍କୁ ପଠେଇଛନ୍ତି ଏବଂ ସେଟାକୁ ରକ୍ଷା କରିଛନ୍ତି, ଯମଦୂତଙ୍କ ହାତରୁ ରକ୍ଷା କରିଛନ୍ତି। କିନ୍ତୁ ଅଳ୍ପ କିଛି ଆମେ ଭଗବାନଙ୍କୁ ଉଦ୍ଦେଶ୍ୟ କରିଛେ ସେ ଆମକୁ ବହୁତ ସାହାଯ୍ୟ କରିବେ, ବହୁତ ବଡ଼ ବିପଦ ରକ୍ଷା କରିବେ। ତେଣୁ ଭଗବାନ କହିଲେ ତମେ ମୋତେ ଯେହେତୁ ଭକ୍ତି ଭକ୍ତି କରିଛ, ତେଣୁ ଏ ଭକ୍ତି କେବେ ବ୍ୟର୍ଥ ହେବ। ଅମୋଘା ଭଗବତ ଭକ୍ତି, ଭଗବାନଙ୍କ ଭକ୍ତି ଅମୋଘ, ସେ କେବେ ନଷ୍ଟ ହେବ। ତେଣୁ ସେ କ'ଣ କଲେ ନା, ତମେ ବର୍ତ୍ତମାନ କଶ୍ୟପ ମୁନିଙ୍କୁ ଆରାଧନା କର, ମୁଁ କଶ୍ୟପ ମୁନିଙ୍କର ଅବସର ଆସିଲି ତମର ଗର୍ଭକୁ ଆସିଛି। ତମେ କଶ୍ୟପ ମୁନି ଆରାଧନା କଲେ ମୁଁ ତମର ସନ୍ତାନ ପାଇଛି। ଭଗବାନ ପ୍ରଥମେ ଆସିଥିଲେ ଯେତେବେଳେ କଶ୍ୟପ ଏବଂ ଅଦିତି ଥିଲେ, କ'ଣ ଥିଲେ ନା ସ୍ୱୟଂଭୂ ମନ୍ମନ୍ତରରେ କଶ୍ୟପ ଥିଲେ ସୁତପା ଏବଂ ଅଦିତି ଥିଲେ ରୁଷ୍ମୀ। ଭଗବାନ ସେତେବେଳେ ତାଙ୍କର ପୁତ୍ର ହିସାବରେ ଆସିଥିଲେ, ରୁଷ୍ମୀ ଗର୍ଭ ତାଙ୍କ ନାମ ଥିଲା। ବର୍ତ୍ତମାନ ଦ୍ୱିତୀୟ ଥର ପାଇଁ ଆସୁଛନ୍ତି ଭଗବାନ ବାମନ ଦେବ, ଦ୍ୱିତୀୟ ଥର ପାଇଁ ଆସିଥିଲେ, କଶ୍ୟପଙ୍କର ପୁତ୍ର ହିସାବରେ ଆସିଥିଲେ। ତେଣୁ ଏହିଭଳି ଭାବରେ କିଛି ସମୟ ଗଲା ପରେ ଭଗବାନ ତାଙ୍କର ଗର୍ଭକୁ ଆସିଛନ୍ତି। ଭଗବାନ ବାମନ ଦେବ ଯେତେବେଳେ ଭଗବାନ ଦେବେ, ଆମେ କେମିତି ଜାଣିବା ନା, ଶାସ୍ତ୍ର ପ୍ରମାଣ ରହିଛି। ଭଗବାନ ଦେଖନ୍ତୁ, ଭଗବାନ ଆସିବା ପାଇଁ, ଭଗବାନ ବାମନ ଦେବ ଆସିବା ପାଇଁ ଅଦିତି ଏବଂ କଶ୍ୟପ ଭଗବାନଙ୍କୁ ସବୁ ଆରାଧନା କରିଛନ୍ତି। ଏବଂ ଭଗବାନ ଯେତେବେଳେ ମାତୃଗର୍ଭରେ ଆସି ପହଞ୍ଚନ୍ତି, ସେତେବେଳେ ମଧ୍ୟ ଦେବତାମାନେ ଆସି ସବୁ ତାଙ୍କୁ ସ୍ତୁତି କରିଛନ୍ତି। ଅନେକ ସ୍ତୁତି ସବୁ ହେଇଛି, ବ୍ରହ୍ମା ଆଦି ଦେବତାମାନେ ଭଗବାନଙ୍କୁ ସ୍ତୁତି କରିଛନ୍ତି ଯେତେବେଳେ ସେ ମାତୃଗର୍ଭକୁ ଆସିଛନ୍ତି। ତେଣୁ ସେଥିରେ ବ୍ରହ୍ମା କହୁଛନ୍ତି, ନମସ୍ତେ କୃଷ୍ଣ ଗର୍ଭାୟ ବେଦ ଗର୍ଭାୟ ବେଦସେ ତ୍ରିନାମାୟ ତ୍ରିପୁଷ୍ଟାୟ ସ୍ଥିତିଷ୍ଠାୟ କୃଷ୍ଣରେ ଅନେକ ସ୍ତୁତି କରିଛନ୍ତି। ଆମେ ଗୋଟିଏ ସ୍ତୁତି କହୁଥିଲେ ଯେ ଭଗବାନ କହୁଛି, ବ୍ରହ୍ମା କହୁଛନ୍ତି ନମସ୍ତେ କୃଷ୍ଣ ଗର୍ଭାୟ, କାରଣ ବାମନଦେବ ବହୁତ ବର୍ଷ ତଳେ ସେ କୃଷ୍ଣଙ୍କର ଗର୍ଭରେ ଆସିଥିଲେ ବିଷ୍ଣୁ, ତେଣୁ ତାଙ୍କୁ କୃଷ୍ଣ ଗର୍ଭ ବୋଲି କୁହାଯାଉଥିଲେ। ଯେଉଁ ଭଗବାନ ଆସିଥିଲେ କୃଷ୍ଣଙ୍କର ପୁତ୍ର ହିସାବରେ, ବର୍ତ୍ତମାନ ସିଏ ଆସୁଛନ୍ତି ଅଦିତିଙ୍କର ପୁତ୍ର ହିସାବରେ ଆସୁଛନ୍ତି, ବାମନଦେବ ଭିତରେ ଆସିଥିଲେ। ଏବଂ ସେଇ ପୁଣି ଏଇ ସପ୍ତମ ମନ୍ମନ୍ତରରେ ଅଠେଇଶତମ ଦ୍ୱାପରେ ଭଗବାନ କୃଷ୍ଣ ଭିତରେ ଆସିଥିଲେ, ଭଗବାନ କୃଷ୍ଣ ଭିତରେ ଜନ୍ମ ହୋଇଛନ୍ତି ବସୁଦେବ ଏବଂ ଦେବୀଙ୍କର କଂସର ବନ୍ଦୀଶାଳରେ। ସେତେବେଳେ ଭଗବାନ ଏଇ ଶଙ୍କଚକ୍ର ଗଦାପଦରେ ଆବିର୍ଭାବ ହୋଇଛି ସେ ସେଟା କହିଛନ୍ତି, ଭାଗବତ ଦଶମ ସ୍କନ୍ଧର ଦ୍ୱିତୀୟ ଅଧ୍ୟାୟରେ ସେଟା ବର୍ଣ୍ଣନା କରାଯାଇଛି। ଏହି ଭାବରେ ଯେତେବେଳେ ଭଗବାନ ତାଙ୍କ ମାତୃଭାବରେ ରହିଛନ୍ତି, ସବୁ ଦେବତାମାନେ ସବୁ ସ୍ତୁତି କରିଛନ୍ତି। ତେଣୁ ଆଜିର ଏହି ତିଥିରେ, ଆଜି ହେଉଛି ଭାଦ୍ର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ, ଆଜି ହେଉଛି ଏକାଦଶୀ, ଆସନ୍ତାକାଲି ହେଉଛି ଦ୍ୱାଦଶୀ, ଦ୍ୱାଦଶୀର ଏହି ଖରାବେଳେ ଅଭିଜିତ ନକ୍ଷତ୍ରରେ ଭଗବାନ ଆବିର୍ଭାବ ହୋଇଛନ୍ତି। ଜୟ ଶ୍ରୀ ବାମନଦେବ କି, ଏ ବାମନଦେବଙ୍କର ଯେଉଁ ଆବିର୍ଭାବ ହୋଇଛି, ସେ ବାମନଦେବଙ୍କର ଆବିର୍ଭାବରେ ସମସ୍ତ ଦେବତାମାନେ ମୁନି ଋଷିମାନେ କଶ୍ୟପ ଏବଂ ଅଦିତି ମାନେ ସମସ୍ତେ ଭଗବାନଙ୍କୁ ସ୍ତୁତି କରିଛନ୍ତି। ତେଣୁ ଭଗବାନ ସେହି ସମୟରେ ଭଗବାନ ତାଙ୍କ ସ୍ତୁତିରେ ପ୍ରୀତ ହୋଇଯାଇଛନ୍ତି ଏବଂ ତାଙ୍କୁ ସମସ୍ତେ କିଏ କ'ଣ ସବୁ ପ୍ରଦାନ ଉପହାର ସବୁ ପ୍ରଦାନ କରୁଛନ୍ତି। ସୂର୍ଯ୍ୟ ଦେବତା ଯେଉଁ ଗାୟତ୍ରୀ, ଗାୟତ୍ରୀ ପାଠ ଓଂ ଭୂର୍ଭୁବଃ ସ୍ୱଃ ବିଭୁର୍ ବରେଣ୍ୟମ୍ ଭର୍ଗଦେବସ୍ୟ ଧିମହି ଧିୟୋ ୟୋ ନ ପ୍ରଚୋଦୟା, ହେଉଛି ଗାୟତ୍ରୀ ମନ୍ତ୍ର। ତେଣୁ ଗାୟତ୍ରୀ ମନ୍ତ୍ର ଏଇ ସବିତା ବା ସୂର୍ଯ୍ୟଦେବଙ୍କୁ ଆମେ ଆରାଧନା କରୁଛେ ଗାୟତ୍ରୀ ମନ୍ତ୍ର ଦ୍ୱାରା। ତେଣୁ ସ୍ୱୟଂ ସୂର୍ଯ୍ୟଦେବ ତାଙ୍କୁ ଗାୟତ୍ରୀ ମନ୍ତ୍ର ପ୍ରଦାନ କରିଛନ୍ତି, ସୂର୍ଯ୍ୟଦେବ ସାବିତ୍ରୀ ଉପଦେଶ ବା ଗାୟତ୍ରୀ ମନ୍ତ୍ର ପ୍ରଦାନ କରିଛନ୍ତି ବାମନଦେବ। ସେହିଭଳି ଭାବରେ ବୃହସ୍ପତି ଯିଏ ଦେବତାମାନଙ୍କର ଗୁରୁ, ସେ ଭଗବାନଙ୍କୁ ଯଜ୍ଞ ପବିତ୍ର ପ୍ରଦାନ କରିଛନ୍ତି, ଯଜ୍ଞ ସୂତ୍ର ପୈତାମ ଯଜ୍ଞ ପବିତ୍ର ପ୍ରଦାନ କରିଛନ୍ତି। ସେଭଳି ଭାବରେ କଶ୍ୟପ ତାଙ୍କର ପିତା ଭଗବାନଙ୍କୁ ଗୋଟେ ମେଖଳା ପ୍ରଦାନ କରିଛନ୍ତି, ଅନ୍ତର୍ଜାତି ମେଖଳା ପ୍ରଦାନ କରିଛନ୍ତି। ଏବଂ ପୃଥିବୀ ଦେବୀ ଆସିକରି ସେ ତାଙ୍କୁ ମୃଗଚର୍ମ ପ୍ରଦାନ କରିଛନ୍ତି, ମୃଗଚର୍ମ। ତାପରେ ଚନ୍ଦ୍ର ସୋମର ଦେବତା ଚନ୍ଦ୍ରଦେବ, ସେ ଚନ୍ଦ୍ରଦେବ ଯେ ସୋମ ସୋମଦେବ, ସେ ଆସି ତାଙ୍କ ଗୋଟେ ସେ ହେଉଛି ବନସ୍ପତି ବନର, ସେ ହେଉଛନ୍ତି ରାଜା ବନସ୍ପତି। ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି, କୃଷ୍ଣାମି ଚୌଷଧି ସର୍ବା ସୋମଭୂତ୍ୱା ରସାତ୍ମକ, କୃଷ୍ଣାମି ଚୌଷଧି ଯେତେ ସବୁ ଗଛ ଲତା ଇତ୍ୟାଦି ସବୁ ଫଳ ଫୁଲ ସବୁ ଆସୁଛନ୍ତି, ସେ ଏଇ ଚନ୍ଦ୍ରର କିରଣରେ ସେ ସବୁ ଫଳ ଫୁଲ ସବୁ ଆସୁଛନ୍ତି, କୃଷ୍ଣାମି ଚୌଷଧି ସର୍ବା ସୋମଭୂତ୍ୱା ରସାତ୍ମକ। ତେଣୁ ବନସ୍ପତିର ରାଜା ହେଉଛନ୍ତି ଚନ୍ଦ୍ରଦେବ, ଚନ୍ଦ୍ରଦେବ ତାଙ୍କ ଗୋଟେ ବେଦ ଦଣ୍ଡ ପ୍ରଦାନ କରିଛନ୍ତି ଭଗବାନ। ଏବଂ ଅଦିତି ମାତା ତାଙ୍କୁ ବାମନଦେବଙ୍କୁ ଗୋଟେ କୌପୁନୀ ପ୍ରଦାନ କରିଛନ୍ତି। ସେଭଳି ସ୍ୱର୍ଗ ଅଧିଷ୍ଠାତ୍ରୀ ଦେବତା ସେ ତାଙ୍କୁ ଗୋଟେ ଛତ୍ର ପ୍ରଦାନ କରିଛନ୍ତି, ଛତା ପ୍ରଦାନ କରିଛନ୍ତି। ବ୍ରହ୍ମା ଆସି ତାଙ୍କୁ ଗୋଟେ କମଣ୍ଡଳ ପ୍ରଦାନ କରିଛନ୍ତି, କମଣ୍ଡଳ ଏବଂ ସପ୍ତର୍ଷି ଯେଉଁ ପ୍ରତି ମନୁଙ୍କ ସାମ୍ନାରେ ସାତ ଜଣ ଋଷି ଅଛନ୍ତି, ସାତ ଜଣ ଋଷି ପ୍ରତି ମନୁଙ୍କ ସାମ୍ନାରେ ସେ ସାତ ଜଣ ଋଷି ବଦଳୁଛନ୍ତି, ପରିବର୍ତ୍ତନ ହେଉଛନ୍ତି। ଏବଂ ଦେଖିବେ ଯେଉଁ ଧ୍ରୁବ ଉତ୍ତର ଆକାଶରେ ଯେଉଁ ଧ୍ରୁବ ତାରା ଅଛି ତାକୁ ଯାଇକରି ଯେଉଁ ସପ୍ତର୍ଷି ମଣ୍ଡଳ ଅଛନ୍ତି ସେ ହେଉଛି ତାଙ୍କ ସ୍ଥାନ ସପ୍ତର୍ଷି। ସାତ ଜଣ ଋଷି ପ୍ରତି ମନୁଙ୍କ ସାମ୍ନାରେ ସାତ ଜଣ ଋଷି ପରିବର୍ତ୍ତନ ହୁଅନ୍ତି। ତେଣୁ ଏ ଯେଉଁ ବର୍ତ୍ତମାନ ଏଇ ଯେଉଁ ସପ୍ତମ ମନୁ ଅଛନ୍ତି ବୈବସିକ ମନୁ ତାଙ୍କର ସମୟରେ ଯେ ସବୁ ଋଷି କିଏ ଅତ୍ରି ମରିଚି ଅଙ୍ଗିରସ ଏମାନେ ସବୁ ସପ୍ତ ଋଷି ଅଛନ୍ତି। ଏମାନେ ସବୁ ଭଗବାନଙ୍କୁ ପ୍ରଦାନ କରୁଛନ୍ତି କୁଶ, କୁଶ ପ୍ରଦାନ କରୁଛନ୍ତି, କୁଶ ଦ୍ୱାରା ବିଭିନ୍ନ ପ୍ରକାର ଯଜ୍ଞ କରାଯିବ। ତେଣୁ ସରସ୍ୱତୀ ଦେବୀ ଆସିକରି ତାଙ୍କୁ ଗୋଟେ ଅକ୍ଷମାଳା ପ୍ରଦାନ କରୁଛନ୍ତି ଯେଉଁ ତିଆରି କେଉଁଥିରେ ଥିଲା ରୁଦ୍ରାକ୍ଷ ମାଳ ପ୍ରଦାନ କରିଛନ୍ତି ସରସ୍ୱତୀ ଦେବୀ। ଏବଂ କୁବେର ଯିଏକି ଦେବତାମାନଙ୍କର ଯିଏ ଟ୍ରେଜରର ଯିଏ ହେଉଛନ୍ତି ସବୁକିଛି ଧନର ମାଲିକ ଟ୍ରେଜରର ଯିଏ ସିଏ ତାଙ୍କୁ ପ୍ରଦାନ କରୁଛନ୍ତି, ଗୋଟେ ଭିକ୍ଷା ପାତ୍ର ପ୍ରଦାନ କରୁଛନ୍ତି। ଏବଂ ଭବାନୀ ଦେବୀ ସିଏ ତାଙ୍କୁ ଭିକ୍ଷା ପ୍ରଥମ ଭିକ୍ଷା ପ୍ରଦାନ କରୁଛନ୍ତି। ଏହିଭଳି ଭାବରେ ଭଗବାନ ବିଷ୍ଣୁ ରୂପରେ ଥିଲେ ସେ ଗୋଟେ ବାମନ ରୂପରେ ଯାଇଛନ୍ତି, ବାମନ ଛୋଟ ବାଳକ ବୋଲି ବାମନ ରୂପ ଧାରଣ କରିକିରି ସେ ସବୁ ଏଇଟା ଗ୍ରହଣ କରିକିରି ସେ ପଚାରିଲେ ଯେ ମୁଁ ଜାଣିଛି ଯେ ବର୍ତ୍ତମାନ ବଳି ବର୍ତ୍ତମାନ ଯଜ୍ଞ କରୁଛନ୍ତି, କେଉଁଠି ସେ ଯଜ୍ଞ କରୁଛନ୍ତି? ତେଣୁ ମୁନି ଋଷିମାନେ କହିଲେ ନର୍ମଦା ତୀରରେ ଯେଉଁ ଭୃଗୁ କକ୍ଷ ନାମକ ସ୍ଥାନରେ ଉତ୍ତର ଦିଶା ଉତ୍ତର ଦିଗରେ ସେ ବଳି ଯଜ୍ଞ କରୁଛନ୍ତି। ତେଣୁ ଭଗବାନ ଚାଲିଲେ ସେଠି ଚାଲିଲେ। ଭଗବାନଙ୍କ ରୂପ ବହୁତ ଅଦ୍ଭୁତ, ତାଙ୍କର ଶରୀରରୁ ପ୍ରଭା ନିର୍ଗତ ହେଉଛି, ଯଶ୍ୟ ପ୍ରଭା ପ୍ରଭୃତୁ ଜଡ଼ଗଣ୍ଡ କୋଟି କୋଟିଶ ଶେଷ ବସୁଧା ବିଭୂତ ଭିନ୍ନମ ଚନ୍ଦ୍ରମ ନିଷ୍କଳ ମନନ୍ତମ ଶେଷ ଭୂତମ ଗୋବିନ୍ଦ ମହାଦ ପୁରୁଷମ ତମନ ଭଜନ। ଏ ସୂର୍ଯ୍ୟର ଯେଉଁ ଆଲୋକ, ଚନ୍ଦ୍ରର ଯେଉଁ ଆଲୋକ, ଯେତେ ଯେଉଁ ଯେତିକି ଆଲୋକ ଯେତେ ସବୁ ବସ୍ତୁ ଅଛନ୍ତି ସମସ୍ତଙ୍କ ଆଲୋକ ଭଗବାନଙ୍କ ଶରୀରରୁ ଆସୁଛନ୍ତି। ଯଶ୍ୟ ପ୍ରଭା ପ୍ରଭୃତୁ ଜଗଦାଣ୍ଡ କୋଟି ସମସ୍ତ ଆଲୋକ ସେ ଭଗବାନଙ୍କର ଆସିଛନ୍ତି। ତେଣୁ ଭଗବତ ଗୀତାରେ ମଧ୍ୟ ଆପଣ ଦେଖିବେ ଯେତେବେଳେ ଭଗବାନ ତାଙ୍କର ଦେଖାଉଛନ୍ତି ବିଶ୍ୱରୂପ ସେତେବେଳେ ସଞ୍ଜୟ କହୁଛନ୍ତି ଧୃତରାଷ୍ଟ୍ରଙ୍କୁ ଯେ ଯଦି ସହସ୍ର ଯଦି ହଜାରେ ସୂର୍ଯ୍ୟ ଏକ ସମୟରେ ଉଦୟ ହେଲେ ଯେଉଁଭଳି ଭାବରେ ଦିବି ସୂର୍ଯ୍ୟ ସହସ୍ର ସହ ଭବେ ଯୁଗବତ ଉତ୍ପିତା ଯଦି ବା ସଦୃଶୀ ସାକ୍ଷାତ ଭାଷ ମହାତ୍ମା ଯଦି 1000 ସୂର୍ଯ୍ୟ ଗୋଟେ ସୂର୍ଯ୍ୟ ଯଦି ଟିକେ ଅଧିକ ଗରମ ଆସିଗଲା ତାହେଲେ ଅଂଶୁଘାତରେ ବହୁତ ଲୋକ ମୃତ୍ୟୁବରଣ କରୁଛନ୍ତି। ସେହିଭଳି ହଜାର ସୂର୍ଯ୍ୟଙ୍କର ଆଲୋକ ଯଦି କେତେ ନ ହୋଇଥିବ ସଞ୍ଜୟ କହୁଛନ୍ତି ଧୃତରାଷ୍ଟ୍ରଙ୍କୁ ଭଗବାନ ବିଶ୍ୱରୂପ ଦେଖାଉଛନ୍ତି ତାଙ୍କର ଗୋଟେ 1000 ସୂର୍ଯ୍ୟ ଏକ ସମୟରେ ଉଦୟ ହେଲେ ଯେଉଁଭଳି ଭାବରେ ଅଗ୍ନି ଆସିବ ବା ଉତ୍ତାପ ଆସିବ ସେହିଭଳି ଉତ୍ତାପ ଆଲୋକ ଆସିବ ତିନି ସୂର୍ଯ୍ୟ ସହସ୍ରତ ହଜାର। ତେଣୁ ଭଗବାନ ବାମନ ଦେବତାର ସେଭଳି ଭାବରେ ଶରୀରରୁ ସବୁ କାନ୍ତି ନିର୍ଗତ ହେଉଛି, ଉଜ୍ଜଳ କାନ୍ତି ନିର୍ଗତ ହେଉଛି। ତେଣୁ ଏହିଭଳି ଭାବରେ ଭଗବାନ ଯାଇକରି ଯଦି ପହଞ୍ଚିଯାଇଛନ୍ତି ବଳିଙ୍କ ପାଖରେ, ବଳିଙ୍କ ଯଜ୍ଞ କରୁଛନ୍ତି, ସେ ବଳିଙ୍କ ପାଖରେ ପହଞ୍ଚିଗଲେ ଯାଇଛନ୍ତି ସେହି ସମୟରେ ବଳିଙ୍କ ଯଜ୍ଞରେ ଯେଉଁ ଭୃଗୁବଂଶୀ ବ୍ରାହ୍ମଣମାନେ ଅଛନ୍ତି ସେମାନେ ବହୁତ ତେଜିଆନ ଥିଲେ, ବହୁତ ତାଙ୍କର ଜ୍ଞାନ ବ୍ରହ୍ମ ତେଜ ସବୁ ତାଙ୍କର ଅଛି, କିନ୍ତୁ ଭଗବାନ ଯେତେବେଳେ ସ୍ୱୟଂ ଆସୁଛନ୍ତି ସେତେବେଳେ ତାଙ୍କର ସବୁ ତେଜ ସବୁ ନିଷ୍ପ୍ର ହୋଇଯାଇଛି। ଯେମିତି ସୂର୍ଯ୍ୟର ଆଲୋକରେ ଆମର ଦେଖିବା ଯେତେ ଲାଇଟ୍ ଫାଇଟ୍ ସବୁ ଅଛି ତା'ର ନିଷ୍ପ୍ର ହୋଇଯାଉ ସୂର୍ଯ୍ୟର ଆଲୋକରେ, ସେଭଳି ଭାବରେ ଭଗବାନ ବାମନଦେବଙ୍କର ଯେଉଁ ଆଲୋକ ରହିଛି, ଯେଉଁ କାନ୍ତି ରହିଛି, ସେ କାନ୍ତିର ପ୍ରଭାବରେ ସବୁ ଅନ୍ୟ ଯେଉଁ ବ୍ରାହ୍ମଣମାନେ ଅଛନ୍ତି ତାଙ୍କର କାନ୍ତି ସବୁ ନିଷ୍ପ୍ର ହୋଇଯାଉ। ତେଣୁ ବଳି ମହାରାଜ ଯଦି ଅଦ୍ଭୁତ ବାମନକୁ ଦେଖିକରି ସେ ତାଙ୍କ ପ୍ରତି ସେ ଆକର୍ଷିତ ହୋଇଯାଇଛି, ସେ ଜାଣିନାହାନ୍ତି ଭଗବାନ ବୋଲି, ସେ ଜାଣୁଛନ୍ତି ବ୍ରାହ୍ମଣ ବଟୁ ବାମନ ଜଣେ ଆସିଛନ୍ତି, ବ୍ରାହ୍ମଣ ବ୍ରହ୍ମଚାରୀ ଜଣେ ଆସିଛନ୍ତି ଭିକ୍ଷା କରିବା ପାଇଁ ବା ବାମ ବଳି ମହାରାଜ ବହୁତ ପ୍ରସିଦ୍ଧ ଥିଲେ ଦାନ ବୀର, ସେ ବହୁତ ଦାନ ପ୍ରଦାନ କରନ୍ତି, ତେଣୁ ତାଙ୍କର ମଧ୍ୟ କିଛି ଗର୍ବ ଥିଲା, ମୁଁ ବହୁତ ବଡ଼ ଦାନୀ ବୋଲି ଗର୍ବ ଥିଲା, ଭଗବାନ ସେ ଗର୍ବଟା ନେଇକି ତାଙ୍କୁ ଖଣ୍ଡନ କରିଛନ୍ତି। ତେଣୁ ସେ ଭାବିଲେ ଏ ଜଣେ କିଏ ଆସିଛନ୍ତି ବ୍ରାହ୍ମଣମାନେ ମୋତେ କିଛି ଦାନ ନେବେ ବା ଭିକ୍ଷା ପାଇଁ ଆସିଛନ୍ତି, ତେଣୁ ସେ ତାଙ୍କୁ ଆଦର କରିକି ତାଙ୍କୁ ଗୋଟେ ସମ୍ମାନ ଉପଯୁକ୍ତ ଆସନ ଦେଇକି ତାଙ୍କୁ ବସେଇଛନ୍ତି। ଏବଂ ତାଙ୍କର ସବୁ ସେବା କରିକି ତାଙ୍କୁ ପଚାରୁଛନ୍ତି କ'ଣ ଆପଣ ଇଚ୍ଛା କ'ଣ ଦରକାର ଆପଣଙ୍କର। ତେଣୁ ଭଗବାନ କହିଲେ ମୋର ମାତ୍ର ଦରକାର ପଦାମି ତ୍ରୀ ଗଜେନ୍ଦ୍ରିୟ ସମୀପାନି ପଦାମ। ଭଗବାନ ପ୍ରଥମେ ବଳି ମହାରାଜଙ୍କୁ ବହୁତ ପ୍ରଶଂସା କରିଛନ୍ତି ଯେ ତାଙ୍କର ଯେଉଁ ବଳିଙ୍କର ବଂଶରେ ଯେଉଁ ଆସନ୍ତି ହିରଣ୍ୟାକ୍ଷ ହିରଣ୍ୟକଶିପୁ ଏମାନେ ବହୁତ ଶକ୍ତିଶାଳୀ ଥିଲେ। ହିରଣ୍ୟାକ୍ଷକୁ ଯଦି ଭଗବାନ ବିଷ୍ଣୁ ଆସିକିରି ବରା ଉପରେ ବଧ କରିଛନ୍ତି କିନ୍ତୁ ଭଗବାନ ବଳି ମହାରାଜ ମାନେ ବ୍ରାହ୍ମଣଙ୍କର କହୁଛନ୍ତି ଯେ ଯଦିଓ ବିଷ୍ଣୁ ତାଙ୍କୁ ବଧ କରିଥିଲେ କିନ୍ତୁ ବର୍ତ୍ତମାନ ମଧ୍ୟ ସେ ହିରଣ୍ୟାକୁ ବୁଝିପାରୁନାହାନ୍ତି। ହିରଣ୍ୟାକ ଏଭଳି ଗଦା ଛୋଟ ଗୋଟେ ମାରିଥିବ ତାଙ୍କୁ ଯେଉଁଥିପାଇଁ ବର୍ତ୍ତମାନ ମଧ୍ୟ ବିଷ୍ଣୁ ସେଟାକୁ ସ୍ମରଣ କରୁଛନ୍ତି। ସେମିତି ହିରଣ୍ୟକଶିପୁ ତାଙ୍କର ଭାଇ ଯେତେବେଳେ ବଧ ହେଲେ ସେତେବେଳେ ହିରଣ୍ୟକଶିପୁ ବିଷ୍ଣୁ ମାରିବା ପାଇଁ ଉଦ୍ୟତ ହେଇକିରି ବିଷ୍ଣୁ ଲୋକରେ ଯାଇ ପହଞ୍ଚିକିରି ବିଷ୍ଣୁଙ୍କୁ ମାରିବା ପାଇଁ ଉଦ୍ୟତ ହେଲେ ତେଣୁ ବିଷ୍ଣୁ ଲୁଚିକିରି ତାଙ୍କର ନାସା ଦେଇକିରି ତାଙ୍କ ହୃଦୟ ଭିତରେ ପ୍ରବେଶ କରିଲେ ଲୁଚିକି ରହିଲେ ହିରଣ୍ୟକଶିପୁ ତାଙ୍କ ସହିତ ସମକକ୍ଷ ହେଇପାରିଲେ ଏତେ ହିରଣ୍ୟା ତାଙ୍କର ରହିଥିଲା ବଳ ଥିଲା। ଏବଂ ସେହିଭଳି ଭାବରେ ବିରୋଚନ ତାଙ୍କର ବଳିଙ୍କର ଯେଉଁ ପିତା ପ୍ରହ୍ଲାଦ ମହାରାଜ ତ ପ୍ରସିଦ୍ଧ ଭକ୍ତ ଥିଲେ ଏବଂ ବଳିଙ୍କର ଯେଉଁ ପିତା ବିରୋଚନ ସେ ମଧ୍ୟ ସେ ଏତେ ଦାମରେ ଥିଲେ ଦେବତାମାନେ ତାଙ୍କଠାରୁ ବ୍ରାହ୍ମଣ ବେଶରେ ଆସି ତାଙ୍କର ଆୟୁଷ ନେଇଯାଇଛନ୍ତି ତାଙ୍କଠାରୁ। ତେଣୁ ଏଇଭଳି ଭାବରେ ତାଙ୍କୁ ପ୍ରଶଂସା କରିକିରି ସେ କହୁଛନ୍ତି ମୋର ବେଶୀ କିଛି ଦରକାର ନାହିଁ, ମୋର ମାତ୍ର ତିନି ପାଦ ଭୂମି ଦରକାର। ପଦାମୀ ତ୍ରୀ ଲତେନ୍ଦ୍ର ସମୀତାନି ପଦମ ତିନି ପାଦ ଭୂମି ମୋର ଦରକାର ବେଶୀ କିଛି ଦରକାର। ତେଣୁ ଏହି କଥା ଶୁଣି ବଳି ଆଶ୍ଚର୍ଯ୍ୟ ହେଉଛି କହିଲି ତମେ ଏତେ ସୁନ୍ଦର କଥା କହୁଛ ବୃଦ୍ଧ ବୃଦ୍ଧ ବ୍ୟକ୍ତି ଭଳି ବହୁତ ଜ୍ଞାନୀ ବ୍ୟକ୍ତି ଭଳି କଥା କହୁଛ କିନ୍ତୁ ପ୍ରକୃତରେ ତମେ ବାଳକ ଆଉ ତିନି ପାଦ ଭୂମି ନେଇକି କ'ଣ କରିବ? ତମେ ଚାହିଁବ ଯଦି ଗୋଟେ ଲୋକ ଗୋଟେ ବିରାଟ ବଡ଼ ପୃଥିବୀକୁ ମୁଁ ପ୍ରଦାନ କରିଦେଇପାରିବି, ଗୋଟେ ଦୀପ ପ୍ରଦାନ କରିଦେଇପାରିବି ତମେ ଏହିଭଳି ଭାବରେ ତମେ ଯାହା ଚାହିଁବ ନେଇପାରିବ ମୋଠୁ। ଆଉ ମୋର ଗୋଟେ ବିଜ୍ଞାନ ଆସିକରି ଯଦି ତମେ ପୁଣି ଯାଇକି ଅନ୍ୟ ଜଣଙ୍କୁ ମାଗିବ ଆଉ ଜଣେ ବିଜ୍ଞାନ ଦେବ ତାହେଲେ ମୋତେ ସେଟା ନିନ୍ଦା ହେବ। ତେଣୁ ତମେ ଆଉ କିଛି ବହୁତ ଅନ୍ୟ କିଛି ବରଣୀୟ ଆଉ ଏ ତିନି ପାଦ ଭୂମିରେ ତୁମେ କ'ଣ କରିବ? ତେଣୁ ଭଗବାନ କହୁଛନ୍ତି ତିନି ପାଦ ଭୂମିରେ ମୋର ଗୋଟେ କର୍ମଶାଳା ଗୋଟେ ଦରକାର, ଗୋଟେ ଛୋଟିଆ କୁଡ଼ିଆଟେ କରିବି ସେଠି ରହିବି ଏବଂ ଅଜାଗର ଭିତରେ ଅଜାଗର କହୁଛି କ'ଣ? ଅଜାଗର ହେଉଛି ଗୋଟେ ସର୍ପ ଅଜାଗର ନା କ'ଣ କହୁଛନ୍ତି ସେଟା ଅଜଗର 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 ସର୍ପ ଯେଉଁ ଅଛି ସେ କୁଆଡ଼େ ଯାଏନି ଖାଇବା ପାଇଁ, ସେ ସେଇଠି ପଡ଼ିଥିବ ବିରାଟ ବଡ଼ ଶରୀର ଅଜଗରର ଏବଂ ତା ପାଖକୁ ଯିଏ ଆସିବ ପଶୁପକ୍ଷୀ ଯିଏ ଆସିବ ସେ ସେଟା ଖାଇବ। ଭଗବାନ ସମସ୍ତଙ୍କ ବ୍ୟବସ୍ଥା କରିଛନ୍ତି ଖାଇବାର ବ୍ୟବସ୍ଥା, ଯାହାର ଯାହା ଆବଶ୍ୟକତା ଯେ ଭଗବତୀ ଏମାନେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଉପନିଷଦରେ ଯେ ନିତ୍ୟ ନିତ୍ୟାନା ଚେତନ ଚେତନା ଏକ ବହୁନା ବିଧବା କାମ, ଯାହାର ଯାହା ଆବଶ୍ୟକତା ସମସ୍ତେ କିଛି ଭଗବାନ ପୂରଣ କରନ୍ତି, ଆମର ଯାହା ଆବଶ୍ୟକତା ଅଛି ଭଗବାନ ସେଟା ପୂରଣ କରୁଛନ୍ତି। ତେଣୁ ଅଜଗର ମଧ୍ୟ ଅଜଗର ପାଖରେ ନଗଲେ ମଧ୍ୟ ଅଜଗର ପାଖକୁ ତାର ଖାଦ୍ୟ ଆସି ପହଞ୍ଚିବ, ପଶୁ ପକ୍ଷୀ ଇତ୍ୟାଦି ସେ ସବୁ ଆପେ ଆପେ ଯାଇ ପହଞ୍ଚିବେ ସେ ଭଗବାନ ତାକୁ ବ୍ୟବସ୍ଥା କରୁଛନ୍ତି। ତେଣୁ ଭଗବାନ ବାମନଦେବ କହୁଛନ୍ତି ଯେ ମୁଁ ଏଇ ତେଲିବାଦ ଭୂମିରେ ଗୋଟେ ଛୋଟିଆ କୋଡ଼ିଆଟେ ବନେଇବି ଏବଂ ବାମନ ବଳି ମହାରାଜ ତାହେଲେ ତମେ ଖାଲି ଘରେ ତ କରିଦେଉଛି ନା, ତାପରେ ପୁଣି ଚଳେଇବେ କେମିତି? ନା ଚଳେଇବା ପାଇଁ ମୁଁ ଅଜଗର ଭିତରେ ଚଳିବି, ମୋତେ ଯିଏ ଖାଦ୍ୟ ଦେବ ଯେତିକି ଖାଦ୍ୟ ପ୍ରଦାନ କରିବା ଆସିକି ଦେବେ ତାହେଲେ ମୁଁ ସେଟାକୁ କ'ଣ କେମିତି ନହେଲେ ଉପବାସ ରହିବି ଏଇଭଳି ଭାବରେ ସେ କହିଥିଲେ। ତେଣୁ ସେ ବାଧ୍ୟ ହେଇକି କହୁଛନ୍ତି ଠିକ୍ ଅଛି ତାହେଲେ ତେଲିବାଦ ଭୂମି ଦେବା। ତେଣୁ ଭଗବାନ କହୁଛନ୍ତି ଯେ ଯେତେବେଳେ ସେ କହିଲେ ଯେ ତମେ ଆଉ କିଛି ଅଧିକ ନିଅ, ଭଗବାନ କହୁଛନ୍ତି ଯେ ତ୍ରିବିକ୍ରମେ ଅସନ୍ତୁଷ୍ଟା ଦୀପେ ନାହାନ୍ତି ନ ପୂଜ୍ୟତେ ନବବର୍ଷ ସମେତ ନା ସପ୍ତ ଦୀପେ ପରେଚ୍ଛା। ଯେଉଁମାନଙ୍କର ବିଶେଷ ଭାବରେ ବ୍ରାହ୍ମଣମାନେ ଯେଉଁମାନେ ଅଛନ୍ତି ବ୍ରାହ୍ମଣମାନେ ସବୁବେଳେ ସନ୍ତୋଷ ରହିବା କଥା, ସବୁ ସ୍ଥିତିରେ ସନ୍ତୋଷ ରହିବା କଥା, ଯାହା କିଛି ସେ ପ୍ରାପ୍ତ ହେଉଛନ୍ତି ଭଗବାନଙ୍କର କୃପାରୁ ଆମେ ପୂର୍ବଜନ୍ମ ପରମ୍ପରା ଅନୁସାରେ ଆମର ଏଇ ଜନ୍ମରେ ଯାହା ସବୁ ପ୍ରାପ୍ତ ହେବା ସେସବୁ ବ୍ୟବସ୍ଥା ହେଇଯାଇଛି। ଆମେ କ'ଣ ପାଇବା? ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତ ସ୍ତ୍ରୀ ଏଇ ଚାରୋଟି ଜିନିଷ ଯେଉଁ ରହିଛି ଆମେ କେଉଁ କୂଳରେ ଜନ୍ମ ନେବା, ଆମେ କେତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବା, କେତେ ଆମେ ବିଦ୍ୟା ପ୍ରାପ୍ତ ହେବା, କେତେ ସୌନ୍ଦର୍ଯ୍ୟ ପ୍ରାପ୍ତ ହେବା ସେସବୁ ପୂର୍ବଜନ୍ମ କର୍ମଫଳ ଅନୁସାରେ ନିର୍ଦ୍ଧାରିତ ହେଇଯାଇଛି, ଭଗବାନ ସେଠି ବ୍ୟବସ୍ଥା କରିଦେଇଛି। ଯେମିତି ଯେ କିଏ ଦୁଃଖ ପାଇଁ ଚେଷ୍ଟା କରୁନାହାନ୍ତି, ପ୍ରହ୍ଲାଦ ମହାରାଜ ତାଙ୍କର ଶତ୍ରୁ ତାଙ୍କର ଯେଉଁ ଦୈତ୍ୟ ପୁତ୍ରମାନଙ୍କୁ ସାଙ୍ଗମାନଙ୍କୁ କହୁଛନ୍ତି ଯେ ଯେମିତି ଯେଉଁ ଆମର ସୁଖ ଇନ୍ଦ୍ରିୟ ଏବଂ ଦୈତ୍ୟା ଦେହ ଯୋଗ କିନ୍ତୁ ଦେଇନା ସର୍ବତ୍ର ଦୈବା ଯଥା ଦୁଃଖ ମଜାତ୍ମକ ଦୁଃଖ ପାଇଁ କିଏ ଚେଷ୍ଟା କରୁଛି କି ମୁଁ ଆଜି ଏମିତି କରିବି ଦୁଃଖ ପାଇବି ବା ବିପଦ ପ୍ରାପ୍ତ ହେବି କିଏ ଚେଷ୍ଟା କରୁଛନ୍ତି କିଏ ଚେଷ୍ଟା ନ କଲେ ମଧ୍ୟ ଅଯତ୍ନ ଯତ୍ନ ନ କଲେ ମଧ୍ୟ ଦୁଃଖ ଆସିକି ପହଞ୍ଚୁଛି ହଁ କେଉଁଠି ଆକ୍ସିଡେଣ୍ଟ ହେଇଗଲାଣି କିଏ ମୃତ୍ୟୁବରଣ କଲାଣି କେଉଁଠି ବନ୍ୟା ଆସି ପହଞ୍ଚିଗଲାଣି ବନ୍ୟାରେ ସବୁ ଧୋଇ ଧୋଇଯାଉଛି ନଷ୍ଟ ହେଇଯାଉଛି ଏଇଭଳି ଭାବରେ ବିଭିନ୍ନ ପ୍ରକାର ଦୁଃଖ ଆସି ପହଞ୍ଚୁଛି ଯତ୍ନ ନ କଲେ ମଧ୍ୟ ସେଭଳିଆ ପହଞ୍ଚୁଛି ତେଣୁ ସେଇଭଳି ଭାବରେ ଇନ୍ଦ୍ରିୟର ଯେଉଁ ସୁଖ ସବୁ ରହିଛି ଯେ ଆବଶ୍ୟକତା ରହିଛି ଶରୀରର ସେସବୁ ପୂରଣ ହେବ ଯେମିତି ଦୁଃଖ ପାଇଁ କେହି ଚେଷ୍ଟା ନ କଲେ ମଧ୍ୟ ଦୁଃଖ ଆସି ପହଞ୍ଚୁ ସେହିଭଳି ଭାବରେ ସୁଖ ପାଇଁ ଚେଷ୍ଟା ନ କଲେ ମଧ୍ୟ ସୁଖ ଆସି ପହଞ୍ଚିବ ତେଣୁ ଯେଉଁମାନେ ବ୍ରାହ୍ମଣ ସେମାନେ ଯେତିକି ଭଗବାନ କୃପା କରି ଦେଇଛନ୍ତି ସେତିକି ସେମାନେ ସନ୍ତୁଷ୍ଟ ହୁଅନ୍ତି ତେଣୁ ଭଗବାନ ଜଣେ କହୁଛନ୍ତି ବଳିକୁ ଯେ ତ୍ରିଭିକ୍ରମେ ଅସନ୍ତୁଷ୍ଟ ମୁଁ ଏଇ ଯଦି ତିନି ପାଦ ଭୂମି ତମେ ମୋତେ ପ୍ରଦାନ କଲେ ମୁଁ ଯଦି ସେଥିରେ ଅସନ୍ତୁଷ୍ଟ ହେବି ତାହେଲେ ଦିବ୍ୟ ନାହାନ୍ତି ନ ପୂର୍ଯ୍ୟତେ ତମେ ଗୋଟେ ଦ୍ୱୀପ ବା ଗୋଟେ ଭାରତ ବର୍ଷ ଭଳି ଗୋଟେ ବିରାଟ ବଡ଼ ରାଜ୍ୟ ଦେଲେ ମଧ୍ୟ ମୋର ସନ୍ତୋଷ ଆସିବ ଯେଉଁ ଲୋଭୀ ବ୍ୟକ୍ତି ତାଙ୍କୁ ଯେତେ ଦେଲେ ମଧ୍ୟ ତାଙ୍କର ଆହୁରି ଅଧିକରୁ ଅଧିକ ସେ କାମନା କରନ୍ତି ଆହୁରି ଅଧିକ ଆମକୁ ଦିଅ ଲୋଭୀ ବ୍ୟକ୍ତିର କେବେ ହେଲେ ଲୋଭ ସମ୍ବରଣ ହୋଇପାରିବନି ଏହି ପ୍ରସଙ୍ଗରେ ଆମର ଗୋଟେ କଥା ରହିଛି ଜଣେ ବ୍ୟକ୍ତି ଜଣେ ଲୋଭୀ ବ୍ୟକ୍ତି ସେ ଯାଇଛନ୍ତି ନାରଦମୁନି ପାଖକୁ ସେ ତାଙ୍କର ଲୋଭୀ ବ୍ୟକ୍ତି ତାଙ୍କର ବହୁତ କାମନା ରହିଛି ତ ନାରଦମୁନି କହିଲେ ଠିକ୍ ଅଛି ତୁମକୁ ତୁମର ସବୁକିଛି ତୁମେ ଯାହା ଚାହିଁବ ତାହା ପୂରଣ ହୋଇଯାଇପାରିବ ତୁମକୁ ମୁଁ ପଠେଇ ଦେଉଛି କୁବେରଙ୍କ ପାଖକୁ ଯିଏକି ସ୍ୱର୍ଗର ଯେଉଁ ଟ୍ରେଜର ଦେବତାମାନଙ୍କର ସବୁ ଟ୍ରେଜର ଭଗବତ ଗୀତାରେ ଭଗବାନ ମୋତେ କହିଛନ୍ତି ଯେ ମୁଁ ହେଉଛି କୁବେର ଯେଉଁ ଧନପତିମାନଙ୍କ ଭିତରେ ମୁଁ ହେଉଛି କୁବେର ବିତ୍ତେଶ ଯକ୍ଷ ରାକ୍ଷସମ୍ ଯକ୍ଷ ରାକ୍ଷସମାନଙ୍କ ଭିତରେ ଶ୍ରେଷ୍ଠ ବିତ୍ତଧାରୀ ବା ବହୁତ ଧନ ଧନୀ ବ୍ୟକ୍ତି ହେଉଛନ୍ତି କୁବେର ସେ ହେଉଛନ୍ତି ଭଗବାନଙ୍କର ବିଭୂତି ଭଗବତୀ ସନ୍ଧ୍ୟାରେ ଭଗବାନ କହିଛନ୍ତି ତେଣୁ ତାଙ୍କ ପାଖରେ ଯେ ପଠେଇଛନ୍ତି ଇଏ ବ୍ୟକ୍ତି ଜଣକ ଯେଉଁ ନେଇଛନ୍ତି ଗୋଟେ ଭିକ୍ଷା ପାତ୍ର ନେଇଛନ୍ତି କୁବେର ଦେଖିଲେ ନାରଦମୁନି ଚିଠି ଲେଖି ଦେଇଛନ୍ତି ଯେ ତାଙ୍କ ଆବଶ୍ୟକ ଅନୁସାରେ ତାଙ୍କୁ ଧନ ପ୍ରଦାନ କର କୁବେର ତାଙ୍କୁ ଯେତେ ତାଙ୍କର ଟ୍ରେଜରୀରେ ଯେତେ ଧନ ଅଛି ଆମେ ଦେଲେ ମଧ୍ୟ ସେଟା ପୂରଣ କର ତେଣୁ ସିଏ ନାରଦମୁନି ପଚାରୁଛନ୍ତି ଆପଣ ଯେଉଁ ପଠେଇଲେ ଏ ବ୍ୟକ୍ତିଙ୍କୁ ସେ ବ୍ୟକ୍ତିକୁ ଯେତେ ମୁଁ ଯାହା ଧନ ଦେଲେ ମଧ୍ୟ ତାହା ପୂରଣ ହେଉନି ତାଙ୍କର ଭିକ୍ଷା ପାତ୍ର ପୂରଣ ହେଉନି ତାପରେ ବୁଝିଲାବେଳେ କ'ଣ ନା ନାରଦମୁନି ଆସି ଦେଖିଲେ ସେ ଭିକ୍ଷା ପାତ୍ରଟା କେଉଁଥିରେ ତିଆରି ନା ମଣିଷର କପୁରରେ ତିଆରି କପୁରରେ ତିଆରି ମଣିଷର କପୁରୀ ଯେତେ ଧନ ଦେଲେ ମଧ୍ୟ ସେ ପୂରଣ ଆଉ କହିବାର ଉଦ୍ଦେଶ୍ୟ ହେଉଛି ଯେ ଜଣେ ଲୋଭୀ ବ୍ୟକ୍ତିକୁ ଯେତେ ଯାହା ଧନ ସମ୍ପଦ ଦେଲେ ମଧ୍ୟ ତାର ଲୋଭ କେବେ ହେଲେ ପୂରଣ ହେବନି ଆହୁରି ଅଧିକରୁ ଅଧିକ ସେ ପାଇବା ପାଇଁ ଚାହିଁବ ଏ ଲୋଭୀ ବ୍ୟକ୍ତିର ଲକ୍ଷଣ ହେଉଛି ଏଇଟା ତେଣୁ ଭଗବାନ କହୁଛନ୍ତି ମୁଁ ମୋତେ ଯେତିକି ତିନି ପାଦ ଭୂମିରେ ମୁଁ ସନ୍ତୁଷ୍ଟ ହେଇଛି ତ୍ରିଭିକ୍ରମେ ଏ ସନ୍ତୁଷ୍ଟା ଯଦି ମୁଁ ସନ୍ତୁଷ୍ଟ ନ ହେବି ତାହେଲେ ଦୀପିନାଥ ନ ପୂର୍ବତି ଗୋଟେ ବିରାଟ ବଡ଼ ରାଜ୍ୟ ଦେଲେ ମଧ୍ୟ ମୋର ସେ ଲୋଭ ପୂରଣ ହେବ ଦୀପେନାଥ ନ ପୂର୍ବତି ଏବଂ ନବବର୍ଷ ସମେତ ନା ସପ୍ତଦ୍ୱିତୀୟ ପରିଚ୍ଛାୟା ଯେତେ ଭୌତିକ ଜଗତ ସବୁ ଅଛି ସବୁକିଛି ମୋତେ ଦେଇଦେଲେ ମଧ୍ୟ ମୋର ଲୋଭ ଯେଉଁ ରହିଛି ଲୋଭ ପୂରଣ ହେବ ତେଣୁ ମୁଁ ଏଇ ତିନି ପାଦ ଭୂମିରେ ସନ୍ତୁଷ୍ଟ ମୋର ଆଉ ଅଧିକ ଦରକାର ଏଇଭଳି କହିବାରୁ ମୋତେ ଠିକ୍ ଅଛି ତୁମେ ଯଦି ଅଧିକ ତାହେଲେ ଚାହୁଁନ ତାହେଲେ ସେ ତିନି ପାଦ ମୁଁ ତୁମେ ପ୍ରଦାନ କରିବି କିନ୍ତୁ ଯେତେବେଳେ ସେ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପାଇଁ ଚାହୁଁଛନ୍ତି ସେହି ସମୟରେ ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ ଆସି ପହଞ୍ଚାଇଛନ୍ତି ତେଣୁ ସିଏ କହୁଛନ୍ତି ଏସ ବୈରୋଚନେ ସାକ୍ଷାତ ଭଗବାନ ବିଷ୍ଣୁ ହୃଦୟ କଶ୍ୟପା ଆଦିତେ ଯାହାକୁ ଦେବାନନ୍ଦ କାର୍ଯ୍ୟ ସାଧନ ତାହେଲେ ବଳି ତୁମେ କାହାକୁ ଦେବା ପାଇଁ ଚାହୁଁଛ ଦାନ ତୁମେ ଜାଣିନ ଇଏ କିଏ ଇଏ ହେଉଛନ୍ତି ସାକ୍ଷାତ ଭଗବାନ ବିଷ୍ଣୁ ହୃଦୟ ଇଏ ହେଉଛନ୍ତି ସ୍ୱୟଂ ଭଗବାନ ବିଷ୍ଣୁ ବୈରୋଚନ ତାକୁ କହୁଛନ୍ତି ବୈରୋଚନଙ୍କ ପୁତ୍ର ବିରୋଚନ ଯେମିତି ଦେବତାମାନେ ବ୍ରାହ୍ମଣ ବେଶରେ ଆସି ତାଙ୍କର ଆୟୁଷ ହରଣ କରିନେଲେ ତାଙ୍କ ମୃତ୍ୟୁ ହୋଇଗଲା ସେଭଳି ବର୍ତ୍ତମାନ ତୁମ ପାଖରୁ ତୁମକୁ ତୁମର ସବୁକିଛି ନେଇଯିବା ପାଇଁ ଆସିଛନ୍ତି ଇଏ ବିଷ୍ଣୁ ଆସିଛନ୍ତି स्वयं भगवान साक्षात भगवान विष्णु का अवयव जो विष्णु तुम दे कर दान चाहते प्रदान कर कश्यप अदित जात ये बर्तमान जन्म मान कर आविर्भाव यही आदि तिथि से जो जो कौन भाद्रमास शुक्रपक्ष द्वारा तिथि ये गोटे दिन से आविर्भाव से आर्तमान कश्यप अदित जात दीवाना कार्य सहायक देवता मान इंद्र को तुम तो नहीं सब इंद्र को देते देवाना कार्य सहायक तेनाली प्रदान करना बहुत प्रकार से उपदेश शुक्राचार्य कि आम कम समय भितर आम इतने आलोचना करेंगे खाली ये कहवा जे कश्यप कहते तुम्हें जो धर्म बा धन सब रही सबकि नहीं पाक भूमि दुई पाद से सबकि तुम धन नहीं तेणु साधारणत जो मैंने धन प्रदान करेंगे पांच भाग विभक्त करेंगे मैंने धन को पांच भाग विभक्त करेंगे धर्माय जशस्वी अर्थाय कामाय सुजनाय च पंचदा विभजन वित्तम यहाँ मित्र धनटा को रोजगार कर विभक्त कर गोटे पांच भाग कौन कर धर्माय धर्म पाई पांच गोटे भाग कर पुणी आज गोटे भाग दस व्यय करेंगे दस आ गोटे भाग अठाए आम जहाँ आवश्यकता अच्छे पूरण करने किसी भविष्य किसी रखापी गोटे भाग रखिए आ गोटे भाग जिते आम सब आवश्यकता रही कम विभिन्न प्रकार आवश्यकता रही शरीर आवश्यकता से व्यय करेंगे गोटे भाग तेज आ गोटे भाग सोजना आयत निजर जो बंधु बांधव सब अच्छा गोटे भाग रखे यही भाव में जब पंचदा विभजन वित्तम यही भाव में जब आम पांच भाग विभक्त करनर व्यवहार करवा मुद्रत मोदे यही जगत से आनंद पारे और परजन्म परजन्म से आनंद पारे जमी आम उदाहरण दी जाएगी आमर जमी आम बर्तमान इलेक्ट्रिक यूज करते आम इलेक्ट्रिक दौचे इलेक्ट्रिक जो ड्रेन दौचे इलेक्ट्रिक चार्जेस दौचे पानी व्यवहार करते पानी पानी वाटर चार्जेस दौचे सब पैसा दौचे सूर्य का आलोक आम कौन दौचे बा इंद्र जो वर्षा करेंगे कौन दौर तेणुक ये जो आम कि आम शतकड़ा पांच भागे आम शुक्राचार्य नियम अनुसार शास्त्र उद्धार कर सी कौन तेनालीराम कि पांच भागे जन भगवान उद्देश्य भगवान सेवा उद्देश्य दान कर तो यही भाव में जो कहते जो बड़ी मान भाव मुझे प्रतिश्रुति देदेसी तीन पार भूमि देदेली तेनाली जब बर्तमान प्रतिश्रुति ओढ़ी तथा मिथ्या मिथ्या कहवा ठीक हमें ये भाई मन 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 भावुं शुक्रचार्य कह तुम्हें चिंता कर मिथ्या कह असुविधा तुम मिथ्या कह असुविधा नहीं कत जगह मिथ्या कह जाए कहते स्त्री सु नर्म विवाह द्वितीयते प्राण संकटे गो ब्राह्मणार्थे हिंसाया नानृतम सैम यदि स्त्री मान सहित भी जैसे मिछ कहीपर तर आवश्यकता पड़े मिछ कहीपर एवं नर्म कहे परिहास मिछ कह बह बह सुविधा होती मिछ कह द्वितीयते जो मैंने वृत्ति करवसाय करछ कह पड़ प्रपात महाराज कहते जे यो जन व्यवसाय कर सत कह व्यवसाय करु खाली जब मिथ्या कहे से सब अधर्म हो तेणु से मिथ्या कहक जमी सब्जी तरकारी आम लुण पकाचे लुणटा जब बेसी लुणे आगे भल लगे तो अलणा हो गए टेस्ट हम तेनाली जी पकड़े लुणटा पकड़े टेस्ट हम से भाव में जीक आवश्यक मिथ्या से व्यवसाय कर अधिका कहपर विषय क्योंकि ये अलाउड ये मानते शास्त्र अनुमोदित कथ यही जिनस प्राण संकट जदि जन तार मृत्यु संकट आाण संकट आठ कर पुणी गो ब्राह्मणार्थ हिंसा ଗାଭୀ ଏବଂ ବ୍ରାହ୍ମଣମାନଙ୍କ ପ୍ରତି ବି ହିଂସା ଆଚରଣ କରାଯାଉଛି, ସେଠି ମଧ୍ୟ ମିଥ୍ୟା କହିଲେ ନା ଅନୃତମ ସା ଜୁଗୁପ୍ସିତମ, ଅନୃତମ କହିଲେ ମିଥ୍ୟା, ମିଥ୍ୟା କହିଲେ ନ ଜୁଗୁପ୍ସିତମ ସେଟା ନିନ୍ଦନୀୟ ନୁହେଁ, ସେଟା ଚଳିବ, ସେଟା ସେ ଏଇ କେତେ ସ୍ଥାନରେ ମିଥ୍ୟା କୁହାଯିବ। ତେଣୁ ବର୍ତ୍ତମାନ ତୁମ ପ୍ରାଣ ସେପଟା କିଛି ବୁଝ, ତୁମ ବୁଦ୍ଧି ତୁମ ନ ସବୁ କିଛି ଚାଲିଯିବ, ଭଗବାନ ପାଖକୁ ଦେଇକିରି ଏଇ ଭଗବାନ ଶ୍ରୀ ବିଷ୍ଣୁ ଆସିଛନ୍ତି ଚରଣା କରିକି ତୁମକୁ ସବୁ ନେଇଯିବେ, କିନ୍ତୁ ତୁମେ ମିଥ୍ୟା କହିଲେ ଚଳିବ, କିଛି ଅସୁବିଧା ନାହିଁ। ଏଇଭଳି ଭାବରେ ଯେତେ ତାଙ୍କୁ ବୁଝେଇଲେ, କିନ୍ତୁ ବଳି ମହାରାଜ ସେ କିଷମ ଚୁପ୍ କହିଲେ, କିଷମ ଚୁପ୍ କହିଲେ ତାପରେ ସେ କହୁଛନ୍ତି ଯେ ଆପଣ ଯାହା ସବୁ କହିଲେ ଏସବୁ କଥା ହେଉଛି, ଯେଉଁମାନେ ଗୃହମେଧୀ, ଗୃହମେଧୀ ପାଇଁ ଏଇଟା ଠିକ୍ ଅଛି, ପ୍ରାଣ ସଙ୍କଟରେ ଯଦି କିଛି ମିଥ୍ୟା କହିବାକୁ ପଡ଼ିବ ଏସବୁ ଗୃହମେଧୀ ପାଇଁ ଠିକ୍ ଅଛି, କିନ୍ତୁ ମୁଁ ହେଉଛି ପ୍ରହ୍ଲାଦ ମହାରାଜଙ୍କର ନାତି, ପ୍ରହ୍ଲାଦ ମହାରାଜ ମୋର ହେଉଛନ୍ତି ଗୁରୁ, ପ୍ରହ୍ଲାଦ ମହାରାଜ ଯିଏକି ଜଣେ ମହାଜନ, ଆମର ଯେଉଁ ଦ୍ୱାଦଶ ବାର ଜଣ ମହାଜନ ଅଛନ୍ତି ତାଙ୍କ ଭିତରୁ ପ୍ରହ୍ଲାଦ ମହାରାଜ ହେଉଛନ୍ତି ଜଣେ ମହାଜନ, ତେଣୁ ସିଏ ପ୍ରହ୍ଲାଦ ମହାରାଜଙ୍କର ନାତି ହିସାବରେ ପ୍ରହ୍ଲାଦ ମହାରାଜ ତାଙ୍କୁ ବହୁତ ଉପଦେଶ ଦେଇଛନ୍ତି। ତେଣୁ ଜଣେ ଭଗବାନ ପାଇଁ ସବୁକିଛି ପ୍ରଦାନ କରିପାରିବେ, ପ୍ରହ୍ଲାଦ ମହାରାଜ ଏଇ ଶ୍ଲୋକଟି କହିଛନ୍ତି ତାଙ୍କର ପିତା ହିରଣ୍ୟକଶିପୁ, ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁସ୍ମରଣଂ ପାଦସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟ ଆତ୍ମନିବେଦନଂ ଇତିପୁଂସା ପିତା ବିଷ୍ଣୁ ଭକ୍ତିସ୍ତେ ନବଲକ୍ଷଣା ପ୍ରିୟତେ ଭଗବତ୍ୟଧା ତନ୍ମନ୍ୟ ଅଧିକମୂର୍ତ୍ତମ। ଏଇ ଭକ୍ତିର ନଅଟି ଅଙ୍ଗ ରହିଛି, ପ୍ରଥମେ ଆରମ୍ଭ ହେଉଛି କେଉଁଠୁ ନା ଶ୍ରବଣରୁ, ଶ୍ରବଣରୁ ଭକ୍ତି ଆରମ୍ଭ ହେଉଛି, ଏବଂ ଜଣେ ଯେତେବେଳେ ଭଗବାନଙ୍କ କଥା ଶ୍ରବଣ କରିବେ ସେତେବେଳେ ସେ କୀର୍ତ୍ତନ କରିବେ, ଶ୍ରବଣ କଲା ମାନେ ଜଣେ କୀର୍ତ୍ତନ କରିବା ପାଇଁ ଯୋଗ୍ୟ ହୋଇପାରିବେ, ଏବଂ ଅନ୍ୟ ସମୟରେ ସ୍ମରଣ କରିବେ ଭଗବାନ, ଭଗବାନଙ୍କ ନାମ ରୂପ ଗୁଣ ଲୀଳା ଏସବୁ ସ୍ମରଣ କରିବେ, ପାଦ ସେବନ ଭଗବାନଙ୍କ ସେବା କରିବେ, ଏବଂ ଅର୍ଚ୍ଚନା ଯେମିତି ବର୍ତ୍ତମାନ ଆମର ମନ୍ଦିରରେ ସବୁ ଅର୍ଚ୍ଚନା ହେଉଛି, ବନ୍ଦନ ଭଗବାନଙ୍କ ବିଭିନ୍ନ ପ୍ରକାର ସ୍ତୁତି ରହିଛି, ପାଦ ସେବନ ଅର୍ଚ୍ଚନା ବନ୍ଦନ ଦାସ୍ୟ ଭଗବାନଙ୍କର ସେବାରେ ନିଯୁକ୍ତ ହେବେ, କିଏ ମଧ୍ୟ ଭଗବାନ ସହିତ ସତ୍ୟ ସମେତ ନିଯୁକ୍ତ ହେଉଛନ୍ତି, ବା ଭଗବାନ ଭକ୍ତଙ୍କ ସହିତ ଆମେ ସତ୍ୟ କରିବା ସତ୍ୟ ସମେତ ନିଯୁକ୍ତ ହେବା, ଆତ୍ମନିବେଦନ ସବୁକିଛି ନିବେଦନ କରିଦେବା, ଏ କଥା ଶ୍ରବଣ ପରୀକ୍ଷିତ ମହାରାଜରୁ ଶୁଣିଛନ୍ତି ବଳି ମହାରାଜ। ତେଣୁ ବର୍ତ୍ତମାନ ସମୟ ଆସିଛି ବଳି ମହାରାଜ ସବୁକିଛି ନିବେଦନ କରିପାରିବେ, ତେଣୁ ପ୍ରକୃତରେ ବଳି ମହାରାଜ ମଧ୍ୟ ସବୁକିଛି ନିବେଦନ କରିକି ବଳି ମହାରାଜ ମଧ୍ୟ ଜଣେ ମହାଜନରେ ପରିଣତ ହୋଇଛନ୍ତି, ଯେଉଁ ବାର ଜଣ ମହାଜନ ଅଛନ୍ତି ତାଙ୍କ ଭିତରୁ ବଳି ମହାରାଜ ମଧ୍ୟ ଜଣେ, କାରଣ ସେ ସବୁକିଛି ଭଗବାନଙ୍କୁ ସମର୍ପଣ କରିବେ, ଆତ୍ମନିବେଦନ ଯେଉଁ ଭକ୍ତିର ଯେଉଁ ନବମ ଅଙ୍ଗ ଯେଉଁ ଆତ୍ମନିବେଦନ, ଏହି ଆତ୍ମନିବେଦନ ବଳି ମହାରାଜ କରିଛନ୍ତି, ଭଗବାନଙ୍କୁ ସବୁକିଛି ପ୍ରଦାନ କରିଦେଇଛନ୍ତି, ତେଣୁ ସେ ତାଙ୍କର ଗୁରୁଙ୍କର କଥାକୁ ଗ୍ରହଣ କଲେନି, ଗୁରୁଙ୍କୁ ସେ ତ୍ୟାଗ କରିଛନ୍ତି, ଗୁରୁ ନ ସଚ୍ଚା ଯୋଗ କରାଯାଏ, ଯେଉଁ ଗୁରୁ ଭଗବାନ ପାଖକୁ ଯିବା ପାଇଁ ବାଧା ପ୍ରଦାନ କରୁଛନ୍ତି ସେ ଗୁରୁ ଗୁରୁ ନୁହନ୍ତି, ଗୁରୁ ନ ସଚ୍ଚା ସ୍ୱଜନ ନ ସଚ୍ଚା ସ୍ୱଜନ, ଆମେ ଭାବୁଛେ ଇଏ ଆମର ବନ୍ଧୁବାନ୍ଧବ ନିଜ ଲୋକ ଆମେ ଭାବୁଛେ, କିନ୍ତୁ ସେମାନେ ଯଦି ଭଗବାନଙ୍କର ଆରାଧନାରେ ବାଧା ଦେଲେ ତାହେଲେ ସେମାନେ ପ୍ରକୃତ ସ୍ୱଜନ ନୁହନ୍ତି, ତେଣୁ ଯଦି ଭଗବାନଙ୍କ ସେବାରେ ବାଧା ଦେଲେ ସେହି ସମୟରେ ସେ ସ୍ୱଜନ ମଧ୍ୟ ତ୍ୟାଗ କରାଯିବ, ଯେମିତି ବିଭୀଷଣ ଗୁରୁଙ୍କୁ ତ୍ୟାଗ କରିଛନ୍ତି, ଶୁକ୍ରାଚାର୍ଯ୍ୟ ଗୁରୁଙ୍କୁ ତ୍ୟାଗ କରିଛନ୍ତି, ଶୁକ୍ରାଚାର୍ଯ୍ୟ ଗୁରୁ ତାଙ୍କୁ ବଳି ମହାରାଜ ତ୍ୟାଗ କରିଦେଇଛନ୍ତି ଭଗବାନ ଶରଣ ଯିବା ପାଇଁ, ସେହିଭଳି ଭାବରେ ବିଭୀଷଣ, ବିଭୀଷଣ ରାବଣଙ୍କର ତ୍ୟାଗ କରିଦେଲେ, ତାଙ୍କ ସ୍ୱଜନ ତାଙ୍କ ଭାଇ ସେ, କିନ୍ତୁ ସେ ତାଙ୍କୁ ତ୍ୟାଗ କରିଦେବେ ଭଗବାନ ରାମଚନ୍ଦ୍ରଙ୍କ ଶରଣ ଯିବା ପାଇଁ ସେ ତାଙ୍କର ଭାଇକୁ ତ୍ୟାଗ କରିଦେବେ ବିଭୀଷଣ। ସେଭଳି ଭାବରେ କର୍ଣ୍ଣାଟକରେ ଗୁରୁ ନ ସଚ୍ଚା ସ୍ୱଜନ ନ ସଚ୍ଚା ପିତା ନ ସଚ୍ଚା, ସିଏ ମଧ୍ୟ ପିତା ନୁହନ୍ତି, ଯେଉଁ ପିତା ପୁତ୍ରକୁ ଯଦି ଭଗବାନଙ୍କ ଶରଣରେ ଯିବା ପାଇଁ ବାଧା ଦେଉଛନ୍ତି ତାହେଲେ ସେ ପିତାଙ୍କୁ ତ୍ୟାଗ କରାଯିବ, ଯେମିତି ପ୍ରହ୍ଲାଦ ମହାରାଜ, ପ୍ରହ୍ଲାଦ ମହାରାଜ ତାଙ୍କର ପିତା ହିରଣ୍ୟକଶିପୁ ମନା କରୁଥିଲେ ବିଷ୍ଣୁଙ୍କର ଆରାଧନା କରିବାକୁ, କହିଲେ ମୁଁ ହେଉଛି ଭଗବାନ ମୋର ତୁମକୁ ଆରାଧନା କର, କିନ୍ତୁ ପ୍ରହ୍ଲାଦ ମହାରାଜ ତାଙ୍କ ପିତାଙ୍କୁ ତ୍ୟାଗ କରିଦେଲେ, ତାଙ୍କ କଥା ମାନିଲେନି, ସେ ଭଗବାନ ବିଷ୍ଣୁଙ୍କର ଆରାଧନା କଲେ। ସେଭଳି ଜନନୀ ନ ସତ୍ସା, ଯେଉଁ ଜନନୀ ମାତା ଜନ୍ମ କରିଛନ୍ତି ତାଙ୍କ ପିଲାମାନଙ୍କୁ ଭଗବାନଙ୍କ ଶରଣ ଯିବା ପାଇଁ ବାଧା ଦେଉଛନ୍ତି ତାହେଲେ ସେ ଜନନୀ ନୁହଁ, ସେ ପ୍ରକୃତ ମାତା ନୁହଁ, ତାଙ୍କୁ ତାଙ୍କ ପିଲାମାନେ ତାଙ୍କୁ ତ୍ୟାଗ କରିଦେଇପାରିବେ, ଯେମିତି ଭରତ ଭଗବାନ ରାମଚନ୍ଦ୍ରଙ୍କ ଭାତା ଭରତ ମହାରାଜ ସେ ତାଙ୍କର ମାତା କୈକେୟୀଙ୍କୁ ତ୍ୟାଗ କରିଦେଲେ, ସେ ତାଙ୍କ ମାତାଙ୍କ ଅନୁସାରେ କାର୍ଯ୍ୟ କଲେଣି। ସେ ଭଗବାନ ରାମଚନ୍ଦ୍ରଙ୍କୁ ପାଇଁ ବାର ଯେଉଁ ଭଗବାନ ଯାଇଥିଲେ 14 ବର୍ଷ ବନବାସ ଯାଇଥିଲେ, ତାଙ୍କର କଟୁ ଆଣିକି ଯାଇଥିଲେ ବନକୁ ଯାଇଥିଲେ ଭଗବାନ ରାମଚନ୍ଦ୍ର ଫେରି ଆଣିବା ଭଗବାନ ରାମଚନ୍ଦ୍ର ରାଜି ହେଲେନି, ତାଙ୍କ କଠୁକୁ ଆଣିକି ସେ ଶାସନ କରୁଛନ୍ତି। ଏବଂ 14 ବର୍ଷ କାଳ ଗୋମୂତ୍ରରେ ସେ ଯବ ସିଝେଇକି ଖାଇକିରି ଜୀବନ ଧାରଣ କରିଛନ୍ତି। ଗୋମୂତ୍ରରେ ଭାଗବତ ବର୍ଣ୍ଣନା କରିବେ, ଗୋମୂତ୍ରରେ ସେ ଯବକୁ ସିଝେଇକିରି ଖାଦ୍ୟ ଭଳି ଗ୍ରହଣ କରୁଛନ୍ତି। ଏ ଭାବରେ ବହୁତ କଷ୍ଟ କଠିନ ଜୀବନଯାପନ ତପ ମୋର ଜୀବନଯାପନ କରିଛନ୍ତି ଏବଂ ମାତାକୁ ତ୍ୟାଗ କରିଦେଇଛନ୍ତି। ତ ସେଇଭଳିଆ ଦୈବଂ ମହାତ୍ୟା, ସେ ମଧ୍ୟ ଦେବତାମାନେ ଯେଉଁମାନେ ଭଗବାନଙ୍କ ସ୍ଥାନରେ ଯିବା ପାଇଁ ବାଧା ଦେଉଛନ୍ତି, ସେ ଦେବତାଙ୍କୁ ମଧ୍ୟ ତ୍ୟାଗ କରାଯିବ। ଯେମିତି ଖଟ୍ଟାଙ୍ଗ ମହାରାଜ ଦେବଅସୁର ସଂଗ୍ରାମରେ ଦେବତାମାନଙ୍କ ସହିତ ରହିକରି ଅସୁରମାନଙ୍କ ବିରୁଦ୍ଧରେ ବିଜୟ ହାସଲ କରିଥିଲେ, ଯୁଦ୍ଧ କରିଥିଲେ। କିନ୍ତୁ ଦେବତାମାନେ ଯେତେବେଳେ ଅନ୍ତମାନେ ଚାହିଁଲେ ତାଙ୍କୁ କିଛି ବର ପ୍ରଦାନ କରିବା ପାଇଁ, ସେ ଜାଣନ୍ତି ତାଙ୍କର ଆୟୁଷ କେତେ ଅଛି, ତାଙ୍କର ଆୟୁଷ ଥିଲା ମାତ୍ର ଗୋଟିଏ ମୁହୂର୍ତ୍ତ। ତେଣୁ ସେ ଦେବତାମାନଙ୍କୁ ତ୍ୟାଗ କରିକି ଆସିକି ଭଗବାନ ଅଯୋଧ୍ୟାକୁ ଆସିକି ଭଗବାନ ରାମଚନ୍ଦ୍ରଙ୍କର ଧ୍ୟାନ କରିକି ଅଯୋଧ୍ୟା ଧ୍ୟାନ ପ୍ରାପ୍ତ ହେଇଛି, ଦେବତାମାନଙ୍କୁ ତ୍ୟାଗ କରିଦେଇଛି। ତେଣୁ ସେହି ଭାବରେ ନ ପ୍ରତିଷ୍ଠା ସୂଚନା, ସିଏ ମଧ୍ୟ ସ୍ୱାମୀ ବା ପତି, ସିଏ ଉପଯୁକ୍ତ ପତି ନୁହନ୍ତି ଯଦି ସେ ତାଙ୍କର ପତ୍ନୀକୁ ଭଗବାନଙ୍କ ସ୍ଥାନରେ ଯିବା ପାଇଁ ବାଧା ପ୍ରଦାନ କରନ୍ତି। ଯେମିତି ବ୍ୟାଗିଙ୍କ ପତ୍ନୀମାନେ ଭଗବାନଙ୍କ ପ୍ରଭା କରୁଥିଲେ ବୃନ୍ଦାବନରେ, ସେ ସମୟରେ ଭଗବାନଙ୍କର ସାଙ୍ଗ ବାଳକମାନେ ତାଙ୍କୁ କ୍ଷୁଧା ହୋଇଛି, ଭୋକ ହୋଇଛି, ଯେତେବେଳେ ସେ ଯେତେବେଳେ ଭଗବାନ ତାଙ୍କୁ ପଠେଇଛନ୍ତି ମଥୁରାକୁ ଯାଇକରି ତୁମେ ଜାଗିଙ୍କ ବ୍ରାହ୍ମଣଙ୍କଠୁ ଖାଦ୍ୟ ଆଣ। କିନ୍ତୁ ଜାଗିଙ୍କ ବ୍ରାହ୍ମଣମାନେ ଯେତେବେଳେ ମନା କରିଦେଲେ, ସେତେବେଳେ ପୁଣି ଭଗବାନ ତାଙ୍କୁ ପଠେଇ ତାଙ୍କ ପତ୍ନୀମାନଙ୍କ, ତେଣୁ ସେ ସାଙ୍ଗ ବାଳକମାନେ ଯେତେବେଳେ ତାଙ୍କ ପତ୍ନୀମାନଙ୍କୁ ଯାଇଛନ୍ତି, ତାଙ୍କ ପତ୍ନୀମାନେ ତାଙ୍କ ସ୍ୱାମୀଙ୍କୁ ଅବଜ୍ଞା କରିକି ସେସବୁ ଯେଉଁ ଖାଦ୍ୟ ରୋଷେଇ କରିଥିଲେ ଯଜ୍ଞ କରିବା ପାଇଁ, ସ୍ୱର୍ଗ ପୂଜା ପାଇଁ ଯଜ୍ଞ କରାହଉଥିଲା, ସେଟା କର୍ମକାଣ୍ଡ ଯଜ୍ଞ, ସେ ତାଙ୍କର ସ୍ୱାମୀଙ୍କୁ ଅବଜ୍ଞା କରିକିରି ସେସବୁ ଖାଦ୍ୟ ନେଇକି ଭଗବାନଙ୍କୁ ପ୍ରଦାନ କରିଛନ୍ତି। ତେଣୁ ଏହିଭଳି ଭାବରେ ଜଣେ ଏହିସବୁ ତାଙ୍କର ଗୁରୁଜନଙ୍କୁ ତ୍ୟାଗ କରିଛି, ଭଗବାନଙ୍କ ଶରଣ ଯିବା ପାଇଁ ଦରକାର ହେଲେ ସମସ୍ତଙ୍କୁ ତ୍ୟାଗ କରିବ। ତେଣୁ ଶୁକ୍ରାଚାର୍ଯ୍ୟ କହିଲେ ଯେ ପ୍ରକୃତରେ ଆପଣ ଯାହା କହୁଛନ୍ତି ଯେ ଏଇଟା ଗୃହମେଦି ପାଇଁ ଏଇଟା ଠିକ୍ ଅଛି, କିନ୍ତୁ ମୋର ଗୁରୁ ହେଉଛନ୍ତି ପ୍ରହ୍ଲାଦ ମହାରାଜ। ପ୍ରହ୍ଲାଦ ମହାରାଜ ମୋତେ କହିଛନ୍ତି ସବୁକିଛି ନିବେଦନ କରିବା ପାଇଁ ଭଗବାନ, ତେଣୁ ସେ ତାଙ୍କୁ ସେ କହିଲେ ଯେ ନୟସ୍ୟତା ପରଧର୍ମ ଇତି ହବାସ ଗୁରିୟମ, ଯେ ଅସତ୍ୟଠାରୁ ଅଧିକ କିଛି ପାପ ଜିନିଷ ନାହିଁ, ନୟସ୍ୟତା ପର ଅଧର୍ମ, ଅଧର୍ମ ବା ପାପରେ ଶ୍ରେଷ୍ଠ ପାପ ହେଉଛି କେଉଁଟା ନା ଅସତ୍ୟ, ତେଣୁ ତାଠାରୁ ଅଧିକ ପାପ ଜିନିଷ କିଛି ନାହିଁ। ଏଇଟା ମୁଁ ଭୁରିୟମ ବା ଭୂଦେବୀ କଥା କହିଛନ୍ତି, ସେ କହୁଛନ୍ତି ଭୂଦେବୀ କହୁଛନ୍ତି ସର୍ବଂ ସୋଡ଼ୁ ମଳ ମାନି ରୀତେ ଅଳିକ ପରମ ନରମ। ଏ ଭୂମିରେ କେତେ ସବୁ ଭାର ରହିଛି, କେତେ ପର୍ବତ ରହିଛି, କେତେ ପାହାଡ଼ ରହିଛି, କେତେ ଝରଣା ଇତ୍ୟାଦି ନଦୀ ନାଳ ସବୁ କେତେ କ'ଣ ରହିଛି, କେତେ କୋଠାଘର ସବୁ ହେଉଛି, କିନ୍ତୁ ପୃଥିବୀକୁ ସେଇଟା କଷ୍ଟ ହେଉନି, ପୃଥିବୀର ଭାର ନୁହେଁ ସେଇଟା। କିନ୍ତୁ ପୃଥିବୀ କହୁଛନ୍ତି ସର୍ବଂ ସୋଡ଼ୁ ମଳ ମାନି ରୀତେ ଅଳିକମ୍ ପରମ ନରମ, ସବୁକିଛି ମୁଁ ସହିନେବି କିନ୍ତୁ ଏଇ ଅସତ୍ୟକୁ ମୁଁ ସହିପାରିବିନି। ଗୁରୁଦେବୀ କହୁଛନ୍ତି ଏକଥା ଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି, ବଳିମାରା ସେ କଥା ତାଙ୍କର ଗୁରୁଦେବ କହୁଛନ୍ତି। ତେଣୁ ଗୁରୁଦେବ କଥା ଆକୁ ସିଧାସଳଖ ଭାବରେ ମନା କରିନେଲେ ଇଣ୍ଡାଇରେକ୍ଟଲି ପରୋକ୍ଷ ଭାବରେ ସେ କହୁଛନ୍ତି ଯେ ଯଦି କି ଅସାଳ ଧର୍ମେଣା ମାଂ ବଦ୍ନିଆ ଅନାଗସମ ତଥାପି ଏନ ନନ୍ ଶିଷ୍ୟ ଭଗବାନ କ'ଣ ଭୀତଂ ବ୍ରହ୍ମ ତନୁ ବିପୁମ, ଯଦି ଆପଣ କହୁଛନ୍ତି ଇଏ ଭଗବାନ ସ୍ୱୟଂ ଆସନ୍ତି ବୋଲି, ତାହେଲେ ଯଦି ବା ଇଏ ଯଦି କି ଅସୁ ଅଧର୍ମେଣା ଧର୍ମକୁ ସେ ତ୍ୟାଗ କରିକି ଅଧର୍ମରେ ମାଂ ବଦ୍ନିଆ ଅନାଗସମ ମୋତେ ଯଦି ବନ୍ଧନ କରନ୍ତି, ମୋର କୌଣସି ପାପ ନାହିଁ, ମୁଁ କୌଣସି ଭୁଲ କରିନି, କିନ୍ତୁ ତଥାପି ଯଦି ସେ ମୋତେ ବନ୍ଧନ କରନ୍ତି ତଥାପି ଏ ନା ନ ହିଁ ସେ ତଥାପି ମୁଁ ତାଙ୍କୁ ହିଂସା କରିବି ନାହିଁ, ତାଙ୍କ ସହିତ ଯୁଦ୍ଧ କରିବି ନାହିଁ, କାହିଁକି ନା ଭୀତଂ ବ୍ରହ୍ମ ତନୁ ରିପୁମ, ସେ ସ୍ୱୟଂ ଭଗବାନ, ତାଙ୍କର ସବୁକିଛି ଏ ଭୌତିକ ଜଗତ ସବୁକିଛି ହେଉଛି ତାଙ୍କର, ସେ ଚାହିଁଲେ ମୁଁ ମନା କରେ ମଧ୍ୟ ସେ ନେଇଯିବେ, ତାଙ୍କର ସବୁକିଛି ହେଉଛି ତାଙ୍କର, ଆମେ ଭ୍ରମବଶତ ଭାବୁଛେ ଇଏ ହେଉଛି ମୋର, ଅହଂ ଆମେ ଇଏ ହେଉଛି ମାୟା ବା ମୋହର ଦର୍ଶେଇକି ଆମେ ଭାବୁଛେ ଏସବୁ ମୋର ବୋଲି,
ଏଇଟା ମୋର ସେଇଟା ମୋର ଏଇଠି ଭାବୁଛି ଆମେ କି ଯେଉଁ ରହିଛି ଏଇଟା ମୋହ ବସାଇକି ଆମେ ଭାବୁଛି, କିନ୍ତୁ ସବୁକିଛି ହେଉଛନ୍ତି ଭଗବାନଙ୍କର, ଭଗବାନ ସବୁକିଛିର ମାଲିକ। ତେଣୁ ସେଇ ଭଗବାନ ମୋତେ ଭୟ କରିକିରି ଗୀତମ ମୋତେ ଭୟ କରିକିରି ଗୋଟେ ବ୍ରହ୍ମ ତନୁ ଗୋଟେ ବ୍ରାହ୍ମଣର ରୂପ ଧରିକି ଆସୁଛନ୍ତି, ତେଣୁ ମୁଁ ତାହା କେମିତି ମନା କରିବି। ଏଇଭଳିଆ ଯେତେବେଳେ କହିଛନ୍ତି ସେତେବେଳେ ଶୁକ୍ରାଚାର୍ଯ୍ୟ ତାଙ୍କ ଉପରେ ବହୁତ କ୍ରୋଧ ପ୍ରକାଶ କରିଛନ୍ତି, ତେଣୁ ତାଙ୍କୁ ଅଭିଶାପ ପ୍ରଦାନ କରୁଛନ୍ତି। ସେ କହୁଛନ୍ତି ଦୃଢ଼ ପଣ୍ଡିତ ମାନେ ସ୍ତବ୍ଧୋସ ଅସ୍ମଦ ପ୍ରକ୍ରିୟା ମତ୍ସାଧନା ଜୀବ ଦତ୍ତମ ଅଚିରାଗ ସତେଜ ପ୍ରିୟ। ତେଣୁ ମୋ କଥାକୁ ମାନିଲେନି, ମୋତେ ତୁମେ ଅସ୍ୱୀକାର କରୁଛ, ମୋତେ ଅଭିଜ୍ଞା କରୁଛ, ତୁମେ ଖୁବ୍ ଶୀଘ୍ର ତୁମର ଏଇ ଯେଉଁ ଐଶ୍ୱର୍ଯ୍ୟ ଅଛି ଏଇ ଐଶ୍ୱର୍ଯ୍ୟରୁ ତୁମେ ଧ୍ୱଂସ ହେଇଯା ନଷ୍ଟ ହେଇଯା ଏସବୁ ଏଇଭଳିଆ ଅଭିଶାପ ବି କରିଥାଏ। କିନ୍ତୁ ଏତେ ଅଭିଶାପ ଦେଲେ ମଧ୍ୟ ସେ ବିଜୟିତ ହେଇନା, ସେ ଜାଣୁଛନ୍ତି ଭଗବାନ ଆସୁଛନ୍ତି ମୋତେ ଛଳ ଚଳନା କରିବା ପାଇଁ, ଏବଂ ତାଙ୍କର ଯେଉଁ ସବୁ ଜ୍ଞାତି କୁଟୁମ୍ବ ସବୁ ଅଛନ୍ତି ସେମାନେ ମଧ୍ୟ ମନା କରୁଛନ୍ତି, ନା ନା ଆମେ ତାଙ୍କୁ ଦବାନି, ଏବଂ ତାଙ୍କର ଗୁରୁ ମଧ୍ୟ ତାଙ୍କୁ ଅଭିଶାପ ଦେଇଛନ୍ତି। ଏତେ ସବୁ ଅସୁବିଧା ସତ୍ତ୍ୱେ ସେ କହୁଛନ୍ତି ନା ନା ଆମେ ଭଗବାନଙ୍କୁ ସବୁକିଛି ପ୍ରଦାନ କରୁ। ଇଏ ହେଉଛି ଭକ୍ତର ଭକ୍ତର ପରୀକ୍ଷା ହେଉଛି, ଭଗବାନ ଭକ୍ତର ପରୀକ୍ଷା କରୁଛନ୍ତି। ଭଗବାନ କହିଲେ ପରେ ପିଠା ଆସିବ, କେମିତି ସବୁ ପରୀକ୍ଷାକୁ ସମ୍ମୁଖୀନ ହୋଇଛନ୍ତି ବଳି ମହାରାଜ, ସବୁ ପରୀକ୍ଷାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ପରୀକ୍ଷାରେ। ଯେତେ ପ୍ରକାର ବାବାଜୀ ଆସିଲେ ମଧ୍ୟ ବଳି ମହାରାଜ ସେ ସବୁ ସହିଯାଇଛନ୍ତି, ସେ ବଳି ସବୁ ସମ୍ମୁଖୀନ ହୋଇଛନ୍ତି, ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଯାଇଛନ୍ତି ବଳି ମହାରାଜ। ଆମେ ଯଦି ଆମେ ଭଗବାନ ଭକ୍ତି କରୁଛେ, କିଛି ଯଦି ଟିକେ ଅସୁବିଧା ହୋଇଗଲା ଆମେ କହିବା ଏ ଭଗବାନ କେହି ନାହାନ୍ତି, ଏତେ ଅସୁବିଧା ଆମେ ଭଗବାନ ଦେଉଛନ୍ତି ଆଉ ଯେତିକି ଭଗବାନ ଏ ପ୍ରକୃତରେ ଭଗବାନ ନାହାନ୍ତି। ଆମେ ଟିକିଏ ଯଦି ଅସୁବିଧା ହେଇଗଲା ଆମେ ସେଥିରେ ଆମେ ଭଗବାନଙ୍କୁ ଛାଡ଼ିଦେଉଛୁ। କିନ୍ତୁ ଯେଉଁମାନେ ଭଗବାନଙ୍କ ଭକ୍ତ ପାଣ୍ଡବମାନେ, ପାଣ୍ଡବମାନେ ଯେ ଭଗବାନ ଭକ୍ତ କେତେ ବିପଦ ସେ ପ୍ରାପ୍ତ ହେଇଛନ୍ତି, କୁନ୍ତି ଦେଇ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ମୋତେ ବିପଦ ଆପଣ ପ୍ରଦାନ କରନ୍ତୁ, ବିପଦ ସନ୍ତୁ ତାହା ଶସ୍ୱ ତତ୍ର ତତ୍ର ଜଗଦ୍ଗୁରୁ ଭଗତ ଦର୍ଶନ ଯତ୍ସାର ଅ ପୁନର୍ଭବ ଦର୍ଶନ। ଆମେ ସମସ୍ତେ ବିପଦରୁ ମୁକ୍ତ ହେବା ପାଇଁ ଭଗବାନ ପ୍ରାର୍ଥନା କରୁଛେ, କିନ୍ତୁ କୁନ୍ତିରେ ବି ଦେଖନ୍ତୁ ଯେ ସେମାନେ ସ୍ତ୍ରୀ ଲୋକ ହେଲେ ମଧ୍ୟ ସେ ଭଗବାନଙ୍କର ଏତେ ଉନ୍ନତ ଭକ୍ତ, ସେ କହୁଛନ୍ତି ମୋତେ ବିପଦ ପ୍ରଦାନ କରନ୍ତୁ ଆପଣ, ନା କାହିଁକି ବିପଦ ହେବା, ନା ବିପଦ ସନ୍ତୁ ତାହା ଶସ୍ୱ ତତ୍ର ଜଗଦ୍ଗୁରୁ ସବୁବେଳେ ମୋତେ ଦିଅନ୍ତୁ ବିପଦ, ବିପଦ କାହିଁକି ତୁମେ ଦେବୁ, ନା ଭଗବତ ଦର୍ଶନ ମୁଁ ବିପଦ ପଡ଼ିଲେ ଆମେ ଭଗବାନଙ୍କୁ ସ୍ମରଣ କରିବା, ଯଦି ବିପଦ ଆସୁନି ଆମେ ଭଗବାନ ଭୁଲିଯିବା, ସେଥିପାଇଁ ବିପଦ ସେ ମାଗୁଛି ନା ଆମେ ବିପଦ ଦେଲେ ଭଗବତ ଦର୍ଶନ ଦର୍ଶା ଦ୍ରୌପଦୀ ଦ୍ରୌପଦୀଙ୍କୁ ଏଇଭଳି ଭାବରେ ରାଜସଭାରେ ବିଭକ୍ତ କରିବା ପାଇଁ ଚେଷ୍ଟା କରାଯାଉଥିଲା, ସେତେବେଳେ ସେ ଭଗବାନଙ୍କୁ ସ୍ମରଣ କରିଛନ୍ତି ଏବଂ ଭଗବାନ ତାଙ୍କୁ ସେ ବସ୍ତ୍ର ପ୍ରଦାନ କରିଛନ୍ତି। ଏଇଭଳି ଯେତେ ବିପଦ ଆସୁଛନ୍ତି, ଯେତେ ବିପଦରେ ଜଣେ ଯେତେବେଳେ ଭଗବାନଙ୍କ ସ୍ମରଣ କରିବେ, ବିପଦ ଆସିଲେ ହିଁ ଜଣେ ଭଗବାନ ସେଥିପାଇଁ ଭଗବାନ କୃପା କରିକି ବିପଦ ପ୍ରଦାନ କରନ୍ତି, ବିପଦ ଆସିଲେ ଆମେ ସେଟାକୁ ଭଗବାନଙ୍କ କୃପା ବୋଲି ନେବା, ସତ୍ୟ ଅନୁକମ୍ପା ଇଏ ହେଉଛି ଭଗବାନଙ୍କର କୃପା। ଯେଉଁଥିପାଇଁକି ଆମର ଯେହେତୁ ଯଦି ଆମେ ପ୍ରକୃତରେ ଭଗବାନଙ୍କ ସ୍ମରଣ ଯାଇନଥାନ୍ତେ ଆମେ ଗୋଟେ ବିରାଟ ବଡ଼ ବିପଦ ପାଇଥାନ୍ତେ, କିନ୍ତୁ ଯେହେତୁ ଆମେ ଭଗବାନଙ୍କ ସ୍ମରଣରେ ଯାଇଛେ ତେଣୁ ଅଳ୍ପକରେ ଆମେ ସେଇଟା ବିପଦରୁ ମୁକ୍ତ ହେଇଯାଉଛୁ। ଭାଗବତରେ ବ୍ରହ୍ମାଜୀ ତାଙ୍କର ଗୋଟେ ସ୍ମୃତିରେ କଥା କହୁଛନ୍ତି, ଯେଉଁ ଭକ୍ତ ଯେତେବେଳେ ବିପଦ ପ୍ରାପ୍ତ ହେବ ସେତେବେଳେ ସେ ଏଇଭଳିଆ ଚିନ୍ତା କରିବ ଯେ ଆମେ ଭଗବାନଙ୍କ ସ୍ମରଣରେ ଯାଇଥିବା ହେତୁ, ଯେମିତି ଉଦାହରଣ ଗୋଟେ ଆମର ଗୋଟେ କଥା ରହିଛି, ଜଣେ ରାଜା ଥିଲେ, ଜଣେ ରାଜା ଥିଲେ, ସେ ତାଙ୍କର ଜଣେ ମନ୍ତ୍ରୀ ଥିଲେ, ସେ ମନ୍ତ୍ରୀ ସବୁବେଳେ କହିଲେ ଯାହା ହେଉଛି ସବୁ ଭଗବାନ ଭଗବାନ କରୁଛନ୍ତି, ସବୁ ମଙ୍ଗଳ ପାଇଁ ଆମର ଭଲ ପାଇଁ କରୁଛନ୍ତି। ଭଗବାନ ଭକ୍ତ ସେ ମନ୍ତ୍ରୀ, ତେଣୁ ରାଜା ଥରେ ରାଜାଙ୍କର ଗୋଟେ ଆଙ୍ଗୁଳି କଟିଗଲା, ତେଣୁ ସେଦିନ ସେ ରାଜସଭାକୁ ଆସି କହିଲେ ମୋର ଗୋଟେ ଆଙ୍ଗୁଳି କଟିଗଲା, ଆସି କୌଣସି କାରଣ ଆଙ୍ଗୁଳି କଟିଗଲା, ତେଣୁ ମନ୍ତ୍ରୀ ସାଙ୍ଗେ ସାଙ୍ଗେ କହିଲେ ଭଲ ହେଇଛି ଭଗବାନଙ୍କ ଉପରେ ଏଇଟା ଭଲ ହେଇଛି, ତେଣୁ ଏକଥା ଯେମିତି ଶୁଣିଲେ ରାଜା ସବୁ ବହୁତ କ୍ରୋଧ ପ୍ରକାଶ କରିଛନ୍ତି, ମୋର ଆଙ୍ଗୁଳି କଟିଗଲା ମନ୍ତ୍ରୀ କହୁଛି ଭଲ ହେଇଛି ବୋଲି, ତେଣୁ ତାଙ୍କୁ ବନ୍ଦୀ କରିଦେଲେ ମନ୍ତ୍ରୀ। ତାପରେ କିଛି ଦିନ ପରେ ରାଜା ଯାଇଛନ୍ତି ଜଙ୍ଗଲକୁ ଯାଇଛନ୍ତି ଶିକାର କରିବା ପାଇଁ। କୌଣସି କାରଣରୁ ଅନ୍ୟ ସବୁ ସୈନ୍ୟମାନେ ସବୁ ଅଲଗା ହେଇଯାଇଛନ୍ତି, ସିଏ ଏକୁଟିଆ ଏକୁଟିଆ ହେଇଯାଇଛନ୍ତି। ଏବଂ ସେହି ସମୟରେ ଗୋଟେ ଡାକୁ ସର୍ଦ୍ଦାର ଆସିକରି ତାଙ୍କର ଯେଉଁ ରହିଛନ୍ତି ସର୍ଦ୍ଦାରମାନଙ୍କର ସୈନ୍ୟମାନେ ଅଛନ୍ତି, ତାଙ୍କ ସୈନ୍ୟମାନେ ନେଇକରି ସେ ରାଜାଙ୍କୁ ବାନ୍ଧି ନେଇଛନ୍ତି। ସେ ଡାକୁ ସର୍ଦ୍ଦାର ଜଣଙ୍କ ସିଏ ହେଉଛନ୍ତି ଏହିସବୁ ଭୂତ ପ୍ରେତ ଇତ୍ୟାଦିରେ ପୂଜା କରନ୍ତି, ବଳି ଇତ୍ୟାଦି ପ୍ରଦାନ କରନ୍ତି। ତେଣୁ ସିଏ ଏ ରାଜାଙ୍କୁ ନେଇକି ବଳି ପକାଇବାକୁ ଅଛି, କାଳୀଙ୍କ ପାଖରେ ବଳି ପକାଇବାକୁ ଅଛି, ବଳି ପକାଇ ତାଙ୍କର ବଳ ବୃଦ୍ଧି ପାଇବେ ସେଇଥିପାଇଁ କରିଛନ୍ତି। କିନ୍ତୁ ଯେତେବେଳେ ଅନ୍ତିମରେ ତାଙ୍କୁ ବଳି ଦେବା ପାଇଁ ବସିଛନ୍ତି, ସେ ସମୟରେ ଦେଖିଲେ ତାଙ୍କର ଗୋଟିଏ ଆଙ୍ଗୁଠି କଟିଯାଇଛି। ତେଣୁ ଆଉ ତାକୁ ବଳି ଦିଆଯାଇପାରିବନି, ଦିଆଯାଇପାରିବନି, ଜଣାଇ ଯଦି ସୁସ୍ଥ ଶରୀର ନାହିଁ ତାଙ୍କୁ ବଳି ଦିଆଯିବନି, ନିୟମ ରହିଛି। ତେଣୁ ତାଙ୍କୁ ଛାଡ଼ିଦେଲେ। ତେଣୁ ରାଜା ଯେତେବେଳେ ଆସି ପହଞ୍ଚିଲେ ସେତେବେଳେ ସେ ମନ୍ତ୍ରୀଙ୍କୁ ଉଦ୍ଧାର କଲେ, ସେ ମନ୍ତ୍ରୀ ବନ୍ଦୀ କରିଥିଲେ, ତାଙ୍କୁ ମନ୍ଦିରକୁ କରିଲେ। ତାଙ୍କୁ କହିଲେ ଆଜି ମୁଁ ରକ୍ଷା କରିଦେଲି, ନା ଯେଉଁ କହିଲେ ଘଟଣାଟା କହିଲେ ଏଇଭଳି ଭାବରେ ମୁଁ ଆଜି ମୃତ୍ୟୁବରଣ କରିଥାନ୍ତି, କିନ୍ତୁ ମୁଁ ଆଜି ରକ୍ଷା କରିଦେଲି। ମନ୍ତ୍ରୀ କହିଲେ ମୁଁ କହୁଛି ଆପଣଙ୍କୁ ଭଗବାନ ଯାହା କରନ୍ତୁ ସେ ମଙ୍ଗଳ ପାଇଁ, ଆପଣଙ୍କର ଆଙ୍ଗୁଠି କଟିଯାଇଥିଲା ବୋଲି ଆପଣ ଆଜି ରକ୍ଷା କରିଗଲେ, ଯଦି ଆଙ୍ଗୁଠି ନ କରିଥାନ୍ତା ତାହେଲେ ଆଜି ଆପଣ ମୃତ୍ୟୁବରଣ କରିଥାନ୍ତେ। ନା ଠିକ୍ ଅଛି, ମୁଁ ମୋର ଏଇଟା ଭଗବାନ ମଙ୍ଗଳ, କିନ୍ତୁ ମୁଁ ତୁମକୁ ଯଦି ବନ୍ଦୀ କଲି ତାହେଲେ ତୁମର କେମିତି ମଙ୍ଗଳ ଭଗବାନ ମଙ୍ଗଳ କଲେ? ନା ମୁଁ ଯଦି ଆପଣ ଯଦି ମୋତେ ବନ୍ଦୀ କରିନଥାନ୍ତେ ତାହେଲେ ମୁଁ ଆପଣଙ୍କ ସାଙ୍ଗରେ ଥାନ୍ତି। ତେଣୁ ସେ ଡାକ୍ତର ସର୍ଦ୍ଦାରମାନେ ମୋତେ ଆଜି ବଳି ପକାଇଥାନ୍ତେ, ତେଣୁ ମୁଁ ଯେହେତୁ ବନ୍ଦୀରେ ରହିଯାଇଛି ତେଣୁ ମୁଁ ମୁକ୍ତ ହେଇଯାଇଛି, ରକ୍ଷା ପାଇଯାଇଛି। ତେଣୁ ଭଗବାନ ଯାହା କରନ୍ତି ତତେ ଅନୁକମ୍ପାନ ସୁସମିକ୍ଷମାଣ ଭୁଞ୍ଜାନ ଏବାତ୍ମା ପୁତନ ବିପାକମ ହୃଦ୍ଭାବକ ପୂର୍ବେ ନମସ୍ତେ ଜୀବେତ ଯୋଉ ମୁକ୍ତି ପଦେ ସଦାଭା। ଏହିଭଳି ଭାବରେ ଯଦି ଆମେ ଯେତେବେଳେ ବିପଦ ଆସିବ ସେତେବେଳେ ଭଗବାନଙ୍କ କୃପା ଯଦି ଧରିବା ତାହେଲେ ସେମାନେ ମୁକ୍ତି ପଦେ ସଦାଭା। ଯେମିତି ପିତାଙ୍କ ଧନରେ ପୁତ୍ର ଉତ୍ତରାଧିକାରୀ ହୁଏ, ସେହିଭଳି ଭାବରେ ଆମେ ମୁକ୍ତି ପଦରେ ଉତ୍ତରାଧିକାରୀ ହେବା, ଆମେ ମୁକ୍ତି ପ୍ରାପ୍ତ ହେବା। ତେଣୁ ବଳି ମହାରାଜ ଏତେ ସବୁ ଅସୁବିଧା ସତ୍ତ୍ୱେ ସେ ବିଚଳିତ ହେଇନାହାନ୍ତି, ସବୁ ପ୍ରକାର ବାଧା ବିଘ୍ନ ଆସିଛି, କିନ୍ତୁ ବଳି ମହାରାଜ ସେସବୁ ସମ୍ମୁଖୀନ ହୋଇଛନ୍ତି, ସେ ଓହରି ଯାଇନାହାନ୍ତି, ଭଗବାନ ନା ଆମେ ଦେବୀ ବୋଲି କହିନାହାନ୍ତି। ସେ ବରଂ ଯେତେ ବିପଦ ଆସିଛି ସେ କହୁଛନ୍ତି ହଁ ମୁଁ ଭଗବାନ ପ୍ରଦାନ କରିବି, ସବୁ ଦାନ ପ୍ରଦାନ କରିବି। ତେଣୁ ତାଙ୍କ ଗୁରୁ ଅଭିଶାପ ଦେଲେ ମଧ୍ୟ ସେ ବିଚଳିତ ହେଇନାହାନ୍ତି। ଏବଂ ଭାଗବତରେ ବର୍ଣ୍ଣନା କରାଯାଇନି, କିନ୍ତୁ ଅନ୍ୟ ପୁରାଣମାନଙ୍କୁ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନଙ୍କୁ କୃପା ଦେବା ପାଇଁ ପ୍ରତୀକ୍ଷା କରିବା ପାଇଁ ଜଳରେ ଶଙ୍କରେ ଜଳ ନେଇକି ପକାଇବା ପାଇଁ ଜଳ ପ୍ରଦାନ କରିବାକୁ ବସନ୍ତି, ସେହି ସମୟରେ ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ ଗୋଟେ ମାଛି ରୂପରେ ଯାଇକି ସେ ଯେଉଁ ଶଙ୍କର ହେଇଛି ଶଙ୍କର ମୁହଁ ପାଖରେ ରହିଯାଉଛି, ପାଣି ପଡ଼ିବନି, ସେଭଳିଆ କରିଦେଇଛି। ତାଙ୍କର ଶିଷ୍ୟକୁ ବହୁତ ଭଲ ପାଉଥିଲେ ସିଏ। ତେଣୁ ଭଗବାନ କ'ଣ କଲେ, ସେ ଯେଉଁ କୁଶ ପ୍ରଦାନ କରିଛନ୍ତି ସପ୍ତର୍ଷିନା ତାଙ୍କୁ ଯେଉଁ କୁଶ ପ୍ରଦାନ କରିଥିଲେ ସେହି କୁଶରେ ପଡ଼ିଯାଇଛନ୍ତି, ପଡ଼ିବା ଦ୍ୱାରା ଶୁକ୍ରାଚାର୍ଯ୍ୟ ଗୋଟେ ଆଖି ନଷ୍ଟ ହେଇଯାଇଛି, ଗୋଟେ ଆଖି କଣା ହେଇଯାଇଛି। ତା ପୂର୍ବରୁ ତାଙ୍କ ଦୁଇ ଆଖି ସଠିକ୍ ଥିଲା, କିନ୍ତୁ ଗୋଟେ ଆଖି ନଷ୍ଟ ହେଇଯାଇଥିଲା, କଣା ହେଇଯାଇଛି। ତେଣୁ ବାକି ସେ ପଳାଇଗଲେ, ତାପରେ ବଳି ମହାରାଜ ଭଗବାନଙ୍କୁ ପ୍ରତିଜ୍ଞା କଲେ ଯେ ମୁଁ ତୁମକୁ ତିନି ପାହା ଧୁଣିଦେବି। ତେଣୁ ଏହି ସମୟରେ ସେ ପ୍ରତିଜ୍ଞା କରିସାରିଛନ୍ତି, ସେହି ସମୟରେ ଭଗବାନ ପ୍ରତିଜ୍ଞା କରିବା, ତାପରେ ତାଙ୍କୁ ବଳି ପ୍ରତିଜ୍ଞା କରିବା ପୂର୍ବରୁ ତାଙ୍କୁ ରଖିକି ସେ ତାଙ୍କୁ ସବୁ ତାଙ୍କର ପାଦ ଦୌତ କରିଛନ୍ତି, ସେ ପାଦ ଦୌତ ଜଳକୁ ନିଜେ ପାନ କରିଛନ୍ତି, ନିଜ ମସ୍ତକରେ ସିଞ୍ଚନ କରିଛନ୍ତି ଏବଂ ତାଙ୍କ ପରିବାର ବର୍ଗଙ୍କୁ ଦେଇଛନ୍ତି, ତ କରିସାରିକି ତାପରେ ଜଳରେ ସତ୍ୟପାଠ କରିଛନ୍ତି, ଶଙ୍କର ଜଳ ନେଇକି କିମ୍ବା ଭୂମି ଦେବାପରେ ସତ୍ୟପାଠ କରିଛନ୍ତି। ତେଣୁ ଏହି ସମୟରେ ଦେବତାମାନେ ଆଉ ଯେତେ ସବୁ ମୁନିଋଷିମାନେ ଥିଲେ ସମସ୍ତେ ବଳି ମହାରାଜକୁ ପ୍ରଶଂସା କରିଛନ୍ତି, କାରଣ ବଳି ମହାରାଜକୁ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ସେ ଓହରି ଯାଇନାହାନ୍ତି, ଭଗବାନଙ୍କୁ ବିପାଦ ଭୂମି ଦେବା ପାଇଁ ଯେଉଁ ପ୍ରତିଜ୍ଞା କରିଥିଲେ ସେଥିରୁ ଓହରି ଯାଇନାହାନ୍ତି। ତେଣୁ ସେମାନେ ସମସ୍ତେ ତାଙ୍କ ଉପରେ ପୁଷ୍ପବୃଷ୍ଟି କରୁଛନ୍ତି ସବୁ, ଏହିଭଳି ଭାବରେ ଯେତେବେଳେ ପ୍ରତିଜ୍ଞା କରିଛନ୍ତି ଭଗବାନ ସେତେବେଳେ ସାଙ୍ଗେ ସାଙ୍ଗେ ତାଙ୍କର ବିରାଟ ରୂପ ଦର୍ଶନ ପ୍ରଦର୍ଶନ କରିଛନ୍ତି ବିରାଟ, କିନ୍ତୁ ଆମେ ଭଗବଦ୍ଗୀତାର ଏକା ସଧ୍ୟାରେ ବିଶ୍ୱରୂପ ଦର୍ଶନ ରହିଛି, ସେଭଳି ଭାବରେ ଭଗବାନ ବାମଦେବ ସେଥିପାଇଁ ତାଙ୍କୁ ତ୍ରିବିକ୍ରମ ବୋଲି କୁହାଯାଉଛି। ତ୍ରିବିକ୍ରମ କାହିଁ କହୁଛି ନା ତିନୋଟି ବିକ୍ରମ ସେ ପ୍ରଦାନ ଦେଖିଛନ୍ତି, ଗୋଟେ ପାଦରେ ସେ ଯେତେ ତଳେ ତଳେ ସାତଟି ଲୋକ ରହିଛି, ଏ ପୃଥିବୀ ତାପରେ ରହୁଛି ପୃଥିବୀ ତଳେ ରହୁଛି ଅତଳ, ତାପରେ ବିତଳ, ତାପରେ ସୁତଳ, ତାପରେ ତଳାତଳ, ତାପରେ ମହିତଳ, ତାପରେ ରସାତଳ, ତାପରେ ପାତାଳ, ଏଇଭଳି ଭାବରେ ସାତ ଲୋକ ରହିଛି ପୃଥିବୀର ତଳେ ସାତଟି ଲୋକ ରହିଛି। ଏବଂ ତାଙ୍କର ଯେଉଁ ଡାହାଣ ପାଦରେ ସେ ସବୁକୁ ନିଜକୁ ବିସ୍ତାର କରୁଛନ୍ତି ତ ଡାହାଣ ପାଦରେ ସେ ସବୁକୁ ଆକ୍ରମଣ କରିଦେଇଛି ଏବଂ ବାମ ପାଦକୁ ସେ ଉପରକୁ ଉଠାଇଛନ୍ତି। ବାମ ପାଦରେ ଯଦି ଉଠାଉଛନ୍ତି ଆ ଉପରେ ମଧ୍ୟ ଛଅଟି ଲୋକ ରହିଛି ସ୍ୱର୍ଗ ଲୋକ, ମହତ ଲୋକ, ଜନଲୋକ, ତପଲୋକ ଏବଂ ଅନ୍ତିମରେ ହେଉଛି ସତ୍ୟ ଲୋକ ଯେଉଁଠି ବ୍ରହ୍ମା ରହୁଛନ୍ତି। ତେଣୁ ସେ ପାଦକୁ ଯଦି ବିସ୍ତାର କରୁଛନ୍ତି ପାଦରେ ଯେଉଁ ଆଲୋକ ବା ପ୍ରଭା ପ୍ରଭାରେ ସବୁକିଛି ମହତ ଯାଉଛି, ସବୁକିଛି ଉଦ୍ଭାସ ହୋଇଯାଉଛି ତା ପାଦର ଆଲୋକରେ। ତେଣୁ ବ୍ରହ୍ମା ଦେଖୁଛନ୍ତି ଇଏ ପାଦ କାହାର, ତେଣୁ ସେ ଜାଣିଲେ ଭଗବାନ ବାମଦେବଙ୍କର ପାଦ ଅଛି। ତେଣୁ ସେ କମଣ୍ଡଳ ଜଳ କରିକି ସେ ପାଦକୁ ପୂଜା କରୁଛନ୍ତି, କମଣ୍ଡଳରେ ପାଦ ପୂଜା କରୁଛନ୍ତି। ଭାଗବତ ପ୍ରଥମ ଖଣ୍ଡ ଅଷ୍ଟାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଶ୍ରୀ ଗୋସ୍ୱାମୀ କହୁଛନ୍ତି ଇଏ ହେଉଛନ୍ତି ଭଗବାନ। ଅଥାପି ଯତ୍ ପାଦ ନଥା ବିଶିଷ୍ଟମ ଜଗତ ବିରିଞ୍ଚ ପରୁଦା ନାମ ଶେଷମ କୁନାଦି ଅନ୍ୟତମ କୁନ୍ଦା କୋ ନାମ ଦେଖି ଭଗବତ ପଦାର୍ଥ। ଆଜିକାଲି ବହୁତ ଭଗବାନ ଅଛନ୍ତି କିନ୍ତୁ ପ୍ରକୃତରେ ଏଇଭଳି ଭଗବାନ ଛଡ଼ା ଆଉ କିଏ ଭଗବାନ ଅଛନ୍ତି ଯାହାଙ୍କୁ ଅଥାପି ଯତ୍ ପାଦ ନଥା ବିଶିଷ୍ଟମ ଯେତେବେଳେ ବ୍ରହ୍ମା ତାଙ୍କ ପାଦ ଧୌତ କରୁଛନ୍ତି ଜଗତ ବିରିଚ କରୁଦା ନାମ ବିରିଚ ଯେତେବେଳେ ବ୍ରହ୍ମା ଯେତେବେଳେ ଭଗବାନ ପାଦପଦଙ୍କୁ ପୂଜା କରୁଛନ୍ତି ତାଙ୍କର କମଣ୍ଡଳର ଜଳରେ ପାଦ ଧୌତ କରୁଛନ୍ତି ସେହି ସମୟରେ ଶେଷମ କୁନାତି ଅନ୍ୟତମ କୁନା ଶେଷମ ଈଶ ମାନେ ଶିବଜୀ ତାଙ୍କର ଲୋକରେ ଯେତେ ଅଧିବାସୀ ଅଛନ୍ତି ସମସ୍ତଙ୍କ ସହିତ ସେହି ଜଳକୁ ନିଜର ମସ୍ତକରେ ଧାରଣ କରୁଛନ୍ତି। ଶେଷମ କୁନାତି ଅନ୍ୟତମ ଆଉ ମୁକୁନ୍ଦ ବା ଭଗବାନଙ୍କ ଛଡ଼ା ଆଉ କିଏ କେଉଁ ନାମ ଲୋକ ଭଗବତ ପଦାର୍ଥ ଆଉ କିଏ ଭଗବାନ ଅଛନ୍ତି ଇଏ ହେଉଛନ୍ତି ଭଗବାନ। ତେଣୁ ଭଗବାନ ଏଇଭଳି ଭାବରେ ଯେତେବେଳେ ତାଙ୍କର ଗୋଟେ ବାମପାଦକୁ ଉପରକୁ ବଢ଼େଇଛନ୍ତି ସେହି ସମୟରେ ଭୌତିକ ଜଗତରେ ଯେଉଁ ରହିଛି ଭୌତିକ ଜଗତ ଯେଉଁ ରହିଛି ଆର ସାତଟି ଆବରଣ ରହିଛି, ପ୍ରତି ଆବରଣ ତା ପୂର୍ବ ଆବରଣକୁ ଦଶ ଗୁଣ ଅଧିକା କିନ୍ତୁ ଭଗବାନଙ୍କର ପାଦରେ ଭଗବାନ ପାଦପଦ୍ମରେ ଏଇ ଯେଉଁ ବ୍ରହ୍ମପାଦକୁ ଉପରକୁ ଉଠାଇଛନ୍ତି ସେ ପାଦରେ ସମସ୍ତ ଯେଉଁ ସବୁ ରହିଛି ଆବରଣ ସବୁ ରହିଛି ସବୁ ଆବରଣ ଭେଦ କରିକି ଶିବ ଜଗତକୁ ଯାଇ ପହଞ୍ଚି ପାଦ ଏବଂ ଶ୍ରୀ ଜଗତରେ ଯେଉଁ ରହିଛି କାରଣ କାରଣାନ୍ନବ ଜଳ ଯେଉଁଠି ଭଗବାନ କାରଣାନ୍ନବ ସ୍ୱାଇଁ ବିଷ୍ଣୁ ସ୍ୱୟଂ କରିଛନ୍ତି ଯହ କାରଣାନ୍ନବେ କାରଣାନ୍ନବ ଏଇ କାରଣାନ୍ନ ଜଳ ଭଗବାନ ବିଷ୍ଣୁ ରହିଛନ୍ତି ସେଠି ଯେଉଁ ସମୁଦ୍ର ରହିଛି ତାକୁ କାରଣାନ୍ନବ ଜଳ ବୋଲି କୁହାଯାଉଛି କାରଣ ସାଗର ପ୍ରଜାଦର୍ଶନ 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 ତେଣୁ ସେଇ ଜଳ ସେଇ ଯେଉଁ ଭଗବାନ ଯେଉଁ ଭେଦ କରିଦେଇଛନ୍ତି ବା ଆଗମନ କରିଦେଇଛନ୍ତି ଭେଦ କରିଦେଇଛନ୍ତି ସେଇ ଭେଦ ଦେଇକି ଜଳ ଆସିକିରି ପୃଥିବୀକୁ ଆସିଛି ଗଙ୍ଗାଦେବୀଙ୍କର ଉତ୍ପତ୍ତି ଗଙ୍ଗାଦେବୀ ହେଉଛନ୍ତି ସ୍ପିରିଚୁଆଲ ଗଙ୍ଗା ଏଇ ଭୌତିକ ସାଧାରଣ ନଦୀ ନୁହଁ ଆମର ଚୈତନ୍ୟ ବର୍ଣ୍ଣନା କରାଯାଇଛି ଯେ ଭାଗବତ ତୁଳସୀ ଗଙ୍ଗାୟ ବର୍ତ୍ତମାନେ ଚତୁର୍ଥା ବିଗ୍ରହ କୃଷ୍ଣ ଏଇ ଚାରି ସ୍ଥାନ ଭାଗବତ ଶାସ୍ତ୍ର ତୁଳସୀ ଗଙ୍ଗାଦେବୀ ଏବଂ ଭକ୍ତମାନେ ଏଇ ଚାରି ଜଣ ହେଉଛନ୍ତି ଭଗବାନଙ୍କ ବିଗ୍ରହ ଭଗବତ ବିଗ୍ରହ ଚତୁର୍ଦ୍ଧା ବିଗ୍ରହ କୃଷ୍ଣ ଏଇ ଚାରି ସ୍ଥାନ ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନ ତାଙ୍କୁ ପାଦକୁ ମୂର୍ଦ୍ଧକୁ ଦେଖିଛନ୍ତି ସେହି ସମୟରେ ସବୁକିଛି ଯେତେ ଭୌତିକ ଜଗତ ଯାହା ସବୁ ସବୁକିଛି ଭଗବାନଙ୍କ ସେ ବିରାଟ ଉପରେ ରହିଯାଇଛନ୍ତି ସମସ୍ତେ ତେଣୁ ସେହି ସମୟରେ ବାମଦେବ ପୁଣି ତାଙ୍କର ନିଜ ପୂର୍ବ ଯେଉଁଭଳି ଭାବରେ ଶରୀର ଥିଲା ସେଇଭଳି ଭାବରେ ଶରୀରକୁ ଆସିଯାଇକି ନିଜେ ତାଙ୍କର ବଳି ମହାରାଜଙ୍କର ଯେଉଁ ରହିଛି ସିଂହାସନ ସେ ସିଂହାସନ ରହିଛି ତେଣୁ ସେହି ସମୟରେ ଦେବତାମାନେ ମୁନି ଋଷି ସମସ୍ତେ ଆସି ତାଙ୍କୁ ସ୍ତୁତି ସବୁ କରୁଛନ୍ତି କି କ'ଣ ସବୁ ଉପହାସ ପ୍ରଦାନ କରୁଛନ୍ତି ଏଇଭଳି ଭାବରେ ବଳି ମହାରାଜ ମଧ୍ୟ ତାଙ୍କୁ ସେ ଉପହାର ପ୍ରଦାନ କରୁଛନ୍ତି ତେଣୁ ବଳି ମହାରାଜକୁ ସେ ଯେତେବେଳେ ଏଇଭଳି ଭାବରେ ଦେଖିଲେ ବଳି ମହାରାଜ ସେ ସମୟରେ ତାଙ୍କର ଯେଉଁ ସୈନ୍ୟସାମନ୍ତମାନେ ଥିଲେ ତାଙ୍କର ଯେଉଁ ଯେତେ ସୈନ୍ୟସମ ଥିଲେ ସେମାନେ କହିଲେ ଇଏ ବ୍ରାହ୍ମଣ ଉପରେ ଆସିକରି ଇଏ ପ୍ରକୃତ ବ୍ରାହ୍ମଣ ନୁହଁ ଇଏ ହେଉଛି ବିଷ୍ଣୁ ଇଏ ଆମର ଶତ୍ରୁ ଦେବତାମାନଙ୍କୁ ସବୁ ନେଇକି ଦେଇକିରି ଆମର ସେଇ ସବୁକିଛି ଧନ ନେଇକିରି ଦେବତାମାନଙ୍କୁ ଦେଇଦେଲେ ତେଣୁ ଆକୁ ଆମେ ହତ୍ୟା କରିବା କହିକି ସେ ଯାଇକି ତାଙ୍କ ସହିତ ଯୁଦ୍ଧ କରିବାକୁ ବସିଛନ୍ତି ଯୁଦ୍ଧ କରିବାକୁ ବସିଛନ୍ତି ଭଗବାନଙ୍କର ଯେଉଁ ରହିଛନ୍ତି ପାର୍ଶ୍ୱମାନେ ରହିଛନ୍ତି ବିଷ୍ଣୁ ପାର୍ଶ୍ୱମାନେ ସେମାନେ ସବୁ ତାଙ୍କୁ ସବୁ ବିନାଶ କରୁଛନ୍ତି ହତ୍ୟା କରୁଛନ୍ତି ତେଣୁ ବଳି ମହାରାଜ ତାଙ୍କ ସହିତ ତୁମେ ବର୍ତ୍ତମାନ ତାଙ୍କ ସହିତ ଯୁଦ୍ଧ କରନା। ବର୍ତ୍ତମାନ ଆମର ସମୟ ଆମ ସପକ୍ଷରେ ନାହିଁ, ଆମର ଅନୁକୂଳ ନୁହଁ ସମୟ। ତେଣୁ ତୁମେ ବଳିନ ସତୀ ବୁଦ୍ଧା ଦୁର୍ଗେଇ ମନ୍ତ୍ର ସଜିନୀ ସମାଧି ଉପାୟସ୍ଥ କାଳ ନାହାନ୍ତି କି ବୈଜନା, କାଳକୁ କେହି ଜୟ କରିପାରିବେ ନାହିଁ। ଯେତେ ଯାହାର ବୁଦ୍ଧି ଥାଉ, ଯେତେ ଯାହା ଶକ୍ତି ଥାଉ, କାଳକୁ କେହି ଜୟ କରିପାରିବେ ନାହିଁ। ତେଣୁ ବର୍ତ୍ତମାନ ଆମର କାଳ ଆମର ଅନୁକୂଳ ନୁହଁ, ତେଣୁ ତୁମେ ତାଙ୍କ ସହିତ ଯୁଦ୍ଧ କର। ଏଇଭଳି ଭାବରେ ବିଗ୍ରଚିତି ରାହୁ ନିମି ଏସବୁ ବିଭିନ୍ନ ଅସ୍ତ୍ର ମୁଖ୍ୟ ଦଳପତିମାନେ ସବୁ ରହିଛନ୍ତି, ତାଙ୍କୁ ସେ ସମ୍ବୋଧନ କରି ବଳି ମହାରାଜ କହିଲେ ମଧ୍ୟ ସେମାନେ ଶୁଣୁନଥିଲେ। କିନ୍ତୁ ଯେତେବେଳେ ଦେଖିଲେ ଭଗବାନଙ୍କ ପାର୍ଶ୍ୱ ଦ୍ୱାରା ସେମାନେ ହାତ ବିନାଶ ହୋଇଯାଏ ପ୍ରାପ୍ତ ହେଉଛନ୍ତି, କିନ୍ତୁ ସେମାନେ ପଳେଇ ଯାଇଛନ୍ତି। ତେଣୁ ଏହି ସମୟରେ ଭଗବାନଙ୍କର ଇଚ୍ଛା କ୍ରମେ ଗରୁଡ ମହାରାଜ ଆସିକରି ବଳିକୁ ବନ୍ଧନ କରୁଛନ୍ତି, ନାଗ ପାଖରେ ବର୍ଣ୍ଣ ପାଖରେ ବନ୍ଧନ କରୁଛନ୍ତି, ବନ୍ଧନ କରିକି ବନ୍ଧନ କରୁଥିବା ସେହି ସମୟରେ ଭଗବାନ କହୁଛନ୍ତି ଯେ ପଦାମି ତ୍ରି ଦତ୍ତାମି ଭୂମି ମୟାଙ୍କ ପ୍ରୟାସର ଗାଧାନ କ୍ରାନ୍ତା ମହିସର୍ବା ତୃତୀୟ ଉପକଳ୍ପ। ହେଲେ ଅସୁର, ତମେ ତିନିପାଦ ଭୂମି ଦେବା ପାଇଁ ମୋତେ କହିଥିଲ, ପଦାମି ତ୍ରି ଦତ୍ତାମି ତିନିପାଦ ଭୂମି ଦେବା ପାଇଁ ମୋତେ କହିଥିଲ, କିନ୍ତୁ ଭୂମି ମୟାଙ୍କ ପ୍ରୟାସର ହେ ଅସୁର ତମେ କହିଥିଲ ତିନିପାଦ ଭୂମି ଦେବା ପାଇଁ, କିନ୍ତୁ ଦ୍ୱାଭ୍ୟାନ କ୍ରାନ୍ତା ମହିସର୍ବା ଦୁଇ ପାଦରେ ମୁଁ ସବୁକିଛି ଆକ୍ରାନ୍ତ କରିଦେଲି, ତା ସବୁକିଛି ଗ୍ରହଣ କରିଦେଲି ଏବଂ ତୃତୀୟ ମୁଁ ଉପକୃତ ହେବ। ବର୍ତ୍ତମାନ ତିନିଟା ତୃତୀୟ ପଦ ମୁଁ କେଉଁଠି ସ୍ଥାପନ କରିକି ଦିଅ ମୋତେ ପ୍ରଦାନ କରେ, ତୁମେ ଦେଇପାରିଲନି, ତେଣୁ ମୁଁ ତୁମେ ବନ୍ଧନ କରିଛି, ତୁମେ ବନ୍ଦୀ କଲି, ତୁମେ ଯେଉଁ ପ୍ରତିଶ୍ରୁତି ଦେଇଥିଲ ତୁମେ ରକ୍ଷା କରିପାରିଲନି, ତେଣୁ ମୁଁ ତୁମେ ବନ୍ଧନ କଲି। ଏଇ ଭାବରେ ପ୍ରଦାନ କରୁଛନ୍ତି, କିନ୍ତୁ ଆଉ ବଳି ମହାରାଜ କ'ଣ କହିବେ, ତେଣୁ ସେ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ଯଦି ଉତ୍ତମ ଶ୍ଳୋକ ଭଗବାନ ଅମେରିତମ ବଚୋ ଦଳିତେନ୍ ସୁରବର୍ଷ ମାନ୍ୟତେ କରମି ରୁଦ୍ରମ ତମ ଭବେ ବିଳମ୍ବନମ ପଦମ ତୃତୀୟ କୁରୁ ଶିଶୁମେ ନିଜ। ହେ ଭଗବାନ, ଆପଣ ହେଉଛନ୍ତି ଉତ୍ତମ ଶ୍ଳୋକ, କିଛି କଟାକ୍ଷ ଆମର ଶ୍ରୀପାଦଚନ୍ଦ୍ର କହୁଛନ୍ତି, କଟାକ୍ଷରେ କହୁଛନ୍ତି, ଅଭିମାନରେ କହୁଛନ୍ତି ବଳି ମହାରାଜ, ଆପଣ ହେଉଛନ୍ତି ଉତ୍ତମ ଶ୍ଳୋକ, ଆପଣଙ୍କର ଦଶ କେବେ ନଷ୍ଟ ହେବନି, ଆପଣ ବହୁତ ବଢ଼ିଆ କଥା କରିଛନ୍ତି, ଛଳନାହତ କରିଛନ୍ତି, କାହିଁକି ନା ଆପଣ ଯଦି କହିଲେ ଛୋଟ ବାମନ ରୂପରେ ଆସିଛନ୍ତି, ଛୋଟ ଛୋଟ ପାଦ, ସେ ପାଦକୁ ଦେଖିକି କହିଲେ ତିନି ପାଦ ଭୂମି ନେବେ, କିନ୍ତୁ ଆପଣ ଯେଉଁ ମାପିଲେ ସେ ପାଦରେ ମାପିଲେ କି, ଆପଣ ମାପିଲେ ଆପଣ ବିରାଟ ରୂପ ଦେଖିକି ସେଇ ପାଦରେ ଦେଖିଥିଲେ କି, ପ୍ରଥମେ ପ୍ରଥମେ ଦେଖିଥିଲେ ତ ମୁଁ ମନା କରିଥାନ୍ତି, ପ୍ରଥମେ ଜଣକ ଏଇ ଛୋଟ ଛୋଟ ପାଦ ଦେଖେଇଲେ ତାହେଲେ ଏତେ ବଡ଼ ବଡ଼ ପାଦରେ କେମିତି ମାପିଲେ, ତାହେଲେ ଆପଣ ହେଉଛନ୍ତି ଉତ୍ତମ ଶ୍ଳୋକ, ଆପଣଙ୍କ ଦଶ କେବେ ନଷ୍ଟ ହେବନି। କିନ୍ତୁ ମୁଁ ଭଗବାନ ଅମେରିକନ୍ ମୁଁ ଯେଉଁ ପ୍ରଦାନ କରିବାକୁ ଚାହୁଁଛି ଗଛ ବେଲିକନ୍ ସୁରବର୍ଯ୍ୟ ମାନିତେ, ଆପଣ ଭାବୁଛନ୍ତି ମୁଁ ବେଲିକ ବା କଥାକୁ ରକ୍ଷା କରିପାରିବି, ଆପଣ ସୁରବର୍ଯ୍ୟ, ଆପଣ ଦେବତାମାନଙ୍କର ଦ୍ୱାରା ବର୍ଜ୍ୟ ବା ଦେବତାମାନଙ୍କର ଚେଷ୍ଟା, ଆପଣ ଦେବତାମାନେ ଆପଣଙ୍କୁ ପୂଜା କରୁଛନ୍ତି, ତେଣୁ ଆପଣ ଯାହା କହିବେ ଠିକ୍ ମୁଁ ଯାହା କହିବି ସବୁ, ତେଣୁ ତଥାପି କରୋନି ଗୌତମ ତା ଭାବେ ନ ପ୍ରଲମ୍ବନ, ତଥାପି ମୁଁ ମୋର କଥାକୁ ରକ୍ଷା କରିବି ସତ୍ୟ କରିବି, କେମିତି କରିବ, ତୁମକୁ ସବୁ ମୁଁ ନେଇଗଲି, ତୁମର ଯେତେ ଯାହା ଥିଲା ଭୂମି ସବୁ ବିଷୟ ମୁଁ ନେଇଗଲି, ଆଉ କ'ଣ ଅଛି ତୁମେ ପ୍ରଦାନ କରିବ ନା, ପଦମ ତୃତୀୟ କୁରୁ ଶିଶୁ ନିଜ ନିଜ ମସ୍ତକକୁ ଦେଖେଇ ଦେଉଛନ୍ତି ଶିଶୁ, ମୋର ମସ୍ତକରେ ଆପଣ ତୃତୀୟ ପାଦକୁ ସ୍ଥାପନ କରନ୍ତି। ତେଣୁ ଯଦି କହିବେ ଏ ଯେଉଁ ଏତେ ତୁମର ତିନି ଲୋକ ଅଛି ଲୋକକୁ ମୁଁ ନେଇଗଲି ଦୁଇ ପାଦରେ, ଆଉ ତୁମର ମସ୍ତିକଟା କେଳେ ଗୋଟେ ଯେ ମୁଁ ତୁମେ ମୋର ଗୋଟେ ପାଦକୁ ତା ଦେହରେ ରଖିବି ଆଉ ଗୋଟେ ପାଦ, ଆମର ଆଚାର୍ଯ୍ୟ କହିଛନ୍ତି ଯେଉଁମାନେ ଧନୀ ବ୍ୟକ୍ତି ତାଙ୍କର ଯେତେ ଧନ ଅଛି ସେ ଧନ ତୁଳନାରେ ସେ ବ୍ୟକ୍ତିଙ୍କର ମୂଲ୍ୟ ହେଉଛି ଦୁଇ ଗୁଣ, ଜଣଙ୍କର କୋଟିଏ ଟଙ୍କା ଥାଇପାରେ କିନ୍ତୁ ତାଙ୍କ ମସ୍ତକର ଭାଲ୍ୟୁ ହେବ, ତାଙ୍କ ମସ୍ତକର ଦାମ ହେବ ଦୁଇ କୋଟି ଟଙ୍କା, ଯଦି ତାଙ୍କର କୋଟିଏ ଟଙ୍କା ରହିଛି ତାହେଲେ ତାଙ୍କ ମସ୍ତକର ଦାମ ହେବ ଦୁଇ କୋଟି ଟଙ୍କା, ଇଏ ହେଉଛି ଶାସ୍ତ୍ରକାରମାନେ ଏଇଟାକୁ ବର୍ଣ୍ଣନା କରିଛନ୍ତି। ଯେଉଁମାନେ ଧନୀ ବ୍ୟକ୍ତି ତାଙ୍କର ଯେତେ ଧନ ଅଛି ସେ ଧନର ଦୁଇ ଗୁଣ ହେଉଛି ତାଙ୍କର ମୂଲ୍ୟ ଧନୀ ବ୍ୟକ୍ତିଙ୍କର, ତେଣୁ ତାଙ୍କର ମସ୍ତକର ମୂଲ୍ୟ ଅଛି, ତେଣୁ ଦୁଇ ପାଦ ତୁମକୁ ପ୍ରଦାନ କରିଛି, ବର୍ତ୍ତମାନ ମୋର ମସ୍ତକରେ ତୁମର ଚାରି ପାଦ ତୁମର ରହିବ, କାରଣ ତା ଦୁଇ ଗୁଣ ମୋର ମସ୍ତକର ଗୁଣ ବା ମସ୍ତକର ଭାଲ୍ୟୁ ହେଉଛି ମସ୍ତକର ମୂଲ୍ୟ ହେଉଛି ଆର ଦୁଇ ଗୁଣ, ତେଣୁ ଆପଣ ଦୁଇ ପାଦ ସେଠି ରଖିଛନ୍ତି ମାନେ ଚାରି ପାଦ ମୁଁ ମସ୍ତକରେ ରଖିବା ପାଇଁ ଆପଣ ମୋର ଜାଗା ଅଛି। ତେଣୁ ଏଇଭଳି ଭାବରେ ଭଗବାନ କହିଛନ୍ତି, ସେତେବେଳେ ସମସ୍ତେ ଭଗବାନ ତୀର୍ଥ ହୋଇଯାଇଛନ୍ତି। ଏବଂ ସେହି ସମୟରେ ସବୁ ପ୍ରହ୍ଲାଦ ମହାରାଜ ଆସୁଛନ୍ତି, ବିଭିନ୍ନ ଦେବାଦେବୀମାନେ ବ୍ରହ୍ମା ଆଚାରି ଭଗବାନ ଦେବତାମାନେ ଆସି ପହଞ୍ଚୁଛନ୍ତି, ଏବଂ ଯେଉଁ ଆମର ବଳିଙ୍କର ପତ୍ନୀ ଯେ ବିନ୍ଧାବଳୀ ସେ ମଧ୍ୟ ଆସି ପହଞ୍ଚୁଛନ୍ତି। ତେଣୁ ସେହି ସମୟରେ ସବୁ ବିଭିନ୍ନ ଦେବାଦେବୀମାନେ ସବୁ ସ୍ତୁତି କରୁଛନ୍ତି ଭଗବାନଙ୍କୁ ଯେ ଆପଣ ଯେଉଁ ବଳିକୁ ବନ୍ଧନ କରିଛନ୍ତି ଏଇଟା ଠିକ୍ ହେଉନି, ବଳିକୁ ତାକୁ ବଳି ବନ୍ଧନରୁ ମୁକ୍ତ କରନ୍ତୁ। ଏବଂ ବ୍ରହ୍ମା ମଧ୍ୟ ଭଗବାନ ସ୍ତୁତି କରୁଛନ୍ତି, ଭୂତ ଭାବ ଭୂତେଶ ଦେବ ଦେବ ଜଗନ୍ମୟ ମୁଞ୍ଚୈନ ଭୂତ ସର୍ବସ୍ୱ ନାୟ ମହନ୍ତି ନିର୍ଗମ। ହେ ଭଗବାନ, ହେ ଭୂତ ଭାବନା, ହେ ଜୀବମାନଙ୍କର ଉଦ୍ଧାରକର୍ତ୍ତା ଭୂତ ଭାବନା, ଆପଣ ହେଉଛନ୍ତି ଭୂତେଶ, ସମସ୍ତ ଜୀବମାନଙ୍କର ଆପଣ ହେଉଛନ୍ତି ମାଲିକ ବା ହରିଶ୍ୱର, ଏବଂ ଦେବଦେବ ଆପଣ ଦେବତାମାନଙ୍କ ମଧ୍ୟ ଦେବତା, ଆପଣ ଜଗନ୍ମୟ, ସବୁକିଛି ସବୁ ଜଗତ ହେଉଛି ଆପଣଙ୍କଠାରୁ ଆସିଛନ୍ତି। ତେଣୁ ଆପଣ ମୁଞ୍ଚୈନ ଭୂତ ସର୍ବସ୍ୱ ଇଏ ସବୁକିଛି ଋତ ସର୍ବ ସବୁକିଛି ପ୍ରଦାନ କରିଛନ୍ତି ଆପଣଙ୍କୁ, ତେଣୁ ତାଙ୍କୁ ବନ୍ଧନ କରିବା କଥା ତାଙ୍କୁ ମୁଞ୍ଚେଇ ତାଙ୍କୁ ବନ୍ଧନ ମୁକ୍ତ କରନ୍ତୁ, ମୁଞ୍ଚେଇ ନା ମୃତ ସର୍ବସ୍ୱ ନାୟନ ଯଦି ନିର୍ଗ୍ରହମ ତାଙ୍କୁ ଏଇଟା ଦଣ୍ଡ ଦେବାଟା ଠିକ୍ ହେଉନି, ହରଛି ନାୟନ ହରଛି ଏଇଟା ତାଙ୍କୁ ଦଣ୍ଡ ଦେବାଟା ଠିକ୍ ହେଉନି। ଏଭଳିଆ ବ୍ରହ୍ମା ମଧ୍ୟ ସ୍ତୁତି କରୁଛନ୍ତି ଭଗବାନ, ତେଣୁ ଭଗବାନ କହୁଛନ୍ତି ପ୍ରକୃତରେ ବ୍ରହ୍ମା ଜନ ଅନୁଗ୍ରହାଣୀ ତାଦୃଶ ବିଧୁନାମ ଜନ୍ମଦ ପୁରୁଷ ସ୍ତବ୍ଧ ଲୋକମାନ ତାହା ମାନନ୍ତି। ଭଗବାନ କହୁଛନ୍ତି ହେ ବ୍ରହ୍ମା, ଯାହାଙ୍କର ତୁମେ ଅନୁଗ୍ରହ କରେ ବ୍ରହ୍ମାଙ୍କ ଅନୁଗ୍ରହ ତା ବିଷ ବିଘ୍ନ, ତାର ଯଦି କିଛି ରହିଛି, ଯଦି କିଛି ମନରେ କିଛି ଦୋଷ ରହିଛି ବା ତା କିଛି ଭୁଲ ରହିଛି ସେ ଭୁଲକୁ ମୁଁ ସୁଧାରିବି, ତା ବିଷ ବିଘ୍ନ ଜନ୍ମଦିନ ପୁରୁଷ ସ୍ତବ୍ଧ ଲୋକମାନ ତାରି ମାନନ୍ତି। ଏଇ ବିଶେଷ ଭାବରେ ଯେଉଁ ଗର୍ବ ବଳି ମହାରାଜଙ୍କର ଗୋଟେ ଗର୍ବ ଥିଲା ଯେ ମୁଁ ହେଉଛି ତ୍ରିଲୋକର ଅଧୀଶ୍ୱର, ଯେଉଁ ଜଣଙ୍କର ଧନ ଆସିଲା ମାନେ ଏ ଗର୍ବଟି ଆସେ, ଯେଉଁ ବହୁତ ବଡ଼ ବହୁତ ଧନୀ ବ୍ୟକ୍ତିମାନେ ତାଙ୍କର ବହୁତ ଗର୍ବ ହୋଇଯାଏ, ଏ ଧନ ପାଇଁ ଗର୍ବ ସବୁ ହୁଏ। ତେଣୁ ବଳି ମହାରାଜଙ୍କର ସେଭଳିଆ ଗୋଟେ ଗର୍ବ ହୋଇଯାଇଥିଲା, ଯେଉଁ ଗର୍ବ ସାଧାରଣତଃ ଧନୀ ବ୍ୟକ୍ତିମାନଙ୍କର ଏଇ ଯେଉଁ ଗର୍ବ ଥାଏ ସେ ଗର୍ବରେ ସେ କ'ଣ କରନ୍ତି ନା ଜନ୍ମ ଯେ ଏଇ ଗର୍ବ ଦ୍ୱାରା ସେ କ'ଣ ପୁରୁଷ ଶବ୍ଦ, ପୁରୁଷ ବ୍ୟକ୍ତିମାନେ ଧନୀ ବ୍ୟକ୍ତିମାନେ ସେମାନେ ଶବ୍ଦ ହୋଇଯାଆନ୍ତି ବା ଗର୍ବି ହୋଇଯାଆନ୍ତି, ନମ୍ରତା ପ୍ରକାଶ କରନ୍ତି ଶବ୍ଦ ହୋଇଯାଆନ୍ତି, ଏବଂ ଲୋକଙ୍କ ମାନ ଚାରି ମାନନ୍ତି, ସମସ୍ତ ଲୋକଙ୍କୁ ସେ ଆଉ ମାନ ସମ୍ମାନ ପ୍ରଦର୍ଶନ କରନ୍ତି, ଦେଖାଦେଖି କରନ୍ତି, ଏମିତିକି ଭଗବାନ ମଧ୍ୟ ଦେଖାଦେଖି କରନ୍ତି, ମାନ ଚାରି ମାନନ୍ତି ଭଗବାନ ମଧ୍ୟ ଦେଖାଦେ ଭଗବାନ ବି କେମିତି ଆଗକୁ କରନ୍ତି, କାରଣ ଇଏ ହେଉଛି ତାଙ୍କର ଧନର ଗର୍ବ, ଧନର ବିଭିନ୍ନ ପ୍ରକାର ଅସୁବିଧା ସବୁ ରହିଛି, ଏବଂ ଗୋଟିଏ ଅସୁବିଧା ହେଉଛି ଧନର ଯେ ଯେଉଁ ଧନୀ ବ୍ୟକ୍ତି କିନ୍ତୁ ଭଗବାନ କେହି ନାହାନ୍ତି, ମୁଁ ଏତେ ବଡ଼ ଧନ ମାଲିକ ଅଛି ଆଉ କିଏ ମୋ ଠୁ ବଡ଼ ଅଛି ଯେ କିଏ ଭଗବାନ ଅଛି, ଏଇଭଳିଆ କିଏ ଭଗବାନ ଗ୍ରହଣ କରନ୍ତି, ଧନୀ ବ୍ୟକ୍ତିମାନେ ସାଧାରଣତଃ ଭଗବାନଙ୍କ ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀବୀର ୟଜମାନ ମଦ କୁମା ନୈବାବତି ଅଭିଧାତ ବୈଷ୍ଣମ ଅତିଚନ ଭୂଗୋଚର ସୁଧୀର ତାଙ୍କର ସ୍ଥିତିରେ ସେଟା କରୁଛନ୍ତି, ଯେଉଁମାନଙ୍କର ଉଚ୍ଚକୋଳରେ ଜନ୍ମ ହୋଇଛନ୍ତି, ଯେଉଁମାନଙ୍କର ବହୁତ ଐଶ୍ୱର୍ଯ୍ୟ ଅଛି, ଯେଉଁମାନଙ୍କର ବହୁତ ବିଦ୍ୟା ଅଛି, ଯେଉଁମାନଙ୍କର ବହୁତ ସୌନ୍ଦର୍ଯ୍ୟ ଅଛି, ଏସବୁ ଦ୍ୱାରା ସେମାନେ ଗର୍ବିତ ହୋଇଯାନ୍ତି, ଏଜମାନ ମଦ ଗୁମା ଏସବୁ ଗର୍ବ ଦ୍ୱାରା ସେମାନେ ଗର୍ବିତ ହୋଇକି ଭଗବାନଙ୍କୁ ନୈବାବତି ଅଭିଧାତ ଭଗବାନଙ୍କୁ ସେ ଭାବର ସହିତ ଡାକିପାରନ୍ତି ନୈବାଦ୍ୟ ଅଭିଧାତ ବୈଷ୍ଣମ ଅତିଚନ ଭୂଗୋଚର, ତେଣୁ ଆପଣ ହେଉଛନ୍ତି ଯାହାର କିଛି ନାହିଁ ତା ପାଇଁ ଆପଣ ହେଉଛି ତାର ସର୍ବୋତ୍ତମ, ଯାହାର କିଛି ନାହିଁ ସିଏ ଭଗବାନ ହେଉଛି ତାର ସର୍ବୋତ୍ତମ, କିନ୍ତୁ ଯାହାର ଏସବୁ ରହିଛି ଜନ୍ମ ଐଶ୍ୱର୍ଯ୍ୟ ସୁତ ସ୍ତ୍ରୀ ଏସବୁ ଗର୍ବ ସବୁ ରହିଛି ତା ଏସବୁ ଐଶ୍ୱର୍ଯ୍ୟ ରହିଛି ଆଗରେ ସେମାନେ ଭଗବାନଙ୍କର ଭଜନ କରନ୍ତି ନାହିଁ। ହରେ କୃଷ୍ଣ 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 ହରେ 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 ରାମ 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 ଏଇସବୁ ଯେଉଁମାନଙ୍କର ଏଇସବୁ ରହିଛି ଜନ୍ମ ଐଶ୍ୱର୍ଯ୍ୟ ସୁତ ସ୍ତ୍ରୀ ଏସବୁ ରହିଛି ଆଦ୍ୱାରା ସେମାନେ ଗର୍ବିତ ଏତେ ଗର୍ବ ହୋଇଯାଆନ୍ତି ଯେ ସେ ଭଗବାନ ବୋଲି କି ଭଗବାନ କେହି ନାହାନ୍ତି ବୋଲି କହନ୍ତି ପ୍ରକାର କହନ୍ତି ଭଗବାନ କେହି ନାହାନ୍ତି, ତେଣୁ ଭଗବାନ କଥା କହୁଛନ୍ତି ଯେ ଯାହାକୁ ମୁଁ କୃପା କରେ ତାଙ୍କର ସେ ଜଜ୍ ତାଙ୍କର ସେସବୁ ଗର୍ବକୁ ମୁଁ ନଷ୍ଟ କରିଦେ, ତେଣୁ ବଳି ମହାରାଜଙ୍କର ଯେଉଁ ଗର୍ବ ଥିଲା ମୁଁ ହେଉଛି ତ୍ରିଲୋକର ଅଧୀଶ୍ୱର ଯେଉଁ ଥିଲା ଏଇ ଗର୍ବଟି ଥିଲା ସେ ଗର୍ଭଟିକୁ ବର୍ତ୍ତମାନ ତାଙ୍କୁ ନଷ୍ଟ କରିଦେଇଛନ୍ତି। ଏହିଭଳି ଭାବରେ ଭଗବାନ ବ୍ରହ୍ମାଙ୍କୁ କହିଛନ୍ତି ଯେ ଜନ୍ମ କର୍ମ ଭୟ ରୂପ ବିଧିଶ୍ୱର୍ଯ୍ୟ ନା ଦେବି ଯଦସ୍ୱନ ଭୟ ସ୍ତମ୍ଭ ତତ୍ରାୟ ମଦନ ଗ୍ରହ। ଯୋଉ କାହାର ବହୁତ ଉଚ୍ଚକୂଳୀୟ ଜନ୍ମ ଅଛନ୍ତି, କିଏ ବହୁତ ଆଶ୍ଚର୍ଯ୍ୟଜନକ କର୍ମ କରୁଛନ୍ତି, ତାହାର ମଧ୍ୟ ବହୁତ ସୁନ୍ଦର ରୂପ ରହିଛି। ବା କେଉଁମାନେ ଯୁବକ ଅବସ୍ଥାରେ ଭଗବାନଙ୍କ ସ୍ମରଣ ଯାଉନାହାନ୍ତି, ତେଣୁ ଏହିସବୁ ଜିନିଷ ଯେଉଁ ରହିଛି ଜନ୍ମ କର୍ମ ଭୟ ରୂପ, ତାହାର ବହୁତ ବୁଦ୍ଧି ମଧ୍ୟ ରହିଛି, ବେଦ ବା ଜ୍ଞାନ ବହୁତ ରହିଛି, ବହୁତ ଧନ ସମ୍ପତ୍ତି ରହିଛି, ଐଶ୍ୱର୍ଯ୍ୟ ରହିଛି ଏବଂ ଧନ ଆଦି ବହୁତ ଐଶ୍ୱର୍ଯ୍ୟଜନକ ରହିଛି। କିନ୍ତୁ ଯଦସ୍ୟ ନ ଭବେ ସ୍ତମ୍ଭ, ଏସବୁ ଖାଇକରି ଯଦି ଜଣେ ଗର୍ବିତ ନ ହେଲା ତାହେଲେ ବୁଝିବାକୁ ପଡ଼ିବ ତତ୍ରାୟଣ ମଦନ ଗ୍ରହ, ସେ ହେଉଛି ମୋର ଆନନ୍ଦ। ଜଣେ ବହୁତ ଧନୀ ବ୍ୟକ୍ତି ମଧ୍ୟ ଭଗବାନଙ୍କ ଭକ୍ତ ଅଛନ୍ତି, ବହୁତ ଧନୀ ବ୍ୟକ୍ତି ମଧ୍ୟ ଭଗବାନଙ୍କର ଜାଗା ବିଲ୍ଡା ଏମାନେ ସବୁ ବହୁତ ବଡ଼ ଧନୀ, କିନ୍ତୁ ତଥାପି ଆପଣ ଦେଖିବେ ତାଙ୍କର ସବୁ ମନ୍ଦିର ରହିଛି, ଦିଲ୍ଲୀରେ ବିର୍ଲା ମନ୍ଦିର ରହିଛି, ବିଭିନ୍ନ ସ୍ଥାନରେ ତାଙ୍କର ସବୁ ମନ୍ଦିର ସବୁ ରହିଛି। ଏମାନେ ସବୁ ବହୁତ ଧନୀ ବ୍ୟକ୍ତି ଥିଲେ ମଧ୍ୟ ସେମାନେ ଭଗବାନଙ୍କ ଆରାଧନାକୁ ବୁଲନ୍ତି ନାହିଁ, ଭଗବାନଙ୍କ ଆରାଧନା କରନ୍ତି। ତେଣୁ ଇଏ ହେଉଛି ଭଗବାନଙ୍କ କୃପା ମଦନ ଗ୍ରହ। ସାଧାରଣତଃ ଯେଉଁମାନଙ୍କ ଧନ ରହିଛି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, କିନ୍ତୁ ଯେଉଁଠି ଜଣେ ଧନୀ ବ୍ୟକ୍ତି ହୋଇକରି ମଧ୍ୟ ଭଗବାନଙ୍କର ଆରାଧନା କରୁଛନ୍ତି ସେଇଟା ବୁଝିବାକୁ ପଡ଼ିବ ସେ ଭଗବାନଙ୍କର କୃପା ପ୍ରାପ୍ତ ହୋଇଛନ୍ତି। ତେଣୁ ଭଗବାନ କହୁଛନ୍ତି ବଳିର ପ୍ରଶଂସା ଭଗବାନ କରୁଛନ୍ତି, ବଳି ମହାରାଜ କହୁଛନ୍ତି କ୍ଷୀଣରିତାସ୍ତାନା ଚିତ୍ତୋ ବଧସ୍ତ ଶତ୍ରୁଭି ଜ୍ଞାତିଭିଷ୍ଟ ପରିତ୍ୟକ୍ତ ଜାତଦାନ ଉପାଧିତ। ଏ ବଳି ଦେଖ ମୁଁ ତାଙ୍କୁ କେତେ ପରୀକ୍ଷା କରିଛି, କ୍ଷୀଣରିତ ଚୁତ ତାଙ୍କର ଏତେ ଧନ ଥିଲା, ତ୍ରିଲୋକର ସେ ସମ୍ରାଟ ଥିଲେ, ତ୍ରିଲୋକର ସମ୍ରାଟ, କିନ୍ତୁ ବର୍ତ୍ତମାନ ସେଇଟା ଚାଲିଗଲା ତାଙ୍କ କ୍ଷୀଣରିତ ଚୁତ ସ୍ଥାନାଦ, ସେ ଆଉ ତ୍ରିଲୋକର ବର୍ତ୍ତମାନ ଅଧିପତି ନାହାନ୍ତି। ପୁଣି କ୍ଷୀପ୍ତ ବଧସ୍ତ ଶତ୍ରୁଭି ତାଙ୍କର ଆମେ ବର୍ତ୍ତମାନ ତାକୁ ବଧ ମାନେ ତାକୁ ବନ୍ଧନ ମୁଁ କରିଦେଇଛି, ବନ୍ଧନ କରିଦେଇଛି। ପୁଣି ଜ୍ଞାତିଭିଷ୍ଟ ପରିତ୍ୟକ୍ତ ତାଙ୍କର ଯେଉଁ ବନ୍ଧୁବାନ୍ଧବ ଅଛନ୍ତି ସେମାନେ ମଧ୍ୟ ତାଙ୍କୁ ଛାଡ଼ି ପଳାଇଯାଇଛନ୍ତି, ବଳିକୁ ଛାଡ଼ି ପଳାଇଯାଇଛନ୍ତି। ଏବଂ ଯାତନା ବିଭିନ୍ନ ପ୍ରକାର ମୁଁ ତାଙ୍କୁ ବର୍ତ୍ତମାନ ବନ୍ଧନ କରିକି ବିଭିନ୍ନ ପ୍ରକାର ଯାତନା ଦେଉଛି ବା କଷ୍ଟ ଦେଉଛି। ପୁଣି ଗୁରୁଣା ମହର୍ଷିତ ସପ୍ତ ତାଙ୍କର ଗୁରୁ ମଧ୍ୟ ମନା କରିଛନ୍ତି, ତାଙ୍କୁ ଅଭିଶାପ ମଧ୍ୟ ଦେଇଛନ୍ତି, କିଏ ତଥାପି ଶୁଣିଲେନି, ଗୁରୁଣା ମହର୍ଷିତ ସପ୍ତ ଅଭିଶାପ ମଧ୍ୟ ଦେଇଛନ୍ତି। କିନ୍ତୁ ଜୟା ସତ୍ୟ ନ ସୁବ୍ରତ ସେ ତାଙ୍କର ଯେଉଁ ପ୍ରତିଜ୍ଞା କରିଥିଲେ ସେ ପ୍ରତିଜ୍ଞାରୁ ବିଚଳିତ ହୋଇନାହାନ୍ତି, ତାଙ୍କୁ ତ୍ୟାଗ କରିନାହାନ୍ତି, ପ୍ରତିଜ୍ଞାଙ୍କୁ ରକ୍ଷା କରିଛନ୍ତି। ତେଣୁ ଛଳେଇ ରୂପ ମାୟା ଧର୍ମ, ମୁଁ ମଧ୍ୟ ତାଙ୍କୁ ଯେଉଁ ଧର୍ମ କଥା କହି ଏସବୁ ଛଳନା କରିଥାଏ, ଭଗବାନ ଏଠି କହୁଛନ୍ତି ମୁଁ ଛଳନା କରିଛି, ଏଠି ସ୍ୱୀକାର କରୁଛି ମୁଁ ତାଙ୍କୁ ଛଳନା କରିଛି। ଛଳେଇ ରୂପ ମାୟା ଧର୍ମ, ମୁଁ ଯେଉଁ ଧର୍ମ କଥା ସବୁ ତାଙ୍କୁ କହିଛି ଏ ଯେଉଁ ଛଳନା କରି କହିଛି ତାଙ୍କୁ ପ୍ରକୃତ ଧର୍ମ ତାଙ୍କୁ କହିବି, ଏ ଛଳନ ଧର୍ମ କଥା କହିଛନ୍ତି। କିନ୍ତୁ ଏତେ ସବୁ ସତ୍ୟ ଜୟା ତେଜତି ସତ୍ୟବା ନାୟ ତେଜତି ସତ୍ୟବା, ସେ ତାଙ୍କର ଯେଉଁ କଥା ସତ୍ୟ ପ୍ରଦାନ କରିଥିଲେ ମୁଁ ତାଙ୍କୁ ତିନି ପାଞ୍ଚ ଦିନ ପ୍ରଦାନ କରିବି, ସେଥିରୁ ସେ କେବେ ହେଲେ ସତ୍ୟବା ସେଥିରୁ କେବେ ହେଲେ ସେ ନିଶ୍ଚୟ କରିନାହାନ୍ତି ବା ସେଟା ଓହରି ଯାଇନାହାନ୍ତି, ନିଜର ସତ୍ୟ ରକ୍ଷା କରିଛନ୍ତି। ଏହିଭଳି ଭାବରେ ବଳି ମହାରାଜ ଜଣେ ମହାଜନରେ ପରିଣତ କରିଛନ୍ତି। ଆମର ଯେମିତି ଭାଗବତ ବର୍ଣ୍ଣନା କରାଯାଇଛି ଦ୍ୱାଦଶ ମହାଜନ ଅଛନ୍ତି, ସ୍ୱୟଂଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳି ବୟାସଟି ବୟାନ ଯମରାଜ କଥା କହୁଛନ୍ତି ତାଙ୍କ ଦୂତମାନଙ୍କୁ, ଯେତେବେଳେ ଅଜାମିଳା ପ୍ରସଙ୍ଗରେ ତାଙ୍କ ବିଷ୍ଣୁ ଦୂତମାନେ ତାଙ୍କୁ ବିଦା କରିଦେଇଛନ୍ତି ସେତେବେଳେ ସେ ଆସିକି ଯମରାଜକୁ ପଚାରିଛନ୍ତି ପ୍ରକୃତ ଧର୍ମ କ'ଣ, ସେଇଠି ସେ କହିଛନ୍ତି ଯେ ଧର୍ମ ଧର୍ମକୁ ସାକ୍ଷାତ ଭଗବତ ପ୍ରଣୀତମ, ଧର୍ମ ହେଉଛି ଭଗବାନ ଦ୍ୱାରା ପ୍ରଣୀତ ଆଇନକୁ ଧର୍ମ ବୋଲି କୁହାଯାଏ, ଆକୁ କେହି ଜାଣିପାରିବେନି, କେବଳ ବାର ଜଣ ମହାଜନ ଜାଣନ୍ତି, ଦ୍ୱାଦଶ ହେଇଛି ବିଜାନନ, ସେ ଦ୍ୱାଦଶ ମହାଜନ କିଏ ନା ସ୍ୱୟଂଭୁ, ସ୍ୱୟଂଭୁ ହେଉଛନ୍ତି ବ୍ରହ୍ମା, ନାରଦ ବ୍ରହ୍ମାଙ୍କର ପୁତ୍ର, ନାରଦ ଶମ୍ଭୁ ଶିବ ଶିବ ବ୍ରହ୍ମାଙ୍କର ପୁତ୍ର, କୁମାର ଚାରି କୁମାର ଶ୍ରୀମନ୍ତ ବ୍ରହ୍ମାଙ୍କର ପୁତ୍ର କପିଳ କପିଳ ହେଉଛନ୍ତି ଦେବତୀଙ୍କର ପୁତ୍ର ସାଙ୍ଗମାନଙ୍କ ପୁତ୍ର କର୍ଦ୍ଦମଙ୍କ ପୁତ୍ର କର୍ଦ୍ଦମଙ୍କ ପୁତ୍ର କପିଳ ମନୁ ହେଉଛନ୍ତି ସାଙ୍ଗମନ ସେ ମଧ୍ୟ ବ୍ରହ୍ମାଙ୍କର ପୁତ୍ର କୁମାର କପିଳ ମନୁ ଏବଂ ପ୍ରହ୍ଲାଦ ଜନକ ରାମଚନ୍ଦ୍ରଙ୍କର ସୀତାଙ୍କର ପିତା ଯିଏ ରାମଚନ୍ଦ୍ର ଶତ୍ରୁ ଜନକ ସେ ମଧ୍ୟ ଜଣେ ମହାଜନ ଭଗବତ ଗୀତା ମଧ୍ୟ ଜନକ ବିଷୟ ବର୍ଣ୍ଣନା କରାଯାଇଛି ଜନକ ଯିଏକି କର୍ମକାଣ୍ଡ ଧାରାରେ ସେ ଶ୍ରେଷ୍ଠ ସ୍ଥାନରେ ଥିଲେ ଜନକ ଜନକା ଯିନି ଲୋକସଂଗ୍ରହ ସେ ସଂପ୍ରସାରଣ କର୍ତ୍ତମାର ଅଛି ଜନକା ବି ଏତେ ବିରାଟ ଦେଖିଥିଲେ ତାଙ୍କ ବିଷୟରେ ଭଗବତ ଗୀତା ମଧ୍ୟ ଭଗବାନ କରୁଛନ୍ତି ଯେ ଲୋକଙ୍କୁ ଦେଖିବା ପାଇଁ ସେ କର୍ମ ଧାରାରେ ପ୍ରଭୁତ ହେଇଥିଲେ ତେଣୁ ଜନକ ହେଉଛନ୍ତି ଜଣେ ମହାଜନ ପ୍ରହ୍ଲାଦ ଜନକ ଭୀଷ୍ମ ଭୀଷ୍ମଦେବ ଜଣେ ମହାଜନ ଏବଂ ବଳି ବଳି ମହାରାଜ ଗୋସ୍ୱାମୀ ମହାଜନ ହେଇଯାଇଛି ବୟାସତୀ ବୟସତୀ ହେଉଛନ୍ତି ସୁଖଦେବ ଗୋସ୍ୱାମୀ ଏବଂ ଯମରାଜ ହେଉଛନ୍ତି ମୁଁ ମଧ୍ୟ ବୟନ ମୁଁ ମଧ୍ୟ ଜଣେ ମହାଜନ ଦ୍ୱାଦଶ ବିଜାନୀ ଏମାନେ ହେଉଛନ୍ତି ବାର ଜଣ ମହାଜନ ଏମାନେ ଧର୍ମକୁ ଠିକ ଭାବରେ କହିପାରିବେ ଧର୍ମଟା କ'ଣ ସେମାନେ କହିପାରିବେ ନହେଲେ ଅନେକ ବି କହିପାରିବେନି ଧର୍ମ ବିଷୟ ଧର୍ମାନ ଭାଗବତାନ ଧର୍ମ ଇଏ ହେଉଛି ଭାଗବତ ଧର୍ମକୁ ସେମାନେ ହିଁ କହିପାରିବେ ଅନେକ ବି କହିପାରିବେ ସେମାନେ ଠିକ ଭାବରେ କହିପାରିବେ ଧର୍ମ ବିଷୟ ତେଣୁ ବଳି ମହାରାଜ ଯେହେତୁ ସବୁକିଛି ପ୍ରଦାନ କରିଦେଇଛନ୍ତି ଭଗବାନଙ୍କୁ ତେଣୁ ସେ ଆଜି ଆମେ ଭାଗ ନେଇଯାଇଛନ୍ତି ଏବଂ ଭଗବାନ ତାଙ୍କଠୁ ଯାହା ସବୁ ନେଇଥିଲେ ତାଠୁ ଅଧିକ ତାଙ୍କୁ ପ୍ରଦାନ କରିବେ ଭଗବାନଙ୍କୁ ଆମେ ଯାହା କିଛି ଦେବା ଆମେ ତାର କେତେ ଜଣ ଫଳ ପାଇବା ତାର ଠିକ ଠିକଣା ନାହିଁ ଆମର ଭାଗବତ ବର୍ଣ୍ଣନା କରାଯାଇଛି ଯଦି ଜଣେ ଯେଉଁ ଦାନ କରାଯିବ ଦାନ କାହିଁ କରାଯିବ ଜଣେ ବ୍ରାହ୍ମଣ ଅବ୍ରାହ୍ମଣ ଯେଉଁମାନେ ବ୍ରାହ୍ମଣ ନୁହନ୍ତି ଯେଉଁମାନେ ବ୍ରାହ୍ମଣ ନୁହନ୍ତି ସେମାନେ ଯଦି ଆମେ ଦାନ କରିବା ତାହେଲେ ତାର ଦୁଇ ଗୁଣ ଫଳ ହେବ ଜଣେ ବ୍ରାହ୍ମଣ ପ୍ରଦାନ କଲେ ଶହେ ଗୁଣ ଫଳ ହେବ ଜଣେ ବ୍ରାହ୍ମଣ ଶ୍ରେଷ୍ଠ ବ୍ରାହ୍ମଣ ପ୍ରଦାନ କଲେ ତାର ଅନନ୍ତ ପ୍ରମାଣ ଅନନ୍ତ ଫଳ ସବୁ ରହିଛି ଆଉ ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ ଆମେ ଯଦି କିଛି ପ୍ରଦାନ କରିବା ତାହେଲେ ତାର କ'ଣ ଫଳ ହେବ ଆମେ ଚିନ୍ତା କରିବୁ ତେଣୁ ଭଗବାନ କହୁଛନ୍ତି ପତ୍ରମ ପୋଷ୍ପମ ଫଳମ ତ୍ୱୟମ ଯେଉଁ ଭକ୍ତା ପ୍ରୟଛନ୍ତି ତଦମ ଭକ୍ତି ଉପଲବ୍ଧ ସ୍ନାନ ପ୍ରଦାର୍ପଣ ଭଗବାନ ଆମକୁ ଅନୁରୋଧ କରୁଛନ୍ତି ଭଗବତ ଗୀତାର ନବମ ଅଧ୍ୟାୟରେ ଭଗବାନ କଥା କହୁଛନ୍ତି ମୋତେ ଯଦି ଟିକେ ପତ୍ର ଟିକେ ଦିଅ ନହେଲେ ଟିକେ ଫୁଲ ଟିକେ ଦିଅ ନହେଲେ ଫଳ ଟିକେ ଦିଅ ନହେଲେ କିଛି ନହେଲେ ପାଣି ଟିକେ ଦିଅ ପତ୍ରମ ପୁଷ୍ପମ ଫଳମ ତ୍ୱୟମ ଯେଉଁମାନେ ଭକ୍ତା ପ୍ରୟଛନ୍ତି ଯେଉଁମାନେ ଭକ୍ତିର ସହିତ ଭଗବାନଙ୍କୁ ଏଇଟା ପ୍ରଦାନ କରିବେ ତଦମ ଭକ୍ତି ବହୁତ ମସ୍ନାମୀ ପ୍ରକାଶନ ଯେହେତୁ ଆମେ ଭକ୍ତିରେ ଭଗବାନ ପ୍ରଦାନ କରୁଛେ ତେଣୁ ଭଗବାନ ସେଟାକୁ ଗ୍ରହଣ କରନ୍ତି ତେଣୁ ଭଗବାନଙ୍କୁ ଯଦି ଆମେ କିଛି ଦେଇଥିବା ତାର ଫଳ କେତେ ହେବ ଆମେ ବିଚାର କରୁ ଏଇ ବର୍ତ୍ତମାନ ବଳି ମହାରାଜ ଦେଖିବା ଯଦିଓ ସେ ତ୍ରିଲୋକ ଦେଇଦେଇଛନ୍ତି ଭଗବାନ ତାଙ୍କୁ କ'ଣ ପ୍ରଦାନ କରିଛନ୍ତି ତାର ବଦଳରେ ଭଗବାନ ତାଙ୍କୁ କ'ଣ ପ୍ରଦାନ କରିଛନ୍ତି ଭଗବାନ ତାଙ୍କୁ ସୁତଳ ଲୋକ ପ୍ରଦାନ କରିଛନ୍ତି ଯେଉଁ ମୁଁ କହିଲି ଆ ତଳେ ଯେଉଁ ସାତଟି ଲୋକ ରହିଛି ଅତଳ ଭୂତଳ ସୁତଳ ତୃତୀୟ ତଳଟା ଆଜି ରହିଛି ତାକୁ ସୁତଳ ସୁତଳ ଲୋକ ଯେଉଁ ସୁତଳ ଲୋକରେ ଏତେ ଐଶ୍ୱର୍ଯ୍ୟ ରହିଛି ଯେ ସ୍ୱର୍ଗର ଦେବତାମାନେ ମଧ୍ୟ ସେଟାକୁ ଘୁରି ଅଛନ୍ତି ସ୍ୱର୍ଗର ଆମେ ଯେଉଁ ବର୍ଣ୍ଣନା କଲେ କାଲି ବର୍ଣ୍ଣନା କରିଥିଲେ ଅଷ୍ଟମ ସମୟ ପନ୍ଦର ଅଧ୍ୟାୟରେ ସ୍ୱର୍ଗର ଐଶ୍ୱର୍ଯ୍ୟ ସବୁ ବର୍ଣ୍ଣନା କରାଯାଇଛି ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି କିନ୍ତୁ ସେ ଐଶ୍ୱର୍ଯ୍ୟ ଏଇ ସୁତଳ ଲୋକର ଐଶ୍ୱର୍ଯ୍ୟ ତୁଳନାରେ କିଛି ନାହିଁ ଏତେ ଐଶ୍ୱର୍ଯ୍ୟ ପ୍ରଦାନ କରିଛନ୍ତି ପୁଣି କ'ଣ ପ୍ରଦାନ କରିଛନ୍ତି ନା ଭଗବାନ ତାଙ୍କ ପାଖରେ ରହିଛନ୍ତି ଦ୍ୱାରପାଳ ହିସାବରେ ରହିଛନ୍ତି ସେକ୍ୟୁରିଟି ଗାର୍ଡ ରହିଛନ୍ତି ଭଗବାନ ବଳି ମହାରାଜଙ୍କ ସେକ୍ୟୁରିଟି ଗାର୍ଡ ହିସାବରେ ରହିଛନ୍ତି କେହି ତାଙ୍କୁ ଆକ୍ରମଣ କରିପାରିବେନି ଦେବତାମାନେ ସବୁବେଳେ ଭୟ ଦେଇକି ଅଛନ୍ତି ଇନ୍ଦ୍ର ଆଦି ଦେବତାମାନେ ଅଛନ୍ତି ସେମାନେ ସବୁବେଳେ ଭୟ କେତେବେଳେ ଆମକୁ କିଏ ଆକ୍ରମଣ କରି ଆମର ଏଇ ଐଶ୍ୱର୍ଯ୍ୟ ନେଇଯିବେ କିନ୍ତୁ ବଳି ମହାରାଜଙ୍କୁ କୌଣସି ଭୟ ନାହିଁ କାରଣ ଭଗବାନ ତାଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି ତାଙ୍କୁ ଜଗିକି ରହିଛନ୍ତି ତାଙ୍କର ଦ୍ୱାରପାଳ ହିସାବରେ ରହିଛନ୍ତି ବଳି ମହାରାଜ ଥରେ ରାବଣ ଯାଇଥିଲେ ବଳି ସେଇ ସୁତଳ ଲୋକ ଯାଇଥିଲେ ରାବଣ କିନ୍ତୁ ଭଗବାନ ତାଙ୍କ ପାଦରେ ବାମ ପାଦରେ ଏଭଳି ଭାବରେ ରାବଣ ଛାଟିଦେଲେ ସେ ଆସି ଲଙ୍କାରେ ପଡ଼ିଲେ ବଳି ମହାରାଜ ଏଇଭଳି ଭାବରେ ରକ୍ଷା କରୁଛନ୍ତି ଭଗବାନ ବାମଙ୍କ ରକ୍ଷା କରୁଛନ୍ତି ପୁଣି କ'ଣ ପ୍ରଦାନ କରିଛନ୍ତି ନା ଏଇ ଯେଉଁ ବର୍ତ୍ତମାନ ମନ୍ୱନ୍ତର ଚାଲିଛି ଇଏ ହେଉଛି ସପ୍ତମ ମନ୍ୱନ୍ତର ଆ ପରେ ଯେଉଁ ମନ୍ୱନ୍ତର ଆସିବ ସେ ହେଉଛି ଶ୍ରାବଣୀ ମନ୍ୱନ୍ତର ଅଷ୍ଟମ ମନ୍ୱନ୍ତର ଅଷ୍ଟମ ମନ୍ୱନ୍ତରରେ ସେ ପୁଣି ରାଜା ହେବେ ତ୍ରିଲୋକ ରାଜା ହେବେ ଯେଉଁ ତ୍ରିଲୋକ ସେ ପ୍ରଦାନ କରିଥିଲେ ଭଗବାନଙ୍କୁ ପୁଣି ସେଇ ତ୍ରିଲୋକର ସେ ରାଜା ହେଲେ, ସିଏ ହେବେ ଇନ୍ଦ୍ର ହେଲେ, ଅଷ୍ଟମାନଙ୍କର ସେ ଇନ୍ଦ୍ର ହେଲେ। ତେଣୁ ଦେଖନ୍ତୁ ବଳି ମହାରାଜ ଯଦି ଭଗବାନ ସବୁକିଛି ପ୍ରଦାନ କରିଛନ୍ତି, ଏତେ ସବୁ ଦୁଃଖ କଷ୍ଟ ପ୍ରାପ୍ତ ହେଇକିରି ଭଗବାନଙ୍କୁ ପ୍ରଦାନ କରିଛନ୍ତି, ତା ଫଳରେ ବର୍ତ୍ତମାନ ସେ କ'ଣ ସେ ପ୍ରାପ୍ତ ହେଲେ, ସେ ଜଣେ ମହାଜନ ହେଇଗଲେ, ବଳି ମହାଜନ ଜଣେ ହେଇଗଲେ। ବଳି ଆମର ବର୍ଣ୍ଣନା କରାଯାଇଛି ଯେଉଁ ରହିଛି ବିଭିନ୍ନ ମହାଜନ ମାନେ ଅଛନ୍ତି ବା ଅନ୍ୟାନ୍ୟ ଭକ୍ତମାନେ ଅଛନ୍ତି, କିଏ କେଉଁଥିରେ ପାରଙ୍ଗମିତ ରହିଛନ୍ତି। ତେଣୁ ବଳି ଯେଉଁ ରହିଛି ବଳି ସବୁକିଛି ପ୍ରଦାନ କରିକି ସେ ଭଗବାନଙ୍କ ଭକ୍ତ ହେଇଛନ୍ତି। ସବୁକିଛି ଆମର ଯାହା ଅଛି ସବୁକିଛି ଭଗବାନଙ୍କୁ ଅର୍ପଣ କରିବା, ତାହେଲେ ଆମେ ବଳି ମହାରାଜଙ୍କ ଭଳି ଜଣେ ବହୁତ ଉନ୍ନତ ଭକ୍ତ ହେଇଥିଲେ। ସବୁକିଛି ଭଗବାନ ପ୍ରକୃତରେ ସବୁକିଛି ଭଗବାନଙ୍କର, ଆମେ ମୋହ କରୁଛେ ଭାବୁଛେ ଇଏ ଆମର ଏସବୁ ମୋହର ଏସବୁ ଭାବୁଛେ, କିନ୍ତୁ ପ୍ରକୃତରେ ସବୁକିଛି ଭଗବାନଙ୍କର। ତେଣୁ ଭଗବାନ ଯତ୍ କରୋସି ଯତ୍ ଅଶ୍ନାସି ଯତ୍ ଜୁହୋସି ଯଦାସି ଯତ୍ ଯତ୍ ତପସ୍ୟସି କୌନ୍ତେୟ ତତ୍ କୃଷ୍ଣ ମଦର୍ପଣ ଭଗବତ ଗୀତା ନବମଧ୍ୟାରେ ଭଗବାନ କହୁଛନ୍ତି, ଯତ୍ କରୋସି ଯାହା ତୁମେ କରୁଛ ଭଗବାନଙ୍କୁ ଅର୍ପଣ କର, ଯତ୍ ଅଶ୍ନାସି ଯେଉଁ ଖାଦ୍ୟ ଗ୍ରହଣ କରୁଛ ସେଟା ଭଗବାନଙ୍କୁ ଅର୍ପଣ କରି ଖାଦ୍ୟ ଗ୍ରହଣ କର, ଯତ୍ ଜୁହୋସି ଯେଉଁ ଯଜ୍ଞଦାନ କରୁଛ ସେଟା ଭଗବାନଙ୍କ ଉଦ୍ଦେଶ୍ୟରେ କର, ଏବଂ ଦଦାସି ଯେଉଁ ଦାନ କରୁଛ ସେଟା ଭଗବାନଙ୍କ ଉଦ୍ଦେଶ୍ୟରେ କର, ଏବଂ ଯତ୍ ତପସ୍ୟସି କୌନ୍ତେୟ ଯେଉଁ ତପସ୍ୟା ତୁମେ କରୁଛ ତା ପୁରୁଷ ମଦର୍ପଣ ମୋତେ ଅର୍ପଣ କର। ଶିଶୁ କାଳୀନ ବାଚା ମନସ ଇନ୍ଦ୍ରିୟ ବା ବୁଦ୍ଧା ପ୍ରଣା ବା ଅନୁସୃତ ସ୍ୱଭାବ କରୋତି ଯର୍ଜ ସକଳଂ ପରସ୍ମୈ ନାରାୟଣ ଇତି ସମର୍ପିତ ଭାଗବତ ଏକା ସୁନ୍ଦରରେ ଏଇଟା ନବଯୁବେନ୍ଦ୍ର ରାଜା ନିମିତ୍ତ କଥା କହୁଛନ୍ତି। ତେଣୁ ଯାହା ସବୁ କରୁଛ କାଳୀନ ବାଚା ମନସ ଇନ୍ଦ୍ରିୟ ବା ଶରୀର ଦ୍ୱାରା ହେଉ ବା ବଚନ ଦ୍ୱାରା ହେଉ ବା ଇନ୍ଦ୍ରିୟମାନଙ୍କ ଦ୍ୱାରା ହେଉ ବା ମନ ଦ୍ୱାରା ହେଉ ବା ବୁଦ୍ଧି ଦ୍ୱାରା ହେଉ ବା ପ୍ରାଣ ଦ୍ୱାରା ହେଉ ଯାହା ସବୁ କରୁଛ କରୋତି ଯତ୍ ଯତ୍ ସକଳଂ ପରସ୍ମୈ ଯାହା ତୁମେ କରୁଛ ନାରାୟଣ ଭଗବାନ ଶ୍ରେଷ୍ଠ ଭଗବାନ ଯେତି ପରସ୍ମୈ ସବୁଠାରୁ ଶ୍ରେଷ୍ଠ ସେ ଭଗବାନ ନାରାୟଣଙ୍କୁ ନାରାୟଣ ହେଇକି ସମର୍ପିତ ଭଗବାନଙ୍କୁ ସମର୍ପଣ କର। ତାହେଲେ ଆମେ ଯେତିକି ପ୍ରଦାନ କରୁଥିବା ତାହାର କେତେ ଗୁଣ ଆମେ ପ୍ରାପ୍ତ ହେବା ତାହେଲେ ଠିକ ଥିଲା। ତେଣୁ ବଳି ମହାରାଜ ସବୁକିଛି ଭଗବାନ ପ୍ରଦାନ କରିକି ସେ ଆଜି ଯେତିକି ପ୍ରଦାନ କରୁଛି ତାହାର ଅନେକ ଗୁଣ ସେ ପ୍ରାପ୍ତ ହେବ ବଳି ମହାରାଜ। ତେଣୁ ଏଇଭଳି ଭାବରେ ଯେତେବେଳେ କୁହାହେଉଛି କୁହାଗଲା ସବୁ ଆଲୋଚନା ହୋଇସାରିଲା ପରେ ତାପରେ ବଳି ମହାରାଜଙ୍କ ଯେଉଁ ବନ୍ଧନ ହେଇଥିଲେ ବନ୍ଧନ ସେ ମୁକ୍ତ ହେଇଗଲେ, ଯେଉଁ ନାଗ ନାଗ ପାଶ୍ୱରେ ବନ୍ଧ ହେଇଥିଲେ ସେ ନାଗମାନେ ପଳେଇଯାଉଛି। ତେଣୁ ଭଗବାନ ତାଙ୍କୁ କହିଲେ ତୁମେ ବର୍ତ୍ତମାନ ତୁମର ବନ୍ଧୁବାନ୍ଧବ ଯେଉଁ ଜ୍ଞାତିମାନେ ଅଛନ୍ତି ଜ୍ଞାତିମାନଙ୍କ ସହିତ ତୁମେ ଏଇ ଶୀତଳ ଲୋକରେ ଅବସ୍ଥାନ କର, ଏବଂ ପ୍ରହ୍ଲାଦ ମହାରାଜ ମଧ୍ୟ ତାଙ୍କୁ ସେ କହିଛନ୍ତି ତୁମେ ବି ଯାଇକି ସେ ଶୀତଳ ଲୋକରେ ଅବସ୍ଥାନ କର। ଏବଂ ସେହି ସମୟରେ ତାପରେ ସେ ଶୁକ୍ରାଚାର୍ଯ୍ୟଙ୍କୁ କହିଲେ, ଶୁକ୍ରାଚାର୍ଯ୍ୟଙ୍କୁ କହିଲେ ଯେ ତୁମେ ଯେଉଁ ତୁମର କାହିଁକି ଏସବୁ ଯଜ୍ଞ ହେଉଥିଲା ନା, ଯିଏ ସ୍ୱର୍ଗର ଯିଏ ରାଜା ହେବେ ସେ ଅନ୍ତତଃ ପ୍ରତି 100ଟି ଯଜ୍ଞ କରିବେ ସତ ପ୍ରଭୁ। ସେଥିପାଇଁ ଇନ୍ଦ୍ର ଯେତେବେଳେ ଆମର ଅଶିଷ ରାଧା ଶର୍ମା ଅଛନ୍ତି, ଇନ୍ଦ୍ର ଯେତେବେଳେ ତାଙ୍କର ସର୍ଟ ସିଗ୍ନେଚର୍ କରନ୍ତି, ଆମର କିଏ ଫୁଲ୍ ସିଗ୍ନେଚର୍ କରନ୍ତି କି ସର୍ଟ ସିଗ୍ନେଚର୍ କରନ୍ତି, ସର୍ଟ ସିଗ୍ନେଚର୍ ଇନ୍ଦ୍ର କେମିତି କରନ୍ତି, ସ ପ୍ର ମାନେ ସତ ପ୍ରଭୁ 100ଟି ଯଜ୍ଞ ଯିଏ କରିବେ, ପ୍ରତିମାନ ଯଜ୍ଞ 100ଟି ଯଜ୍ଞ ଯିଏ କରିବେ ସେ ସ୍ୱର୍ଗର ସ୍ୱର୍ଗର ଇନ୍ଦ୍ର ହେବେ। ସେଥିପାଇଁ ଯିଏ ଯଜ୍ଞ କରନ୍ତି ଇନ୍ଦ୍ରରେ ଭୟ କରିଲାନି, ଆଉ ମୋର ପୁଣି ପଳେଇବେ କି ମୋଟ ନେଇଯିବେ ଇନ୍ଦ୍ରପଦ ନେଇଯିବେ, ଏଇଭଳି ଭାବରେ ତାଙ୍କର ସବୁବେଳେ ଭୟ ରହିଥାଏ। ଯେମିତି ଭଗବାନଙ୍କର ଅବତାର ପୃଥୁ ମହାରାଜ, ପୃଥୁ ମହାରାଜ ଯେଉଁ ଯଜ୍ଞ କରୁଥିଲେ ଇନ୍ଦ୍ରଦେବ ଛଳନା ଗୋଟେ ସନ୍ନ୍ୟାସୀ ଛଦ୍ମ ମାନେ ଭଣ୍ଡ ସନ୍ନ୍ୟାସୀ ଭିତରେ ଆସିକିରି ତାଙ୍କର ସବୁ ଘୋଡ଼ାକୁ ନେଇ ପଳେଇଯାଉଛି, ଚୋରିକୁ ନେଇ ପଳେଇଯାଉଛି, ଭାରତ ପ୍ରଦର୍ଶନ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ 100 ଯଜ୍ଞ କଲେ ଜଣେ ସ୍ୱର୍ଗ ରାଜା ଇନ୍ଦ୍ର ହେବେ, ତେଣୁ ଯେହେତୁ ବଳି ସ୍ୱର୍ଗ ରାଜା ହେଇଯାଇଥିଲେ ଶୁକ୍ରାଚାର୍ଯ୍ୟ ତାଙ୍କୁ ସେ ଯଜ୍ଞ ସବୁ କରାଉଥିଲେ, ଏବଂ ଏ ଯଜ୍ଞ ଥିଲା 100ତମ ଯଜ୍ଞ 100 ଯଜ୍ଞ ସକାଳ ସାର୍ଟିଫାଏ ଏଇ 100 ଯଜ୍ଞ ସମାପ୍ତ ହେଇଥିଲେ ସେ ସବୁବେଳ ପାଇଁ ସ୍ୱର୍ଗ ରାଜା ହେଇପାରିଥାନ୍ତି କିମ୍ବା ଇନ୍ଦ୍ର ହେଇପାରିଥାନ୍ତି। ତେଣୁ ଭଗବାନଙ୍କର ଆସିକିରି ଏ ବାଧା ଦେଇଛନ୍ତି, ତେଣୁ ସିଏ ବର୍ତ୍ତମାନ ଶୁକ୍ରାଚାର୍ଯ୍ୟ କହୁଛନ୍ତି ଯେ ତୁମର ତୁମ ଶିଷ୍ୟକୁ ବର୍ତ୍ତମାନ ଯେଉଁ ଯଜ୍ଞ କରୁଥିଲ ସେ ଯଜ୍ଞରେ ବର୍ତ୍ତମାନ ବାଧା ଆସି ପହଞ୍ଚିଯାଇଛି, ବର୍ତ୍ତମାନ ସେ ଯଜ୍ଞ ବି ତୁମେ ବାଧାରୁ ଯେଉଁ ଯାହା ତ୍ରୁଟି ସବୁ ରହିଛି ସେ ତ୍ରୁଟି ସବୁ ବର୍ତ୍ତମାନ ସେଟାକୁ ତୃତୀୟ କେମିତି ମୁକ୍ତ ହେବ ସେ ବ୍ୟବସ୍ଥା କରେ। ଯଜ୍ଞରେ ଯେଉଁ ତ୍ରୁଟି ସବୁ ହେଇଯାଇଛି ସେ ତ୍ରୁଟିକୁ ତୁମେ ମନ୍ତ୍ର ଦ୍ୱାରା ସେ ତ୍ରୁଟିକୁ ନିଶ୍ଚିତ କର। ତେଣୁ ଶୁକ୍ରାଚାର୍ଯ୍ୟ କହୁଛନ୍ତି ଯେ ଯେଉଁ ଯଜ୍ଞରେ ଯେଉଁ କର୍ମରେ ସ୍ୱୟଂ ଆପଣ ଆସି ପହଞ୍ଚନ୍ତି, ଯଜ୍ଞେଶ୍ୱର ସ୍ୱୟଂ ଆପଣ ଆସି ପହଞ୍ଚନ୍ତି, ସେଥିରେ ଆଉ କ'ଣ ତ୍ରୁଟି ଯାଇଛି? ତେଣୁ ସେ କହୁଛନ୍ତି ମନ୍ତ୍ରତ୍ରତ୍ରିଦ୍ରମ ଦେଶ କାଳା ଅବସ୍ଥିତ ସର୍ବଂ କରୋତି ନିଶ୍ଚିଦ୍ରମ ଅନୁସଂକୀର୍ତ୍ତନ ଦେବ। ଆମର ମନ୍ତ୍ରରେ କିଛି ତ୍ରୁଟି ରହିଛି, ମନ୍ତ୍ରରେ ସମୟ ହେଇଯାଇଛି ନା, ମନ୍ତ୍ରରେ କିଛି ତ୍ରୁଟି ରହିଛି, ମନ୍ତ୍ରରେ ଯେଉଁ ରହିଛି ଆମର ଭାଗବତ ବର୍ଣ୍ଣନା କରାଯାଇଛି, ଗୋଟେ ମନ୍ତ୍ର ରହିଛି ଠିକ୍ ଭାବରେ ଉଚ୍ଚାରଣ କରିନଥିବା ହେତୁ ଇନ୍ଦ୍ର ଶତ୍ରୁ ବିବଦ୍ଧସ୍ୱ ଭାଗବତ ସତ୍ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି। ଇନ୍ଦ୍ର ଯିଏକି ଇନ୍ଦ୍ର ଯେତେବେଳେ ତାଙ୍କର ଗୁରୁ ଯେତେବେଳେ ବୃହସ୍ପତିଙ୍କୁ ଉପଯୁକ୍ତ ସମାନ ପ୍ରଦର୍ଶନ କଲେନି, ସେତେବେଳେ ବୃହସ୍ପତି ଚାଲିଗଲେ, ତାଙ୍କର ଗୁରୁ ପଦରେ ରହିଲେନି। ତେଣୁ ବ୍ରହ୍ମାଙ୍କ ପାଖକୁ ଯାଇକି ସେ ବୁଝିଲେ ଯେ ବିଶ୍ୱରୂପ ତାଙ୍କର ଭାଇ ଦଶଟାଙ୍କର ପୁତ୍ର ବିଶ୍ୱରୂପକୁ ସେ ଗୁରୁ କଲି ଚଢ଼େଇ ବୋଲି କହିଲେ ବ୍ରହ୍ମା କହିଲେ। ତେଣୁ ସେ ତାଙ୍କୁ ଯେତେବେଳେ ଗୁରୁ କରିଛନ୍ତି, ବିଶ୍ୱରୂପଙ୍କୁ ଗୁରୁ କରିଛନ୍ତି, କିନ୍ତୁ ବିଶ୍ୱରୂପଙ୍କର ପିତା ହେଉଛନ୍ତି ଦେବତା, କିନ୍ତୁ ତାଙ୍କ ମାତା ହେଉଛନ୍ତି ଅସୁର। ତେଣୁ ସେ ଅସୁରଙ୍କୁ ମଧ୍ୟ ଯଜ୍ଞ ପ୍ରଦାନ କରୁଛନ୍ତି, ଯଜ୍ଞଭାବ ପ୍ରଦାନ କରୁଛନ୍ତି, ଯେଉଁଥିପାଇଁ କି ଇନ୍ଦ୍ର ତାଙ୍କ ଦେଶକୁ କାଟିଦେଇଛନ୍ତି। ତାଙ୍କର ତିନୋଟି ମୁଣ୍ଡ ଥିଲା, ତିନୋଟି ନା ଚାରୋଟି ମୁଣ୍ଡ ଥିଲା, ସେସବୁ କାଟିଦେଇଛନ୍ତି ବାବା ଇନ୍ଦ୍ର କାଟିଲେ। ତେଣୁ ଯେହେତୁ କାଟିଦେଲେ ସେଥିପାଇଁ ତାଙ୍କର ପିତା ଯେ ବିଶ୍ୱରୂପଙ୍କର ପିତା ସେ ହେଉଛନ୍ତି ତ୍ୱେଷ୍ଟା, ସେ ଜଣେ ଆଦିତ୍ୟ, ଆଦିତ୍ୟଙ୍କର ମଧ୍ୟ ସେ ପୁତ୍ର। ତେଣୁ ସିଏ ଯଜ୍ଞ କଲେ ଯେଉଁ ଯଜ୍ଞରେ ଇନ୍ଦ୍ର ଶତ୍ରୁ ବିବଦ୍ଧସ୍ୱ, ଇନ୍ଦ୍ରଙ୍କର ଶତ୍ରୁ ଆସିବା ପାଇଁ ସେ କହିଲେ, ଯିଏକି ଇନ୍ଦ୍ରକୁ ବଦ୍ଧ କରିବେ। ଏଇଟା ମଧ୍ୟ କଶ୍ୟପ ମୁନି ତାଙ୍କୁ ସେ ଏଇଟା ଦେଇଛନ୍ତି ମନ୍ତ୍ର ଟିକେ ତ୍ୱେଷ୍ଟା ଏଇଟା କରିଛନ୍ତି। ତେଣୁ ଇନ୍ଦ୍ର ଶତ୍ରୁ ବିବଦ୍ଧସ୍ୱ ଯେତେବେଳେ କହିଲେ, ସେତେବେଳେ ସେ ମନ୍ତ୍ର ଠିକ୍ ଭାବରେ ଉଚ୍ଚାରଣ ହେଇପାରିଲାନି ବୋଲି ସେ ଯେଉଁ ବୃତ୍ରାସୁର ସେ ଯଜ୍ଞରେ ବାହାରିଲା, ଇନ୍ଦ୍ରଙ୍କ ଦ୍ୱାରା ସେ ବଦ୍ଧ ହେଲା। ତେଣୁ ସବୁଥିରେ କିଛି କିଛି ଦୋଷ ରହିଛି, ମନ୍ତ୍ରରେ କିଛି ତ୍ରୁଟି ରହିଛି, ତନ୍ତ୍ରରେ କିଛି ତ୍ରୁଟି ରହିଛି, ଦେଶ କାଳ ବସ୍ତୁ ସବୁକିଛିରେ କିଛି କିଛି ଦୋଷ ରହିଛି, କିନ୍ତୁ ସର୍ବଂ କରୋତି ନିଶ୍ଚିଦ୍ରମ ସବୁକିଛିକୁ ତ୍ରୁଟିଶୂନ୍ୟ କରିଦେବ, ତୋର ଅନୁସଂକୀର୍ତ୍ତନ ଦେବ। ହରେ କୃଷ୍ଣ ହରେ କୃଷ୍ଣ ହରେ ରାମ ହରେ ରାମ ରାମ ରାମ। ଭଗବାନଙ୍କର ସଂକୀର୍ତ୍ତନ କଲା ମାନେ ଯେତେ ଯାହା ସବୁ ତ୍ରୁଟି ରହିଛି ସେ ସବୁ ତ୍ରୁଟି ଆମେ ମୁକ୍ତ ହୋଇପାରିବା। ମନ୍ତ୍ରରେ ଆମର ତ୍ରୁଟି ରହୁଛି, ଭଗବାନଙ୍କର ଯେଉଁ ଅର୍ଚ୍ଚନା କରୁଛୁ ସେଥିରେ ମଧ୍ୟ କିଛି ଦୋଷ ତ୍ରୁଟି ରହୁଛି, ଯଜ୍ଞରେ ମଧ୍ୟ କିଛି ତ୍ରୁଟି ରହୁଛି, ସବୁଥିରେ କିଛି କିଛି ସମୟ କାଳ ସ୍ଥାନ ପାତ୍ର କାଳ ପାତ୍ର ଇତ୍ୟାଦି ସବୁଥିରେ କିଛି କିଛି ଦୋଷ ରହିଛି ବା ତ୍ରୁଟି ରହିଛି, କିନ୍ତୁ ଭଗବାନଙ୍କ ନାମ ଦ୍ୱାରା ସେ ତ୍ରୁଟିରୁ ଆମେ ମୁକ୍ତ ହୋଇପାରିବା। ଏହି ଭାବରେ ପ୍ରସିଦ୍ଧ ଶ୍ଲୋକଟି କହିଛନ୍ତି ଶୁକ୍ରାଚାର୍ଯ୍ୟ, ଭଗବାନ କହିଛନ୍ତି। ତେଣୁ ଆଉ ଯାହା ବାକି କାର୍ଯ୍ୟ ରହିଥିଲା ସେସବୁ ବାକି କାର୍ଯ୍ୟ ସେ ଯଜ୍ଞର ସେ କାର୍ଯ୍ୟ ସମ୍ପାଦନ କରିକି ଶୁକ୍ରାଚାର୍ଯ୍ୟ ତାଙ୍କର ସୁତଳ ଲୋକ ଯାଇଛନ୍ତି, ଏବଂ ଦେବତାମାନେ ଆସିକରି ଭଗବାନ ବିଷ୍ଣୁଙ୍କୁ ତାଙ୍କୁ ସମାନ ପ୍ରଦର୍ଶନ କରିକି ତାଙ୍କୁ ବିମାନରେ ବସେଇକି ତାଙ୍କ ସ୍ୱର୍ଗ ଲୋକକୁ ନେଇଯାଇଛନ୍ତି। ସ୍ୱର୍ଗ ଲୋକ ନେଇକରି ସେଠି ଦେବେ ପୁଣି ତାଙ୍କର ରାଜ୍ୟ ଫେରିପାରିଛନ୍ତି, ଯିଏକି ଲୁଚିକିରି ବୁଲୁଥିଲେ ବର୍ତ୍ତମାନ ସେ ସ୍ୱର୍ଗର ରାଜା ହେଲେ। ଏବଂ ତାଙ୍କର ଯେଉଁ ବାମନ ଦେ ସେ ତାଙ୍କର ସାନ ଭାଇ, ସେ ବାମନ ଦେବଙ୍କ ନାମ ହେଉଛି, ଆଉ ଗୋଟେ ନାମ ହେଉଛି ଉପେନ୍ଦ୍ର, ଉପମାନେ ଇନ୍ଦ୍ରଙ୍କର ସାନ ଭାଇ, ଇନ୍ଦ୍ରଙ୍କର ସାନ ଭାଇ ତାଙ୍କ ନାମ ହେଉଛି ଉପେନ୍ଦ୍ର। ଆଦିତ୍ୟଙ୍କର ଯେଉଁ ବାର ଜଣ ପୁତ୍ର ଅଛନ୍ତି ତାଙ୍କୁ ଶ୍ରେଷ୍ଠ ପୁତ୍ର ହେଉଛନ୍ତି ବିବସ୍ୱା, ଯିଏକି ସୂର୍ଯ୍ୟ ଦେବତା, ଏବଂ କନିଷ୍ଠ ପୁତ୍ର ହେଉଛନ୍ତି ଏଇ ଉପେନ୍ଦ୍ର ବାମନ ଦେବ। ଭଗବାନ ବାମନ ଦେବ ସ୍ୱର୍ଗରେ ରହିବେ ଏବଂ ସେ ସମସ୍ତ ଦେବତାମାନଙ୍କୁ ରକ୍ଷା କରିକି ବର୍ତ୍ତମାନ ମଧ୍ୟ ରହିଛି ସ୍ୱର୍ଗ ଲୋକ ରହିଛି। ଏହିଭଳି ଭାବରେ ବାମଦେବଙ୍କର ଚରିତ୍ର ରହୁଛି, ଯେଉଁ ଅଦ୍ଭୁତ ଚରିତ୍ର ଏ ଅନନ୍ତ ଆର ଯେଉଁ ଆମେ କହିଲେ ଆମେ କିଛି କହିନି କହିପାରେ, କାରଣ ବଶିଷ୍ଠ ମୁନି ଜଣେ କହିଛନ୍ତି, ବଶିଷ୍ଠ ମୁନି ଯେ ଜଣେ ଏ ଯେଉଁ ଭୌତିକ ଜଗତରେ ଯେତେ ଅଣୁ ପରମାଣୁ ଅଛି ସବୁ ଅଣୁ ପରମାଣୁକୁ ଯଦି ଗଣିଦେବ ମଧ୍ୟ, କିନ୍ତୁ ତଥାପି ଭଗବାନଙ୍କର ଯେତେ ଭଗବାନଙ୍କର ଚରିତ୍ର ସବୁ ରହିଛି, ବାମଦେବଙ୍କର ଚରିତ୍ର ବା ଯେତେ ଭଗବାନଙ୍କର ଚରିତ୍ର ସବୁ ରହିଛି, ଇଏ ହେଉଛି ଅନନ୍ତ, ଏ କେବେ ହେଲେ ସରିବନି। ଭଗବାନଙ୍କର ଆଦି ଲୀଳା ଯେଉଁ ହେଲା, ଭଗବାନ ଯେମିତି ଆବିର୍ଭାବ ହେଲେ, ମଧ୍ୟରେ କିଭଳି ଭାବରେ ଭଗବାନ ସବୁ କାର୍ଯ୍ୟ କଲେ, ଏବଂ ଅନ୍ତିମରେ ଭଗବାନ କିଭଳି ଭାବରେ ଚୋଦରେ ସବୁ ରହିଛନ୍ତି, ବର୍ତ୍ତମାନ ସ୍ୱର୍ଗରେ ଅବସ୍ଥାନ କରୁଛନ୍ତି, ଏସବୁ ଲୀଳା ଯେଉଁ ଭଗବାନ ରହିଛି ଆମେ କିଛି ପରିମାଣରେ ତାକୁ ବର୍ଣ୍ଣନା କଲୁ। ତେଣୁ ବାମନଙ୍କର ଯେଉଁ ଚରିତ୍ର ରହିଛି ହେଉଛି ମହାନ ଚରିତ୍ର, ଅଦ୍ଭୁତ ଚରିତ୍ର। ଆମର ଗଜ ଗୋସ୍ୱାମୀ ସେଟା ବର୍ଣ୍ଣନା କରିଛନ୍ତି, ବିଭିନ୍ନ ଗୋସ୍ୱାମୀମାନେ ବିଭିନ୍ନ ଶାସ୍ତ୍ରରେ ବାମନ ପୁରାଣ ଗୋଟେ ରହିଛି, ବାମନ ପୁରାଣରେ ଏଇ ବାମନଙ୍କ ବିଷୟରେ ବିସ୍ତାରପାଠ ସବୁ ବର୍ଣ୍ଣନା କରାଯାଇଛି। ହଁ, ହଜାର ହଜାର ଶୋକ ସେଥିରେ ଅଛନ୍ତି, ବାମନ ପୁରାଣ ରହିଛି, ଅଠର ପୁରାଣ ଅଛି, ବାମନ ପୁରାଣ ଗୋଟେ ରହିଛି। ତେଣୁ ଏଇସବୁ ଯେତେ ପୁରାଣ ବିଭିନ୍ନ ଭଗବାନଙ୍କ ବିଭିନ୍ନ ଲୀଳା ସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଆମର କମ୍ ସମୟ ଭିତରେ ଆମେ ଆଜି କିଛି ବାମନଙ୍କ ବିଷୟରେ ବର୍ଣ୍ଣନା କଲେ, ଏବଂ ଆଜି ମଧ୍ୟ ହେଉଛି ପାର୍ଶ୍ୱଦ ଏକାଦଶୀ, ଯେଉଁ ଆମେ କହିଥିଲେ ଯେଉଁ ଭଗବାନ ଜଗନ୍ନାଥ ଯେତେବେଳେ ଫେରୁଛନ୍ତି ବହୁଡ଼ା ଯାତ୍ରାରେ, ସେ ଯେଉଁ ଏକାଦଶୀ ହେଇଛି, ସେ ଏକାଦଶୀ ଆଷାଢ଼ ଶୁକ୍ର ଏକାଦଶୀ ତିଥିରେ ସେ ହେଉଛି ଭଗବାନଙ୍କ ସ୍ୱୟଂ ଏକାଦଶୀ। ବର୍ତ୍ତମାନ ଦୁଇ ମାସ ଚାଲିଯାଇଛି, ଆଷାଢ଼ ଗଲା, ତାପରେ ଶ୍ରାବଣ, ବର୍ତ୍ତମାନ ଭଦ୍ରକ ଆସିଯାଇଛି। ଏଇ ଯେଉଁ ଦୁଇ ମାସ ପରେ ଭଗବାନ ତାଙ୍କର କଡ଼ ଲୋକ କରୁଛନ୍ତି, ପାର୍ଶ୍ୱଦ ଏକାଦଶୀ ବୋଲି କୁହାଯାଉଛି। ପୁଣି ଆଉ ଦୁଇ ମାସ ଭଗବାନ ସ୍ୱୟଂ କରିବେ, ଏବଂ ଉତ୍ଥାନ ଏକାଦଶୀ ଆସିବ ଆଉ ଦୁଇ ମାସ ପରେ, କାର୍ତ୍ତିକ ମାସ ଯେଉଁ ଶୁକ୍ରପକ୍ଷ ଏକାଦଶୀରେ ଭଗବାନଙ୍କର ଉତ୍ଥାନ ଏକାଦଶୀ ହେବ, ଭଗବାନ ଏଇ ଚାରି ମାସ ସ୍ୱୟଂ କରିଥିଲେ। ତେଣୁ ଆଜି ଏକାଦଶୀ ତିଥି, କିନ୍ତୁ ଯେହେତୁ ଦ୍ୱାଦଶୀ ତିଥି, ବାମନ ଦ୍ୱାଦଶୀ ତିଥି ଆସନ୍ତାକାଲି ପଡ଼ିବ, ଦୁଇ ଦିନ ଯାକ ଲାଗ ଲାଗ ଜଣେ ଉପବାସ କରିପାରିବେନି। ସେଥିପାଇଁ ଆମେ ଏଇ ଦୁଇଯାକ ତିଥି ଆଜି ଗୋଟେ ଦିନରେ ପାଳନ କଲେ, ଏକାଦଶୀ ଏବଂ ଦ୍ୱାଦଶୀ ତିଥି ଆଜି ପାଳନ କଲେ, ସେଥିପାଇଁ ଆଜି ଅନୁକଳ୍ପ ସେବନ ହେବ। ଆଜି କୌଣସି ଖର୍ଚ୍ଚ ଗ୍ରହଣ କରାଯିବନି, ଅନୁକଳ୍ପ ସେବନ କରାଯିବ। ତେଣୁ ବର୍ତ୍ତମାନ ଭଗବାନଙ୍କର ଆଳତି ହେବ ଏବଂ ଆମମାନେ ପ୍ରସାଦ ହେବ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ଦେବୀ କାଳ ଗୋପ।